नमो भगवते वासुदेवाय। श्रीमद भगवत द्वितीय अध्यायर आम 44 श्लोक श्रवण करथले। जे मानकर मन भोग आ ऐश्वर्य प्रमत्त प्रसक्ताना भोग ऐश्वर्य जेहेतु शरीर पर किसी आवश्यक अच्छी शरीर को पोषण करने किसी खाद्य द्रव्य नवाक पड़ो किसी विश्राम नवाक पड़ो कि प्रसक्तान प्रकृष्ट रूप से आसक्ति के उचित हवा उचित नुहे। व्यवसाय तुम का बुद्धि समाधि विधीये तार मन के स्थिर हो पार व्यवसाय तुम का बुद्धि हो पार समाधि अवस्था से केवे आरूढ़ हो पार नहीं। भगवान श्रीकृष्ण टा कहिला परे जदि आम भोग ऐश्वर्य प्रति आसक्ति हवा ताले तासत आम भक्ति करवा भक्ति करने इच्छा अच्छे कि भोगटा छाड़ा इच्छा ना आम भोगजुक्त भक्ति रे आत्मार प्रसन्नता हम नहीं कि आम शुद्ध भक्ति प्राप्त प्रेम प्राप्ति हो पारे आम से राजसिक तामसिक भक्त हिसाब से रहा किंचित सत्यक सत्य के जापर ना समस्ते महामंत्र जप कले समस्ते भगवान आराधना कले समस्ते श्रवण कीर्तन कले सुधा भक्ति जे निजर आधार हिसाब से भक्ति हुए तामसिक लोकर भक्ति तामसिक भक्ति जार आधार तामसिक जार चित्तवृत्ति तामसिक ता भक्ति रही तामसिक जार चित्तवृत्ति राजसिक तार भक्ति हूँ राजसिक भक्ति तार राजसिक कीर्तन राजसिक कथा सब राजसिक अच्छे ना गुणजुक्त भक्ति ना भक्ति सामान बोल के विचार कर साधारण लोक यहाँ भावते ना से भक्त ही किमी यहाँ कला से क्यों भक्त राजसिक भक्त कि तामसिक भक्त कि सात्विक भक्त जानिया दरकार ना तार पात्रता हिसाब से भक्ति सात्विक भक्ति हम राजसिक भक्ति हम तामसिक भक्ति हम कि भक्ति जो संज्ञाटा जो भगवान देखते सब बुझाक पड़ो निर्गुण निर्गुण भक्ति गुणजुक्त भक्ति रे शुद्ध प्रेम बा कृष्ण बस के कृष्ण के बस हे भगवत अनुभव के मिलवनी भगवान को साक्षात्कार आम कर गुणजुक्त भक्ति कर भगवान अर्जुन को भोग ऐश्वर्य थी कि व्यक्ति समाधि को जापर कहीकि सांगे सांग अर्जुन कहते हैं अर्जुन तुम्हें तीन गुण ऊर्ध को जाओ वेदोक्त जो गुणजुक्त भक्ति तुम आचरण करनी परवर्त श्लोक कौन त्रैगुण्य विषय वेद निस्त्रैगुण्य भवार्जुन निर्द्वंद नित्य सत्वस्थ निर्जोग क्षमात्मवान शब्द लगे निर्द्वंद नित्य सत्वस्थ निर्जोग क्षम आत्मवान एक दुई निर्जोग क्षम एक आत्मवान दुई नित्य सत्वस्थ तीन निर्द्वंद चार चार लक्षण जड़े तेल निर्गुण स्थित रुण भक्ति आचरण कर लक्षण टा कौन ये चार्ट लक्षण भगवान कहते तुम ये स्थित अवस्थान कर त्रिगुण विषय वेदा तीन टा गुण रही ये तीन टा गुण विषय वेदा वेदत्व जो तीन गुण रही अति बेस कर्मकांड ज्ञान गुणजुक्त भक्ति जीव लोक मैंने कौन भजन साधन लोक मैंने ठाकुर पूजा करूना एत धूप कड़े जा लोक मैंने कौन एत जो कौन आम ख्रीटान मान चर्च अच्छी मुसलमान मान मस्जिद अच्छी हिंदू मान लोक मैंने कौन भजन करूना भक्ति कर महामंदिर जप कर किए ठाकुर पूजा कर गोपाल सहस्र नाम किए पढ़ु किए विष्णु सहस्र नाम पढ़ुंच गीता भी पढ़ुंच भागवत भी पढ़ुं राजसिक तामसिक वेद त्रिगुण भितर भक्ति कर सब जिन आमे आमर विचारधारा ने हमने भक्ति भगवान को प्राप्तिर रास्ता जो निर्गुण भक्तिर रास्ता शुद्ध भक्तिर रास्ता गोटे जार जे जो स्थित रही स्थिति से भक्ति करुचे कि तार अर्थ नुहे जे आम जो स्थित रही भक्ति करुचे आम से हूँ परफेक्ट जे आम निर्गुण स्थित जो भक्ति आम जाने बोली तार अर्थ नुहे मुझे करुचे यथेष्ट ना ସେଥିପାଇଁ ଆମେ କ'ଣ କରନ୍ତି, ବ୍ୟକ୍ତି ତାର ଯେଉଁ ଅଧିକାରରେ ଥାଏ ସେ ସମସ୍ତଙ୍କୁ ସେ ଅଧିକାରରେ ଦେଖେ। ଗୋଟେ ଓଡ଼ିଆରେ କହିଛନ୍ତି ଯେ କଳା ଚଷମା ପିନ୍ଧିଛି ସମସ୍ତଙ୍କୁ କଳା ଦୃଷ୍ଟିରେ ଦେଖିବ, ଯିଏ ରାଜସିକ ଲୋକ ତାକୁ ସବୁଗୁଡ଼ା ରାଜସିକ ଲାଗିବ, ଯେ ତା ଚିତ୍ତବୃତ୍ତିଟା ସେ ଆଉ ଏଇଟା ଚିତ୍ତବୃତ୍ତି ଉପରେ କଥା ଆଉ। ଏତେ କାହିଁକି ପ୍ରଭୁ ଷ୍ଟିକ୍ଅପ୍ ହୁଅନ୍ତି ଆଚାର୍ଯ୍ୟମାନେ, ଏତେ କାହିଁକି ପ୍ରିନ୍ସିପଲ୍ କରୁଛନ୍ତି, ଏତେ କାହିଁକି ସଦାଚାର ବୈଷ୍ଣବ ସଦାଚାର ପ୍ରତି କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି। ଜଣେ ମଙ୍ଗଳ ଉଠିବା ଦରକାର, ଜଣେ ଜପ କରିବା ଦରକାର, ଜଣେ ଭଜନ କରିବା ଦରକାର, ଜଣେ ଏଭଳି ପ୍ରସାଦ ପାଇବା ଦରକାର, ଏଗୁଡ଼ା ସବୁ କାହିଁକି? ଆଉ ରୂପ ଗୋସ୍ୱାମୀ ଭଳି ଯେ ରୂପମଞ୍ଜରେ ସେ କାହିଁ ଉପଦେଶ ଅମୃତ ଲେଖିଲେ ମୋତେ କୁହ, ଉପଦେଶ ଅମୃତ ପୁଣି ଆରମ୍ଭଟା କ'ଣ ଆରମ୍ଭ ହେଲା ବାଚବେଗକୁ କାହିଁକି ଗୋଟେ ଲେଖ, କାହିଁକି ରଚନା କଲେ ଯେ ରୂପମଞ୍ଜରେ ସେ କାହିଁକି ଏସବୁ ରଚନା କଲେ? ନାଇଁ ଆମକୁ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲକୁ ଟିକେ ବି ଡାଇଭର୍ଟ କରିହେବନି, କାରଣ ଆମକୁ ସବୁ ମନେ ରଖିବାକୁ ପଡ଼ିବ ଆମେ ଗୁଣ ଏତେ ପ୍ରଭାବଶାଳୀ ନା ଆମକୁ ଧରି ପକେଇବ। ଆମେ କେହି ଏବେ ଆମେ କେହି ପରଫେକ୍ଟ ବୋଲି ମନେ କରିବା ଉଚିତ ନୁହେଁ। ଆଜି ଆମେ ପରଫେକ୍ଟ, ଏଇ ପ୍ରଭୁପାଦଙ୍କର ଗୋଟେ କନ୍ଭରସେସନ୍ ମୁଁ ଶୁଣୁଥିଲି, କେତେ ସୁନ୍ଦର ପ୍ରଭାତ ସେ ବାହାର ଲୋକଟା ତାକୁ ବାଡ଼େଇ କହୁଛନ୍ତି ଭଗବାନଙ୍କ ନିଜ ଭଗବାନଙ୍କର ନିଜ ଲୋକ ନା ସେ ଜାଣିଛନ୍ତି କେମିତି ଲୋକମାନଙ୍କ କଥା କହିବାକୁ ପଡ଼େ ପବ୍ଲିକ ଲୋକକୁ, କାରଣ ବିଦେଶୀ ଲୋକମାନେ ପ୍ରାୟତଃ ବିଦେଶୀ ଲୋକଙ୍କୁ ତାଙ୍କୁ ଏତେ ଫେତ୍ କରନ୍ତିନି, ଗୋଟେ ସାଧୁ ବୋଲି ମାନନ୍ତିନି। ପ୍ରଭୁ ସେଥିପାଇଁ କହୁଥିଲେ ତୁମେ ଇଣ୍ଡିଆନ ମାନେ ବିଦେଶକୁ ଯିବା ଦରକାର, ବିଦେଶୀ ଲୋକମାନେ ଇଣ୍ଡିଆକୁ ଆସିବା ଦରକାର, କାରଣ ବିଦେଶୀ ମାନେ ଯେମିତି ଗାଁ କନ୍ୟା ଗୋଟେ ସିଙ୍ଗାଣୀ ଲାଗି କୁହନ୍ତି ନା, ସେ ଗାଁରେ ଝିଅଟା ସେ ଛୋଟ ବେଳେ ସିଙ୍ଗାଣୀ ତାର ନାକରୁ ହୁଏ, ସିଙ୍ଗାଣୀ କୁହନ୍ତି ନା ଓଡ଼ିଆ, ସେ ପାଠ ପଢି ଭଲ ପାଠ ପଢ଼ିଲାଣି, ଝିଅଟା ଦେଖିବା ପାଇଁ ସୁନ୍ଦରୀ, ବିବାହରେ ହେଲାଣି ତ କିଏ ବାହାରିଲେଣି, ଆଉ ଯେତେବେଳେ ଯୋଉଠି ବାହାଘର ପ୍ରସ୍ତାବ ପଡ଼ିଲା ଖାଲି ହାଲାଗୁଲା କଲେ, କ'ଣ ଭାବିଲେ ବୁଝୁଛ ତ କ'ଣ ହେ ତା ଛୁଆଟବେଳେ ନାକର ସିଙ୍ଗାଣୀ ମଧ୍ୟ ସିଙ୍ଗାଣୀ ନାକିଟା ସେ ତା କ'ଣ ବାହାର, ସେ ସିଙ୍ଗାଣୀ ଛୁଆଟବେଳେ ଥିଲା ନା ନଙ୍ଗଳା ପଞ୍ଚା ଭଳିଆ, ସେ ଗାଁ କନିଆ ଗାଁର କନିଆଟା ସେ ଭଲ ଗୁଣୀ ଝିଅଟା ହବନି, ଦୂର ପର୍ବତ ସୁନ୍ଦର ନାହିଁ ଓଡ଼ିଆରେ, ଏଇଟା ସବୁବେଳେ ନା ଏଇଟା ସମସ୍ତେ ଏଇଟା ମାନେ ଗୋଟେ ଛୋଟ ଜିନିଷ ଗୋଟେ ଗୋଟେ ଫିଲୋସଫି କେବେ ବି ନାହିଁ, ତୁମେ ତ ଗୁରୁ ଥିବେ ବୈଷ୍ଣବ ଥିବେ କେତେ ଗୁଣୀ ଗୁଣୀ ଗ୍ରାହୀ ଲୋକ ତୁମ ପାଖରେ ରୁହନ୍ତୁ ତୁମକୁ ଭଲ ଲାଗିବନି, ଦୂର ଜିନିଷଟା ଭଲ ଲାଗିବ, ହଁ ସେଟା ବଢ଼ିଆ ହବ, ଦୂରରେ ନା ଦୂର ରହିଛ ନା ତୁମେ ତ ଦୂରରେ ରହିଛ ସବୁ ଜିନିଷ ଭଲ ଲାଗିବ, କାରଣ ତୁ ତ ପାଖକୁ ଚାଲିଲା ନା ପାଖକୁ ଚାଲିଲା ତାକୁ ଦେଖିବ କ'ଣ, ଏ ଜଗତର ଧର୍ମ ଏଇଟା ଓଡ଼ିଆରେ ଗୋଟେ ଛୋଟ କଥା ପଡ଼ିବନି, ବହୁତ ବଡ଼ କଥା, ବହୁତ ବଡ଼ କଥା, ସବୁବେଳେ ଦୂର ପର୍ବତରେ ସେଥିପାଇଁ ଆମେ ସବୁବେଳେ ଆମ ମନଟା ଯାଏ ବାହାର ଜିନିଷକୁ ଦେଖିବା ପାଇଁ ସବୁବେଳେ, ଓଡ଼ିଆରେ ସବୁ ଥାଏ, ଓଡ଼ିଆରେ ତ ବହୁତ କଥା ମୁଁ ଶିଖିଥିଲି, ବାପୁ କ'ଣ ପୋଷି ଦାଦାକୁ ଦାଦି କ'ଣ ଦାଦାକୁ ପୋଷନା କୁହନି, ତୁ ବାପୁକୁ ପୋଷିବୁନୁ ଦାଦାକୁ ପୋଷିବୁ, ବାପା ତାକୁ ଭଲ ଲାଗୁନି ବାପା ସାଙ୍ଗରେ ପଡ଼ୁନି, କାହାକୁ ପୋଷିବୁ ନା ତୁ ପାଖ ଜିନିଷଟା କାହାକୁ ଭଲ ଲାଗେନି, ଛୋଟ ଦୂର ପର୍ବତ ସୁନ୍ଦର, ଏଇଟା ଧର୍ମ, ଇଏ ପ୍ରାୟତଃ ସବୁ ଏଇ ଜିନିଷ ହୁଏ, କେଉଁ କଥା ଏଇ ଯେଉଁ ଗାଁ କନ୍ୟା ଭଳିଆ ଏ ଗାଁର ଝିଅଟା ତ ବାହା କରେଇ ଦେଲେନି ମୋଟେ ଗାଁ ସାରା ଲୋକ ଲାଗିଲେ, ଏ ସିଙ୍ଗାଣୀ ନାକି ସିଙ୍ଗାଣୀ ନାକି କହିଲେ ଏତେ ହାଲାଗୁଲା କଲେ ଯେ ସିଏ ଯେଉଁଠି ପ୍ରସ୍ତାବ ପଡ଼ିଲା ଅଙ୍ଗାଲା, କି ସିଙ୍ଗାଣୀ ଛୋଟ ପିଲାବେଳେ ସମସ୍ତଙ୍କର ସେମିତି ହୁଏ ନା, ତାର ତ ହେଇଥିଲା ଆଉ ହାଲାଗୁଲା କରିବେ ଆଉ, ସବୁ ବୈଷ୍ଣବ ଏଇ ଏଇ କଥାରେ ମୁଁ କହୁଥିଲି ସମସ୍ତଙ୍କର ଏତେ ସମାନ ନୁହେଁ, ଯାହାର ଯେଉଁ ପାତ୍ରତା ରହିଛି, ରାଜସିକ ଲୋକ ରାଜସିକ ଭକ୍ତି କରୁଛି, ତାମସିକ ଲୋକ ତାମସିକ ଭକ୍ତି କରୁଛି, ସାତ୍ୱିକ ଲୋକ ସାତ୍ୱିକ ଭକ୍ତି କରୁଛି, ପ୍ରଭୁପାଦଙ୍କୁ ସେ ପ୍ରଭୁପାଦଙ୍କୁ ତାକୁ କହୁଥିଲି ପଳେଇ ଆଇଲି, ପ୍ରଭୁପାଦଙ୍କର ତାଙ୍କୁ ଜଣେ ପଚାରୁଛନ୍ତି ବିଦେଶୀମାନେ ବିଦେଶୀ କାହିଁକି ଦେଖେଇ ନା ଛୁଆଟ ବେଳେ ବିଦେଶୀମାନେ କେମିତିକା ଏଗୁଡ଼ା ନିଶା ଖାଉଥିଲେ ମାନେ କ'ଣ ଗୋଟେ ସାଧୁ ହେଇଛନ୍ତି, ସେମାନେ ପ୍ରାୟ ଇମ୍ପୋର୍ଟାନ୍ସ ଦିଅନ୍ତିନି, କିନ୍ତୁ ଯେଉଁମାନେ ବ୍ରଡ଼ ମାଇଣ୍ଡେଡ଼ ଲୋକ ସେମାନେ ବହୁତ ପସନ୍ଦ କରନ୍ତି, ଆରେ ସ୍ୱାମୀଜୀ ତୁମ ଷ୍ଟୁଡେଣ୍ଟ ମାନେ କେମିତି ଏତେ ସୁନ୍ଦର ଖୁସିରେ ରହିଛନ୍ତି, ପ୍ରଭୁପାଦଙ୍କୁ ପଚାରନ୍ତି। ଗୋଟେ ମଣିଷର ଫେସ୍ ଇଜ୍ ଦି ଇଣ୍ଡେକ୍ସ ଅଫ୍ ମାଇଣ୍ଡ ଇଂଲିଶରେ କୁହାଯାଏ, ମୁହଁଟା ହେଉଛି ତୁମ ମନର ଗୋଟେ ପ୍ରତିଫଳନ, ତୁମେ କେମିତି ରହୁଛ ତୁମ ମୁହଁରୁ ଜଣାପଡ଼ିଯିବ, ଫେସ୍ ଇଜ୍ ଦି ଇଣ୍ଡେକ୍ସ ଅଫ୍ ମାଇଣ୍ଡ ମନର ପ୍ରତିଫଳନ, ମଣିଷ ଗୋଟେ ଏତେ ନୁହେଁ, ଭଗବାନ ଜନ୍ମ ଦେଇଛନ୍ତି ଆମେ କାହିଁକି ଏତେ ଦୁଃଖ କରିବା, ତାଙ୍କ ହାତରେ ସବୁ କିଛି ରଖିଛନ୍ତି, ସବୁ କିଛି ରଖିଛନ୍ତି, ଗୋଟେ ଡ୍ରାଇଭର ସେ ସବୁ କିଛି ହାତରେ ରଖୁଛି, ତା ହାତ ଗୋଡ଼ରେ ସବୁ ରଖୁଛି ନା, ବୋଲି ଗୋଡ଼ରେ କ'ଣ ରଖୁଛି, ତିନିଟା ଜିନିଷ ରଖୁଛି ନା ଗୋଡ଼ରେ, ଆଉ ଦୁଇଟା ନା ବ୍ରେକ୍ ବ୍ରେକ୍ କ୍ଲଚ୍ ଏକ୍ସିଲେଟର ତିନିଟା ରଖୁଛି, ଦୁଇଟା ଗୋଟେ ଘରେ ଏପଟ ସେପଟ କରୁଛି, ତିନିଟା ଜିନିଷ ଗୋଟେ ଗୋଡ଼ ଗୋଟେ ପାଦରେ ସେ ତାର ଚଲେଇଛି, ଦୁଇଟା ପାଦରେ ତାର ଚଲେଇଛି, ଏକ୍ସିଲେଟର କ୍ଲଚ୍ ଆଉ ଏଇଟା ବ୍ରେକ୍ ତିନିଟା, ହାତରେ ଷ୍ଟେରିଂ, ଦେଖ ସେ ଗୋଟେ ଲୋକ ତାର ଗୋଟେ ଗାଡ଼ିଟା ଏତେ ବଡ଼ ଗାଡ଼ି ବା ଗୋଟେ କେତେ ପାସେଞ୍ଜର ଧରି କେତେଟା ଶହେଟା ଜୀବନ ଧରି ସେ ଯାଉଛି, ତା ହାତରେ ସବୁ ରଖିଛି ନା, ସେ ଆଜି କରିବ ଟିକେ କଣ୍ଟା କରିଦେବ ଓଲଟେଇଦେବ ଗାଡ଼ିଟାକୁ, ଭଗବାନ ସେଇଭଳିଆ ପୁରା ଏ ଜୀବର ଆମର କିଛି ନାହିଁ, ଆମେ ସବୁ କାମ କରୁଛେ ସବୁ କିଛି କରୁଛେ, ତାଙ୍କ ହାତରେ ସବୁ ରହିଛି, ବ୍ରେକ୍ କ୍ଲଚ୍ ଗିଅର ସବୁ ଜିନିଷ ତାଙ୍କ ହାତରେ ରହିଛି, ସବୁ ସାଙ୍ଗେ ସାଙ୍ଗେ ଆକ୍ସିଡେଣ୍ଟ କରି ଫୋପାଡ଼ି ଦେବେ, 10 ମିନିଟ୍ ଲାଗିବନି। ମଣିଷ କୌଣସି ସେଥିପାଇଁ ଗର୍ବ କରିବା ଉଚିତ ନାହିଁ, ଆମେ ସାଧୁ ସନ୍ତ ବି ଗର୍ବ କରିବା ଉଚିତ ନାହିଁ। 5 ମିନିଟ୍ ଲାଗିବନି, ଲଙ୍ଗଳା କରି ଥୋଇଦେବେ ସଂସାର ଆଗରେ ତୁମକୁ, କ'ଣ ତାଙ୍କ ଆଗରେ ବଡ଼ିମା ଦେଖିବ? ସେ ବଡ଼ ଠାକୁର, ତାଙ୍କ ପାଖରେ ବଡ଼ିମା ଦେଖି କିଛି ପାରିବନି ତୁମେ। ବ୍ୟକ୍ତି ପ୍ରାୟତଃ ପସନ୍ଦ କରନ୍ତିନି, ନିଜ ନିଜ ଲୋକକୁ କେହି ପସନ୍ଦ କରନ୍ତିନି, ଭାରତୀୟ ଲୋକ ଭାରତୀୟ ଲୋକକୁ ପସନ୍ଦ କରନ୍ତିନି, ବିଦେଶୀ ଲୋକ ପସନ୍ଦ କରିବେ। ଜଣେ ବିଦେଶୀ ବେଳେ ଦେଖ ଦୌଡ଼ିବେ ସମସ୍ତେ, ବିଦେଶୀ ଲୋକ ସାଧୁ ହେଇଛନ୍ତି, ଆଉ ବିଦେଶୀ ଲୋକ ବିଦେଶୀ ଲୋକ ଭଲ ପାଆନ୍ତିନି। ଜଣେ ରିପୋର୍ଟର ପ୍ରଶ୍ନ କରୁଛନ୍ତି ପ୍ରଭୁପାଦଙ୍କୁ, ଆପଣ କହୁଛନ୍ତି ଏମାନେ ସବୁ ପରଫେକ୍ଟ ହେଇଗଲେ, କିନ୍ତୁ ଫ୍ୟୁଚର୍ରେ କ'ଣ ହବ? ପ୍ରଭୁପାଦ ପୁରା ରାଗି ହେଉଛନ୍ତି, ତ କାଟି ଦେଉଛନ୍ତି ଏତେ କ'ଣ ଭଗବାନଙ୍କ ଲୋକ ସେ ଥିଲେ ଏମିତି ପରଫେକ୍ଟ ଉଦାହରଣ ଦେଉଛନ୍ତି। କହିଲେ କନସିଡର କର, ଏ ୱାର୍ଲଡ ହେଉଛି ଗୋଟେ ଚେଞ୍ଜେବୁଲ ଜିନିଷ, ସବୁକିଛି ଫ୍ୟୁଚର ମାନେ ଏଠି ଅନସର୍ଟନ, ଫ୍ୟୁଚର ତ କିଛି ରହିବନି। ପ୍ରଭୁପାଦ କହୁଛନ୍ତି ଫ୍ୟୁଚରରେ ତୁମେ କହୁଛ, ଫ୍ୟୁଚର କିଛି ରହିବନି, ଫ୍ୟୁଚର ସବୁ ପ୍ରଳୟ ହେଇଯିବ, କିଛି ରହିବନି। ତୁ ବର୍ତ୍ତମାନ ଦେଖ, ବର୍ତ୍ତମାନ ସେ ପରଫେକ୍ଟ, ବର୍ତ୍ତମାନ ତାକୁ ଗ୍ରହଣ କର, ଫ୍ୟୁଚର ତୁମେ ବି ପରଫେକ୍ଟ ରହିବ କିଛି ଗ୍ୟାରେଣ୍ଟି ନାହିଁ, ଫ୍ୟୁଚରରେ ସୃଷ୍ଟି ବି ରହିବନି, ଫ୍ୟୁଚର କାହିଁ ଚିନ୍ତା କରୁଛ? ବର୍ତ୍ତମାନ ସାର ପରଫେକ୍ଟ କି ନାହିଁ? ନା ହଁ ପରଫେକ୍ଟ, ଫଲୋ କର ତାଙ୍କୁ। ଫ୍ୟୁଚରରେ କାହାର ସ୍ଥିତି ବି କିଛି ଠିକ୍ ରହିବନି, ଭବିଷ୍ୟତରେ ତୁମେ କହିପାରିବନି। ମଣିଷ ଯେଉଁ ଗର୍ବ ଦେଖାଉଛି, କାଲି ଆମର କ'ଣ ଅବସ୍ଥା ହବ ଆମେ ବି କହିପାରିବାନି, ସବୁ ତାଙ୍କ ହାତରେ ଅଛି, ମାଲିକ ହାତରେ ଅଛି। ଆମେ କେବଳ ସିମ୍ପୁଲ ଗୋଟେ ସରଳ ଭାବେ ତାହା କରିପାରିବା ଭବିଷ୍ୟତରେ, କାହିଁକିନା ବହୁତ ଲୋକ ଏମିତି ଭକ୍ତ ହୁଅନ୍ତି ବା ସ୍ପିରିଚୁଆଲ ପର୍ସନ, ତାପରେ LSD ମାରିଜୁଆନା ଖାଆନ୍ତି, ସେ ରିପୋର୍ଟର ପଚାରୁଛନ୍ତି। ଏମିତି ବହୁତ ସ୍ପିରିଚୁଆଲ ପର୍ସନ ଥିଲେ, ପରେ LSD ମାରିଜୁଆନା ଏଗୁଡ଼ା ସବୁ ଖାଆନ୍ତି, ସ୍ମୋକିଂ କରନ୍ତି, ଡ୍ରିଙ୍କସ କରନ୍ତି। ପ୍ରଭୁପାଦ କହୁଛନ୍ତି ନାହିଁ, ତୁମେ ବର୍ତ୍ତମାନଟାକୁ ଦେଖ ପରଫେକ୍ଟ ନାହିଁ, ସେ ତ ବର୍ତ୍ତମାନ ପରଫେକ୍ଟ ଅଛନ୍ତି, ତୁମେ ଆକ୍ସେପ୍ଟ କରି ଚାଲ, ଫ୍ୟୁଚର କାହାର କିଛି କହିହେବନି, ଭବିଷ୍ୟତ କାହାର କିଛି କହିବନି, ବର୍ତ୍ତମାନଟା ହିଁ ଇମ୍ପୋର୍ଟାଣ୍ଟ ଆମ ପାଇଁ। ଜଣଙ୍କର ମାନସିକ ସ୍ଥିତିରୁ ଜଣଙ୍କର ମୁଖରୁ ଜଣଙ୍କ ମାନସିକ ସ୍ଥିତି ଜଣାପଡ଼େ, ସେମାନେ ବହୁତ ପ୍ରସନ୍ନ ରହୁଥିଲେ। ଏଇ କଥାରେ ମୁଁ କହୁଥିଲି ଯେ ଗୁଣଯୁକ୍ତ ଭକ୍ତି କଥା, ଚିତ୍ତରେ ଯଦି ଚିତ୍ତରେ ଯେଉଁ ଗୁଣ ରହିବ, ତୁମେ ସମାନ ଦୀକ୍ଷା ନେଇଥିଲେ, ସମାନ ଗୁରୁଙ୍କ ପାଖରୁ ସମାନ ମନ୍ତ୍ର ଜପ କଲେ, ସମାନ ସମ୍ପ୍ରଦାୟରେ ଥିଲେ ବି ତୁମର ଚିତ୍ତବୃତ୍ତି ହିସାବରେ ଭକ୍ତି ହବ। ସାତ୍ୱିକ ତୁମ ଚିତ୍ତବୃତ୍ତି ଥିଲେ ତୁମେ ସାତ୍ୱିକ ଭକ୍ତି କରିବ, ରାଜସିକ ଥିଲେ ରାଜସିକ ଭକ୍ତି କରିବ, ତାମସିକ ଥିଲେ ତାମସିକ ଭକ୍ତି କରିବ। ତୁମେ ବୃନ୍ଦାବନ ଯାଇକି ରୁହ, ମାୟାପୁର ଯାଇକି ରୁହ, ପୁରୀରେ ଯାଇକି ରୁହ, କି ତୁମ ଘରେ ରୁହ, ଏଇଟା ଗୋଟେ ମୁଣ୍ଡରେ ଭର୍ତ୍ତି କରି ରଖିଥିବ ତୁମେ। ଯେଉଁଠି ରହିଲେ ତୁମ ପାତ୍ରତାଟା ସେ ଆଉ ତୁମ ଘର ବଦଳିଯିବ ନା କ'ଣ? କେବେ ବଦଳିବନି। ଯିଏ ରାଜସିକ ଲୋକ ସେ କହିବ ବୃନ୍ଦାବନ ପଳେଇଗଲେ ମୁଁ ସାତ୍ୱିକ ହେଇଯିବି, ହେଇପାରିବନି ତୁମେ। ଗୁଣର ପ୍ରଭାବଟା ସବୁ ଜାଗାରେ, ବୃନ୍ଦାବନରେ ଗୁଣର ପ୍ରଭାବ ରହିଛି, ସବୁଆଡ଼େ ସବୁଆଡ଼େ ସେ ଜଗତରେ ସବୁଆଡ଼େ ଗୁଣର ପ୍ରଭାବ ରହିଛି। ତୁମେ ନିର୍ଗୁଣ ସ୍ଥିତି ଗଲେ ଜାଣିପାରିବ କେମିତି, ଆମର ତ ସେ ଚିହ୍ନମୟ ଦୃଷ୍ଟି ନାହିଁ ଯେ ବୃନ୍ଦାବନକୁ ଯାଇକି ଆମେ ବୁଝିପାରିବା, ଭଜନ କରିପାରିବା, ସେ ନାହିଁ, ସେଠି ଗୁଣଯୁକ୍ତ ରହିଛି, ସବୁଆଡ଼େ ଗୁଣ ଅଛି। ଦେବଲୋକ ପର୍ଯ୍ୟନ୍ତ ଗୁଣ ଲାଗିକି ରହିଛି, ଆଉ ଗୁଣ ତୁମକୁ ଖାଇଦେବ ଆଉ। ସେଥିପାଇଁ ଆମକୁ ପ୍ରତି ମୋମେଣ୍ଟଟାକୁ ଆମେ ଜଗିବାକୁ ପଡ଼ୁଛି ଆମକୁ, କାହିଁକିନା ଗୁଣ ପଶିଯିବ ସାଙ୍ଗେ ସାଙ୍ଗେ। ତୁମ ସମୟ ମିଳିଗଲା ନା, ରଜଗୁଣ ବୁଦ୍ଧି ଚାଲିଲା, ଆରେ ମୋବାଇଲଟା ଦେଖିବି କ'ଣଟା ହେଲା, ଏଠି କ'ଣ ଦେଖିବି, ଏଠି କ'ଣ ହେଲା, ଗୁଣ ପଶିଗଲା ସାଙ୍ଗେ ସାଙ୍ଗେ। ଆମେ କ'ଣ ଚାହୁଁଛୁ? ଆମେ ସବୁବେଳେ ଚାହୁଁଛୁ ସତ୍ୟଗୁଣ ରହିବା ପାଇଁ, ଯେହେତୁ ଆମର ସ୍ପିରିଚୁଆଲ ପ୍ରୋଗ୍ରାମ ସେଗୁଡ଼ା ରହୁଛି, ସବୁବେଳେ ସବୁବେଳେ 24 ଏନ୍ଗେଜମେଣ୍ଟ ଆମକୁ ଦରକାର ନା। ରାଜସିକ ପଶିଯିବ, ତାମସିକ ଭାବନା ଚାଲି ଆସିବ। ଭଗବାନ ଏଠି କ'ଣ କହୁଛନ୍ତି? ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭାବ ଅର୍ଜୁନ, ଅର୍ଜୁନ ତୁମେ ତିନି ଗୁଣର ଉର୍ଦ୍ଧକୁ ଯାଅ। ତିନି ଗୁଣ ଉର୍ଦ୍ଧ ମାନେ କୋଉଟା? ନିର୍ଗୁଣ ସ୍ଥିତି। ଚତୁର୍ପାଶ୍ୱ ରଚନା କରୁଛନ୍ତି, ତ୍ୱନ୍ତୁ ଚତୁର୍ବର୍ଗ ସାଧନେ ଭ୍ୟୋ ସର୍ବେଭ୍ୟୋ ବିରେଜ୍ୟ କେବଳଂ ଭକ୍ତି ଯୋଗମେବ ଆଶ୍ରୟ ଏବ ଆହ। ସର୍ବମେବ ବିରେଜ୍ୟ ଚତୁର୍ବର୍ଗମ ସର୍ବମେବ ବିରେଜ୍ୟ ତ୍ୱ ଭକ୍ତି ଯୋଗମେବ ଆଶ୍ରୟ। ସବୁକୁ ତ୍ୟାଗ କରି, ବିରେଜ୍ୟ ମାନେ ତ୍ୟାଗ କରିବା। ବେଦକ୍ତ ବେଦରେ ଚାରିଟା ଜିନିଷ ଦିଆଯାଇଛି, ଧର୍ମ ଅର୍ଥ କାମ ମୋକ୍ଷ, ମୁକ୍ତି ଅଂଶ ବି ଛାଡ଼ି ଦେବାକୁ ପଡ଼ିବ, କେବଳ ଭକ୍ତି ଯୋଗ ତୁମେ ଆଶ୍ରୟ କର ଭଗବାନଙ୍କର କହିବା ପର୍ଯ୍ୟ। ତିନିଗୁଣ ଉର୍ଦ୍ଧକୁ ଯାଅ। ତ୍ରୈଗୁଣ୍ୟ ସ୍ତ୍ରୀଗୁଣାତ୍ମକ କର୍ମ ଜ୍ଞାନାଦ୍ୟାମ ପ୍ରକାଶତ୍ୱେନ ବିଷୟା ଯେସାମ ତେ ତ୍ରୈଗୁଣ୍ୟ ବିଷୟ ବେଦା। ତ୍ରିଗୁଣ କର୍ମଜ୍ଞାନ ବେଦୋକ୍ତ ତ୍ରିଗୁଣାତ୍ମିକ କର୍ମ ଜ୍ଞାନାଦ୍ୟାମ ପ୍ରକାଶତ୍ୱେନ ବିଷୟା ଯେ ସାଧ୍ୟ ତ୍ରୈଗୁଣ୍ୟ କର୍ମ ଜ୍ଞାନାଦି ପ୍ରକାଶକ ଯେଉଁ ତିନି ଗୁଣ ଜ୍ଞାନ ଗୁଡ଼ାକ ସେ ତ୍ରିଗୁଣ ଭିତରେ ଆମେ ବହୁତ ଭଟକିବା ଉଚିତ ନୁହେଁ। ଯେ ମୁଣ୍ଡକୁ ବହୁତ ପ୍ରକାର ଆମେ ଏପଟ ସେପଟେ ବିଚଳିତ କରିଦେଉଛେ କିଛି ନାହିଁ, ସେଥିରେ କିଛି ସବୁବେଳେ ମନେ ରଖ, ଆମେ ଯେତେ ଜାଣେ ଯେତେ ଶୁଣେ, ଯେତେ ତୁମେ ଜାଣିଥାଉ ଯେତେ ଶୁଣିଥାଉ, ତୁମ ଗୁଣ ତୁମକୁ ଧରିକି ରଖିଛି, ଗୁଣ ଗୁଣ ଶୁଦ୍ଧ ନହେଲା ପର୍ଯ୍ୟନ୍ତ ହବନି। ଗୁଣଶୁଦ୍ଧ ନେଲା ପର୍ଯ୍ୟନ୍ତ ହେବନି। ସେଥିପାଇଁ ଗୁଣଶୁଦ୍ଧି କରିବା ପାଇଁ ଆମକୁ ଯେଉଁ ଆଚାର୍ଯ୍ୟଙ୍କ ନିୟମ ସହିତ ଭଗବାନଙ୍କର ସେବା, କାରଣ ଭଗବାନ ସେବା ହେଉଛି ନିର୍ଗୁଣ। ଏଇଠି ସବୁ ଏଇ ଟୀକାରେ ଚକ୍ରପା ସବୁ ରଚନା କରିଛନ୍ତି, ବହୁତ ବଡ଼ ଟୀକା ରଚନା କରିଛନ୍ତି, ବହୁତ ବଡ଼ ଟୀକା ରଚନା କରିଛନ୍ତି। ଏଇଠି ଏକାଦଶ କନ୍ଦର ସବୁ ଆଣିଛନ୍ତି, ଏକାଦଶ କନ୍ଦରେ ଭଗବାନ ଉଦ୍ଧବଙ୍କ ଭିତରେ ଯେଉଁ ବାର୍ତ୍ତାଳାପ ଚାଲିଛି, କେଉଁଟା କେଉଁ କେଉଁ ସ୍ଥାନ ସତ୍ୟଗୁଣ କ'ଣ, ରଜଗୁଣ କ'ଣ, ଯେମିତି ସେଠି ଆଣୁଛନ୍ତି ଗ୍ରାମତୁରା ବନନ୍ତୁ ସତ୍ୟୁଗ ବାସମ ଗ୍ରାମବାସ ତୁ ରାଜସମ ଦ୍ୱିତ ସ୍ଥାନ ତୁ ତାମ ସମ ସ୍ଥାନ ତୁ ନିର୍ଗୁଣ, ଏ ଶ୍ଳୋକକୁ ଆଣିକି ଅବଧାରଣ କରୁଛନ୍ତି। ଏଠି ଏଠି ଗ୍ରାମ ତୁ ବନ ତୁ ସାତ୍ତ୍ୱିକ ବାସମ, ବନରେ ବାସ କରିବା ହେଉଛି ସାତ୍ତ୍ୱିକ, ଗ୍ରାମବାସ ତୁ ରାଜସମ, ଗାଁ ଗଣ୍ଡା ରହିବା ହେଉଛି ରାଜସିକ ବାସ। ସବୁବେଳେ ରଜଗୁଣ କଥା ନା ଆଉ ଏଠି, ଆଉ ଏଠି ଖାଇଲା ତା ଝିଅ ସକାଳୁ ଉଠିବେ, ତା ଝିଅ ଏମିତି କଲା, ତା ବୋଉ ଏମିତି କଲା, ସେ ଏମିତି ଖାଇଗଲା, ସେ ଭାଇ ମାଡ଼ଗୋଳ ଲାଗିଲେ, ସବୁବେଳେ ଚାରିଶ ଘଣ୍ଟା ଘରଟା କେବେ ହେଲେ, ମୁଁ ସବୁବେଳେ ସେଇଟା ଓଡ଼ିଆରେ କହେ, ଘରଟା ତୁମେ କେବେ ମନ୍ଦିର କରିପାରିବନି, ବି କେୟାରଫୁଲ। ଘରଟା କେତେବେଳେ ମନ୍ଦିର ହୁଏ, ଯେତେବେଳେ ଘରେ ଜଣେ ଗୁରୁକୃଷ୍ଣଙ୍କ ଉପରେ ନିଜର କରିଦିଏ ସେତେବେଳେ ସେ ମନ୍ଦିର ହୁଏ। ବହୁତ ଡିଫିକଲ୍ଟ, ସ୍ୱାମୀ ସ୍ତ୍ରୀ ସମସ୍ତେ ବେଳେ ଗୋଟେ ଗୁରୁକୃଷ୍ଣଙ୍କୁ ନିଜର କରିଦେବେ, ସେଠି ସେ ଘରର ମାଲିକ ଗୁରୁ ଆଉ କୃଷ୍ଣ ରହିବେ, ସେତେବେଳେ ଯାଇ ମନ୍ଦିର ହେଇପାରେ, ନହେଲେ ମୋଷ୍ଟଲି ଏଇଟା ରାଜସିକତାମସିକ ଭାବରେ ରହିବ। ମୋ ପୁଅ ମୋ ଝିଅ ପାଠ ପଢ଼ିଲାଣି, ପୁଅଟା ଏମିତି ହେଲାଣି, ଘରଟା ଏମିତି ହେଲାଣି, ଇଏ ଖାଇଗଲା, ଇଏ ନେଇଗଲା, ସବୁବେଳେ ଚାଲିଥିବା ମନ ହେଉଛି ସାତ୍ତ୍ୱିକ ବାସ। ଆମ ମନ ମହାରାଜଙ୍କ ହିସାବରେ ମନୁସଂହିତା ମୁଁ ଦେଖୁଥିଲି ଆଗରୁ, ତ ପଢ଼ୁଥିଲି, କଭର କରିଥିଲି ଫୁଲ ମନୁସଂହିତା, ପୂର୍ବରୁ ଆଣିଥିଲି ସଂସ୍କୃତରେ ଦେଖୁଥିଲି। ମନ ମହାରାଜ ସେଇଟା କହୁଛନ୍ତି, ଆଶ୍ରମ କେଉଁଠି ହେବା ଦରକାର, ବନ ଭିତରେ ହେବ, ବୃକ୍ଷମାନଙ୍କ ଭିତରେ ହେବା ଦରକାର, ନା ନଦୀ କୂଳରେ ହେବା ଦରକାର, ମନ ମହାରାଜ ଲେଖିଛନ୍ତି ଏଇଟା। କିନ୍ତୁ ପ୍ରଭୁପାଦ ସେ ଚାହୁଁନଥିଲେ, ସେ ଅଦ୍ଭୁତ ସାଧୁ, ସେ ଜୀବ ପାଇଁ ଏତେ ଚିନ୍ତା କରିଛନ୍ତି ଯେଉଁଟାକି ଅସମ୍ଭବ। ପ୍ରଭୁପାଦ କହୁଥିଲେ ନାଇଁ 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 ସେଇଟା କରିପାରିବେନି, ମୋର ଗୁରୁଦେବଙ୍କ ପ୍ରିନ୍ସିପଲ ସେଇଟା ନୁହେଁ, ମୋ ଗୁରୁଦେବ କହୁଛନ୍ତି ସେଇଟା ଚିଟି ମନ, ତୁମେ କିସର ବୈଷ୍ଣବ ନିର୍ଜନ ରଥରେ ପ୍ରତିଷ୍ଠାର ଘରେ ନିର୍ଜନ ରଥରେ ତବ ହରିନାମ କେବଳ କହିଥାଉ, ଏକାକି ଯାଇକି ନିର୍ଜନ ରହି ଭୋଜନ କରିବା, ଏଟା ଗୋଟେ ଚିଟିଂ। ମୋ ଗୁରୁଦେବ ଏଟା ପୁରା କଣ୍ଡେମ୍ କରିଛନ୍ତି, ମୁଁ ଗୁରୁଙ୍କର ଫଲୋଅର, ଆମେ କେବେ ଏଇଟା ଆଲାଉ କରିବୁନି, ଏକାକି ଯାଇକି ଗୋଟେ ରହିବା ଭୋଜନ କରିବା ଏଟା କେବେ ବି ସମ୍ଭବ ନୁହେଁ, ଯାଅ। ସେଥିପାଇଁ ପ୍ରଭୁପାଦ ମନ୍ଦିର ଏଇଟା ସତ, ଭଗବାନ ତ୍ରୈକାଳିକ ଜ୍ଞାନ ତାଙ୍କ ଦିଗ ଆସିଛି ନା, ତମେ ଯେତେ ପରିବେଶ ଭଲ କର ଲୋକ ଆସିବେନି, ଦେଖ ତୁମେ ଯେତେବେଳେ ଗାଁ ଗହଳିରେ କେଉଁଠି ସୁନ୍ଦର ପରିବେଶ କର କେବେ ଲୋକ ଆସିବେନି, ରାଜସିକ ଲୋକମାନେ ଗ୍ରାମ୍ୟ ତୁ ରାଜ ରାଜସିକ ବାସ ଆସିବେନି, ସହର ଲୋକ ଆସିବେ, କାରଣ ସେ ତାଙ୍କ ଭଗବାନଙ୍କର ଜ୍ଞାନ ଥିଲା ନା, ସେ ସିଟି ମାନଙ୍କର ସବୁ ମନ୍ଦିର କରିଛନ୍ତି, ତାଙ୍କ ଭଗବାନଙ୍କର ଜ୍ଞାନ ଆସେ। ଏମିତି ଗୋଟେ ଗୋଟେ ପ୍ଲାନ୍ ପ୍ରୋଜେକ୍ଟର କିଛି ହେଇନି, ଇସ୍କନ ଗୋଟେ ପ୍ଲାନ୍ ପ୍ରୋଜେକ୍ଟର ହେଇନି, ଇସ୍କନ କୃଷ୍ଣଙ୍କ ପ୍ଲାନ୍ ରହିଛି, ମହାପ୍ରଭୁଙ୍କ ପ୍ଲାନ୍ ରହିଛି, ଏଇଟା ମହାପ୍ରଭୁଙ୍କ ସ୍ୱତନ୍ତ୍ର ଯୋଜନା ଥିଲା, କେଉଁଠି କେମିତି ସିଟି ମାନଙ୍କୁ ପୁରା ପୁରା ପ୍ରଭୁ ଯାଉଥିଲେ, ଗାଁ ଗହଳିରେ ସେ କେବେ ଫୋକସ୍ ଦେଉନଥିଲେ, ତ ଜାଣିଛନ୍ତି ଗାଁ ଗହଳି ଲୋକ କ'ଣ ହେବେ ପ୍ରକୃତ, ଦେଖୁନ ଗାଁ ଗହଳି ଲୋକ ଶୁଣୁଛନ୍ତି, କହିଲେ ତୁମ ଗାଁ କିଏ ଆସୁଛି, ମାଡ଼ଗୋଳ ଲାଗିଲେ ଛକରେ ଗାଡ଼ି ଆକ୍ସିଡେଣ୍ଟ ହେଇଗଲେ କେତେ ଲୋକ ଆସିବେ, ତୁ ଠାକୁରଙ୍କ ତୁ କୀର୍ତ୍ତନ କର ଖାଇବାକୁ ଦେଲେ ବି ଲୋକ ଆସିବେ, ଜାଣିଛନ୍ତି ସେ ସାଧୁ ଆଉ ସେ ମନ୍ଦିର ଗୁଡ଼ା ସବୁ ସେଥିପାଇଁ ସିଟି ମାନଙ୍କର କଲେ, ଆଉ ଗାଁ ଗହଳିର ମନ୍ଦିର ଚଳେଇ ପାରିବନି, ଏ ତ ରାଜସିକ ଲୋକକୁ ଭିକ୍ଷା କେଉଁଠୁ ଆଣିବ, ମଠ ମନ୍ଦିର ସମ୍ପତ୍ତି କେଉଁଠୁ ଆସିବ, ତାଙ୍କ ତ ସବୁ ଭଗବତ ଜ୍ଞାନ ତାଙ୍କର ଅଛି, ସେମାନେ ଭଗବତ ଜ୍ଞାନଙ୍କର ଭଗବାନଙ୍କ ଯୋଜନା ତ ଏଇଟା ଇସ୍କନ ମାନେ କୃଷ୍ଣଙ୍କ ଯୋଜନା ରହିଛି, ଆଉ ସବୁ ପ୍ରିନ୍ସିପଲ ପୁରା 100% ପରଫେକ୍ଟ। ଗ୍ରାମରେ ରାଜସିକ ପୂର୍ବତ ଚାହୁଁଥିଲେ ସହରମାନଙ୍କର ହେବା ପାଇଁ, କାହିଁକି ପୂର୍ବ ଜାଣିଛନ୍ତି ସହର ଶିକ୍ଷିତ ଲୋକ ରହୁଛନ୍ତି, ଆଉ ସହର ଲୋକ ଏମାନେ ହିଁ କଷ୍ଟ ପାଉଛନ୍ତି, ସେମାନେ ମନ୍ଦିରକୁ ଆସିବେ, ସହର ଲୋକ ବହୁତ କଷ୍ଟ ହେଉଛନ୍ତି, ଘର ଭିତରେ ରହିଲେ ଗୋଟେ ପାରାଭାଡ଼ରେ ରହିଲା ଭଳିଆ ଗୋଟିଏ ରୁମ୍ ଭିତରେ ରହିଲେ, ସେ ଭେଣ୍ଟିଲେସନ୍ ବି ନଥିବ, ଗୋଟିଏ ଝରକା ଖୋଲିକି ରହୁଥିବେ, ସେମାନେ କିଛି ନାହିଁ, ତାଙ୍କର କ୍ରସ୍ ଭେଣ୍ଟିଲେସନ୍ ତାଙ୍କର କେଉଁଠି ନାହିଁ, କୌଣସି କେଉଁ କେଉଁ ରୁମ୍ରେ ଥିବ ନା ନାହିଁ, ଯେଉଁ ଟାୱାର ମାନଙ୍କର କ୍ରସ୍ ଭେଣ୍ଟିଲେସନ୍ କେଉଁଠୁ ହେଲେ ଡବଲ ଝରକା ସିଙ୍ଗିଲ, ଏପଟ ରହିଲେ ସେପଟେ ତା ଘର ଥିବ, ଆଉ ତା ବାଥରୁମ୍ ବାସନା ଏଠିକି ଆସୁଥିବ, କ'ଣ ମାନେ ସେ ଜୀବନ ଗୋଟେ ଅଦ୍ଭୁତ ପାଗଳ ଜୀବନ ମୋତେ ଲାଗେ, ଏ ଯେଉଁ ଘର ଭିତରେ ଗୋଟେ ରହିବା, ଭଗବାନ ଏତେ ସୁନ୍ଦର ମାଟି ଧରଣି ମାତ୍ର, ଭଗବାନ ଚାଲୁଥିଲେ ମାଟିରେ, ଆଜି ପଢ଼ୁଥିଲି ବୋଧେ, ହଁ ଆଜି ପଢ଼ୁଥିଲି, ଆଜି ପ୍ରଭାତଙ୍କର କୋର୍ସ ତିଆରି କରୁଥିଲେ, ପ୍ରଭାତ ସେ କନ୍ଭରସେସନ୍ କହୁଛନ୍ତି, କେତେ ସୁନ୍ଦର କଥା କହୁଛନ୍ତି, କ'ଣ ଜଷ୍ଟ ଲାଇକ୍ ଏ ମିଲିନିୟର, ପ୍ରଭାତ ଇଂଲିଶରେ କହୁଛନ୍ତି, ଜଷ୍ଟ ଲାଇକ୍ ଏ ମିଲିନିୟର, ଜଷ୍ଟ ଲାଇକ୍ ଇଣ୍ଡଷ୍ଟ୍ରିଆଲିଷ୍ଟ, ହି ଇଜ୍ ଏକ୍ସପାଣ୍ଡିଂ ଅଲ୍ ହିଜ୍ ବିଜନେସ୍ ଇନ୍ ଦି ସିଟି, ବଟ୍ ହି ଇଜ୍ ରିଜାଇଡିଂ ଇନ୍ କଣ୍ଟ୍ରି ସାଇଡ୍, ସେ ଗୋଟେ ଛୋଟ ଜାଗାରେ ସେ କଣ୍ଟ୍ରି ସାଇଡ୍ ପଳାନ୍ତି, ବିଦେଶରେ ସବୁ କଣ୍ଟ୍ରି ସାଇଡ୍ ଅଛି, କଣ୍ଟ୍ରି ସାଇଡ୍ ତାକୁ କୁହନ୍ତା, କ'ଣ କ'ଣ କହୁଛି, ଆମେ ଯଦି ଗାଁ ସେମାନଙ୍କର ପ୍ରତ୍ୟେକ ଲୋକଙ୍କର ମ୍ୟାକ୍ସିମମ୍ ଧନୀ ଲୋକଙ୍କର ଶନିବାର ରବିବାର ସେମାନେ ବେଶୀ ତାଙ୍କ ଟ୍ରାଫିକ୍ ଜାମ୍, କାହିଁକି ଟ୍ରାଫିକ୍ ଜାମ୍, ଦୁଇ ଦିନ ପାଇଁ ସେ ବାହାରିକି ସେଠୁ ପଳାଇବେ, ଶନିବାର ରାତିରୁ ଆରମ୍ଭ ହେଇଯିବ ଟ୍ରାଫିକ୍ ଜାମ୍, ପୁଣି ରବିବାର ଭୋର ପର୍ଯ୍ୟନ୍ତ ସେ ପଳାଇଯିବେ। ମସ୍କୋ ଯାଇଥିବା ଦେଖିଲି ସବୁ ସିଟିରେ ମାନଙ୍କ ଦେଖେ ସଣ୍ଡେ ମାନଙ୍କର ସେ ପଳାଇଯିବେ, କେତେ କିଲୋମିଟର, 300 କିଲୋମିଟର, 400 କିଲୋମିଟର ଯିବେ ସିଟି ମାନଙ୍କର, କିନ୍ତୁ ଭୁବନେଶ୍ୱର ବ୍ଲଡ୍ କେତେ ଟଙ୍କା ସେଠି କିଣି ହେବେନି ନା, ରହିବେ ଭଲ ନାହିଁ, ସେମାନେ ଫ୍ରେଶ୍ ଚାହାନ୍ତି, ସେଠୁ ସେ ପଳାଇଯିବେ 300 କିଲୋମିଟର ଯାଇକି ତାଙ୍କ ସବୁ ପାହାଡ଼ ଜଙ୍ଗଲ ଜାଗା ମାନଙ୍କରେ ସବୁ ଘର କରିଥିବେ, ଛୋଟ ଛୋଟ ଘର ସବୁ, କେବଳ ଲକ୍ ହେଇକି ରହିଥିବ, କେତେବେଳେ ତାଙ୍କର କଣ୍ଟ୍ରି ସାଇଡ୍ ସଟର୍ରେ ସଣ୍ଡରେ ଯାଆନ୍ତି, କେତେବେଳେ ଫ୍ରି ହେଲେ ଯାଆନ୍ତି, କିନ୍ତୁ କଣ୍ଟ୍ରି ସାଇଡ୍ରେ ସମସ୍ତେ ମ୍ୟାକ୍ସିମମ୍ ଘର ରଖନ୍ତି, ଯେଉଁମାନେ ପଇସା ଯାଏ, ଗରିବ ଲୋକ ତ କିଛି ରଖିପାରିବେନି, ଯେଇ ତାଙ୍କ ପାଇଁ କଷ୍ଟ, ମୋଷ୍ଟଲି କଣ୍ଟ୍ରି ସାଇଡ୍ରେ ଲୋକ ରୁହନ୍ତି। ପ୍ରଭାତ କହୁଛନ୍ତି ଇଣ୍ଡଷ୍ଟ୍ରିଆଲାଇଜ୍ଡ ଯିଏ ଯିଏ ଗୋଟେ କ'ଣ କହୁଛି ଶିଳ୍ପପତି ବି ସେ ଚାହେଁ ମୁଁ ରହିବି ବଜାର କ'ଣ ସରି ବ୍ରାହ୍ମଣ ପରିବେଶ ଭିତରେ ରହିବି। ଆଉ ପ୍ରଭାତ କହୁଛନ୍ତି ବୃନ୍ଦାବନ ହେଉଛି କୃଷ୍ଣଙ୍କର ସେଇଭଳି, କୃଷ୍ଣ ପୁରା ହୋଲ୍ ୱାର୍ଲଡକୁ ମ୍ୟାନେଜ୍ କରୁଛନ୍ତି, କିନ୍ତୁ ବୃନ୍ଦାବନ ହେଉଛି ତାଙ୍କର ନିଜର କଣ୍ଟ୍ରି ସାଇଡ୍ ଭଳିଆ, ସେଠି ସେ ପୁରା ସିମ୍ପୁଲରେ ରୁହନ୍ତି, ଗାଈ ଚରାନ୍ତି, ଖେଳନ୍ତି, ଯଶୋଦା ମା ନନ୍ଦ ସାଙ୍ଗରେ ରୁହନ୍ତି, ଯେମିତି ଇଣ୍ଡଷ୍ଟ୍ରିଆଲ ସେଥିରେ ପଳେଇ ଆସିବେ କୋଉଠିକି ସିଟିକି, ସେ ଗୋଟେ ମିଲିନିୟର, ସେଠି କ'ଣ ସେ ଗୋଟେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ତାର ବୁଲିଲା, ୱାକିଂ କଲା, ଖେଳିଲା। ପ୍ରଭାତ କହୁଛନ୍ତି ବୃନ୍ଦାବନ ହେଉଛି କୃଷ୍ଣଙ୍କର ସେ ଜାଗା, ଗୋଟେ କାରଣ କେତେ ସୁନ୍ଦର ସବଷ୍ଟିଚ୍ୟୁଟ୍ ଇଂଲିଶ, ସେତେବେଳେ ସେ ପଢ଼ିଥିଲେ ଇଂଲିଶ ବିଦେଶୀମାନଙ୍କ ପାଖରେ, ପ୍ରଭାତଙ୍କ ଟିଚର୍ସ ମାନେ ସବୁ ଫରେନର୍ ଥିଲେ। ଭକ୍ତିନାଥ ଠାକୁର ଯେତେବେଳେ ତାଙ୍କର ଇଂଲିଶ ବୁଝିଲେ ନା, ସେ ସାଙ୍ଗେ ସାଙ୍ଗେ କହିଦେଲେ ୟୁ ଆର୍ ଏଜୁକେଟେଡ୍ ପର୍ସନ୍, ହ୍ୱାଇ ନଟ୍ ୟୁ ଆର୍ ପ୍ରିଚିଂ ଚେତନ ମହାପୁରୁଷ ମୁଭମେଣ୍ଟ ଇନ୍ ଦି ୱେଷ୍ଟ, ସାଙ୍ଗେ ସାଙ୍ଗେ କହିଦେଲେ। ଆ ଭଗବାନଙ୍କ ଲୋକ ସେ ମହାପୁରୁଷ ସବୁ ଲକ୍ଷଣ ଅଛି ନା ତାଙ୍କ ପାଖରେ, ଦେଖି ଦେଖି କହିଦେଲେ, ଏତେ ମାନେ ସୁଟେବୁଲ ଆଉ ସୁଇଟ୍ ଇଂଲିଶ ତାଙ୍କର, କଣ୍ଠ ବି ସେମିତି ଗମ୍ଭୀର, ଆଉ ବିଦେଶୀ ଲୋକ ପାଣି ପିଇ ଦେଉଛନ୍ତି ଆଉ ଯେଉଁ ଷ୍ଟେଟମେଣ୍ଟ ମାରୁଛନ୍ତି ବୋକା ବନେଇ ଦେଉଛନ୍ତି, ମୁଁ ଶୁଣୁଛି ସବୁ ଦେଖିକି କେମିତି ସେ କଥାବାର୍ତ୍ତା କରୁଛନ୍ତି, ଅଦ୍ଭୁତ ରକମର ଉତ୍ତର ଦେଉଛନ୍ତି ସବୁ, ଅଦ୍ଭୁତ ରକମର, ଅଦ୍ଭୁତ ରକମର, ଗୋଟେ ଭଗବାନ ମାନେ ପ୍ରଭୁ ଆସିଲେ ବୁଦ୍ଧି ବୁଦ୍ଧି କାମ କରିବେ। ମୁଁ ଜାଣିଛି କୃଷ୍ଣ ଯଦି ଚାହିଁବେ ବି ଯୁକ୍ତି କରିକି କୃଷ୍ଣ ଉତ୍ତର ଦେଇପାରିବେ, ଏମାନେ ଯେଉଁ ଯୁକ୍ତି କରୁଛନ୍ତି, ଏତେ ଇଣ୍ଟେଲିଜେଣ୍ଟ ମାନେ ଇଣ୍ଟେଲିଜେଣ୍ଟ କ'ଣ କୁହାଯାଏ, ସେମାନେ ଭଗବାନ ଦେଉଛନ୍ତି ତାଙ୍କୁ, ସେଠି ବୁଦ୍ଧି କାଟିକି ସବୁ ଉଡ଼ଉଛନ୍ତି ସବୁ, ଆଉ ଷ୍ଟେଟମେଣ୍ଟ ଗୁଡ଼ା ଏତେ ସୁଟେବୁଲ ଷ୍ଟେଟମେଣ୍ଟ ଦେଉଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯାର କେମିତି ଗୋଟେ ଜଣେ କହୁ କହୁ ସାଙ୍ଗେ କେମିତି ପୁଣି ଗୋଟେ ମାନେ ଅଦ୍ଭୁତ, ଯେଉଁଟାକି କେଉଁଠି ପଢା ପଢ଼ିଲେ ହିଁ ତ ପାଇବନି। ଗୁରୁଦେବ ଏଟା କୁହନ୍ତି, ଏଟା ଶୁଦ୍ଧ ବୁଦ୍ଧି କୃଷ୍ଣ ଦିଅନ୍ତି, ଶୁଦ୍ଧ ବୁଦ୍ଧି, ସାଙ୍ଗେ ସାଙ୍ଗେ ସେ ଗୋଟେ ଉତ୍ତର ଦେବା। ଆଉ ଏପରିକି ମାନେ ଭକ୍ତି ବିଷୟରେ ଯେତେବେଳେ ଯିଏ ଯେମିତି ଯେଉଁ ଜିନିଷ ଗୁଡ଼ା କୁହନ୍ତି ସାଙ୍ଗେ ସାଙ୍ଗେ ଉତ୍ତର ଦେବେ। 70 ବର୍ଷ ବୟସ ହେ ବୟସକୁ ଚିନ୍ତା କର, ବୟସଟାକୁ ତୁମେ ଚିନ୍ତା କର, 70 ବର୍ଷ ବୟସ ସେଇଟା ମୁଁ ଆଗେ ମୁଣ୍ଡରେ ରଖ, ସେଠି ତୁମେ ଜାଣିବ ସେ କିଏ ଭଗବାନଙ୍କର ଦୂତ କି ନୁହେଁ। ଆମେ 2 ବର୍ଷ 3 ବର୍ଷ ପାଠ ପଢ଼ୁନୁ, ବର୍ତ୍ତମାନ ଅଧା ଶ୍ଳୋକ ଭୁଲିଗଲୁଣୁ, ପ୍ରୟୋଗ ହଉନି ଗଲାନି, ତାଙ୍କର ସବୁ ଫ୍ରେଶ୍, ସବୁବେଳେ ୟଙ୍ଗ ଫ୍ରେଶ୍, ପୁରା ସବୁବେଳେ ତାଙ୍କ ମୁଣ୍ଡରେ ସବୁ ଜିନିଷ ରହିଛି। ଭଗବାନ ଶୁଦ୍ଧ ବୁଦ୍ଧି, ପ୍ରଭୁଙ୍କ ନିଜ ଲୋକ ସବୁ ଦୂତ ସିଏ ଆସୁଛନ୍ତି, ଆଉ ଭଗବାନଙ୍କର ଆମ୍ବାସାଡର ସ୍ପିରିଚୁଆଲ ଆମ୍ବାସାଡର ପ୍ରଭୁ ସେମାନଙ୍କୁ, ସ୍ପିରିଚୁଆଲ ଆମ୍ବାସାଡର ସେ ପୁରା ଆଧ୍ୟାତ୍ମିକ ଦୂତ ଥିଲେ ସେ, କେତେ ବଡ଼ କୁଆଡ଼େ କୁଆଡ଼େ ପ୍ଲାନ୍ ପ୍ରୋଜେକ୍ଟ କେଉଁ କ'ଣ ବନେଇକି ସବୁ ବିଶ୍ୱଟାକୁ ଘୁରେଇ ଦେଉଥିଲେ ସେ, ସବୁବେଳେ ସେ କହୁଥିଲେ ନା କ'ଣ ପାକିସ୍ତାନ କହୁଛ, କ'ଣ ବିଶ୍ୱ ମୋତେ କହୁଛ, ମୋତେ ମଦତ କର, ମୁଁ ସାରି ଦୁନିଆକୁ ହିନ୍ଦୁସ୍ତାନ ବନାଦେବା, ହିନ୍ଦୀରେ ଏମିତି କହୁଥିଲେ ସେ, ପାକିସ୍ତାନ ପାକିସ୍ତାନ ପାକିସ୍ତାନ, ଇଣ୍ଡିଆ ଲୋକ ହର ସମୟ ବୋଧେ ପାକିସ୍ତାନ, ଆରେ ମୁଁ ମଦତ କର, ମୁଁ ସାରି ଦୁନିଆକୁ ହିନ୍ଦୁସ୍ତାନ ବନାଦେବା, ମୋତେ ସାହାଯ୍ୟ କର, ମୁଁ ଦୁନିଆକୁ ପୁରା ହିନ୍ଦୁସ୍ତାନ ବନେଇଦେବି, ଏତେ ଶକ୍ତି ସେ ପ୍ରାପ୍ତ ହେଉଥିଲେ। ଏ ଗୁଣ କଥାରେ ମୁଁ କହୁଥିଲି ନା, ପଳେଇଗଲି କୁଆଡ଼େ, ପୁଣି ପ୍ରଭାତ କଥା ମନେ ପଡ଼ିଗଲା, ହଁ ବନେ ତୋ ସାତ୍ତ୍ୱିକ ବାସ, ଏଇ ଯେଉଁ ସିଟିରେ କାହିଁ ପ୍ରଭାତ ମନ୍ଦିର କରିଥିଲେ, ଭଗବାନଙ୍କ ନିର୍ଦ୍ଦେଶରେ କରିଥିଲେ, ଦେଖ ମନ୍ଦିର ସେଠି ହିଁ ଲୋକମାନେ ଆସୁଛନ୍ତି, ସନ୍ଧ୍ୟାବେଳେ ମନ୍ଦିର ଫୁଲ୍ ହେଉଛନ୍ତି, ଏଠି କେହି ବି ଆସିବେନି, କିନ୍ତୁ ଗ୍ରାମରେ ଲୋକମାନଙ୍କ ପ୍ରଚାର ପାଇଁ ସବୁ ନାମ ହଟ ଏସବୁ ଭଲ ନହେଲେ ଏମାନେ କିନ୍ତୁ ଉଦ୍ଧାର ହେବେ, ଏଇ ଲୋକ ସିଟିକି ଯାଉଛନ୍ତି ନା, ଆଉ ଏଠି କ'ଣ ରାଜସିକ ଗ୍ରାମ ତୁ ରାଜ ବନେ ତୁ ସାତ୍ତ୍ୱିକ ବାସ ଗ୍ରାମ ବାସ ତୁ ରାଜସିକ ଦ୍ୱିତୀୟ ସ୍ଥାନ ତାମସମ ଦ୍ୱିତୀୟ ସ୍ଥାନ ଆସୁ, ଦ୍ୱିତୀୟ ସ୍ଥାନ କୋଉଟା, ଏ ସହର ଗୁଡ଼ାକ ଦ୍ୱିତୀୟ ସ୍ଥାନ, ସବୁ ପାପ କାମ ଏଠି ହେଉଛି ନା, 4ଟା ନିୟମ ଯାଙ୍କ ସବୁ ହଜାର ହଜାର ପ୍ରତିଦିନ ହେଉଛି, 4ଟା ନିୟମ ସବୁ ହେଉଛି, 4ଟା ନିୟମ ଭଙ୍ଗା ହେଉଛି ସିଟ୍ରେ ମାନଙ୍କରେ, ଏ ଅବୈଧ କର୍ମ ଆମିଷ ଭୋଜନ ସବୁ ସବୁଗୁଡ଼ା ସେଠି ହେଉଛି, ସବୁଗୁଡ଼ା ସେଠି ହେଉଛି, ପାପ ଏଠି ଯେତେ ତୁମେ ଦେଖୁଛ ଖାଲି ପାପର ଚାଲିଛି ସେଠି ଗୁଡ଼ାକ ଆଉ ମଦ ବିକ୍ରି ମାଂସ ଏଇ ପ୍ରେଷ୍ଟିଜ୍ୟୁସନ୍ ସବୁ ଜିନିଷ ଚାରିଟାଙ୍କ ପାପ ଜିନିଷ ସେଠି ହେଉଛି ଦ୍ୱିତୀୟ ସ୍ଥାନ ସେଇଟା ଆଉ ସାତ୍ୱିକ ବାସ ହେଲା ବନବାସ ରାଜସିକ ବାସ ହେଲା ଗ୍ରାମବାସ ଦ୍ୱିତୀୟ ସ୍ଥାନ ସହର ବାସ ହେଲା ତାମସିକ ମସ୍ତାନ ତୁ ନିର୍ଗୁଣ ଜଣେ କହିବେ ସେଠାରେ ତ ମନ୍ଦିର ଅଛି ତାହେଲେ ସେଟା କେମିତି ମତ୍ସ୍ଥାନ ତୁ ନିର୍ଗୁଣ ମତ୍ସ୍ଥାନ ତୁ ନିର୍ଗୁଣ ଭଗବାନ ମତ୍ସ୍ଥାନ କହୁଛନ୍ତି ନୁହଁ ତୁ ବୈକୁଣ୍ଠ ମତ୍ସ୍ଥାନ ବୈକୁଣ୍ଠ ନୁହେଁ ମତ୍ସ୍ଥାନ ମୋର ଭକ୍ତ ଯଦି ମୁଁ ପ୍ରତିଷ୍ଠା କରୁଛି ସ୍ଥାନ ହଉଛି ନିର୍ଗୁଣ ନିର୍ଗୁଣ ସ୍ଥାନ ଭକ୍ତି ଯଦି କରିବା ସେଇଠି କିଛି ଯଦି ହେଲା ସାର୍ ସେଠି ନ ହେଇପାରିଲା କୋଉଠି ବି ହୋଇପାରିବେ ତୋ ପାତ୍ରତା ନାହିଁ ଆଉ ତୁମେ ଯୁଆଡ଼େ ଗଲେ ଘୁରିଲେ କଣଟା ହବ ତୁମେ ବୃନ୍ଦାବନ ଯା କି ମଥୁରା ଯା କି ଦ୍ୱାରକା ଯା କି ଯୁଆଡ଼େ ଯା ତୋର ତୋ ରାଜସିକ ଲୋକ ତାମସିକ ଲୋକ ତୋ ଭାବନା ଯୋଉଟା ଅଛି ସେଇଟା ହବ ସେ ଭଗବାନଙ୍କ ସ୍ଥାନରେ ରହି ସାଧୁସଙ୍ଗ କରି ଯଦି ଗୁଣର ପ୍ରତିକ୍ରିୟାକୁ ବଦଳେଇ ପାରିବ ବଦଳେଇ ପାରିବ ନହେଲେ ହେଇପାରିବନି କେତେ ବି ସମ୍ଭବ ନାହିଁ ହଁ ଫିଲୋସଫିକାଲ ଦେଖିବୁ ନା ଆଉ ତୁମେ ଫିଲୋସଫିକାଲି ଡିବେଟ୍ କର ତୁମେ ସେଣ୍ଟିମେଣ୍ଟ ଡିବେଟ୍ କାମ ତୁମେ କୋଉ ଶାସ୍ତ୍ର କାଣୀ ମୋତେ କହିଲ ଏଇଟା ଏଇଠି ଏହା ଲେଖା ହେଇଛି ସେଇଟା ସେଇଆ ଲେଖା ହେଇଛି କି ତୁମ ପାଇଁ ଏଇଟା ନୁହେଁ ଗୋପୀମାନଙ୍କ ଷ୍ଟେଟମେଣ୍ଟ ତୁମ ପାଇଁ ନୁହେଁ ତୁମେ ଗୋପୀ ନୁହଁ ତୁମେ ତୁମେ କାହା ଷ୍ଟେଟମେଣ୍ଟକୁ ଉଦ୍ଧାର ଦେଇକି ତୁମେ ସେ ସ୍ଥିତିକି ଯାଇପାରିବନି ତୁମ ଅଧିକାରଟାକୁ ତୁମେ ଦେଖ ଶାସ୍ତ୍ରରେ ଯେତେବେଳେ ସବୁ ନିର୍ଗୁଣ କଥା କୁହାଯାଇଛି ସେ କୃପା ସବୁ ଆଣିକି ରଚନା କରିଛନ୍ତି ନିର୍ଗୁଣ କଥା କହୁଛନ୍ତି ଇତି ଭକ୍ତିରେ ଏବଂ ନୈବ ନୟତି ଇତି ଯସ୍ୟ ଦେବେ ପରାଭକ୍ତି ତଥା ଗୁରୁ ଇତି ଶ୍ରୁତୟ ହୋ ପଞ୍ଚରାତ୍ର ଆଦି ଶ୍ରୁତୟଶ୍ଚ ଗୀତ ଉପନିଷେଦ ଗୋପାଳ ଦାପନାଦ୍ୟମ ଉପନିଷେଦ ନିର୍ଗୁଣାମ ଭକ୍ତିର ବି ବିଷୟ କରବନ୍ତ ଏବ ଅର୍ଜୁନ ଉପନିଷେଦ ଗୋପାଳ ତାପନୀ ଗୀତ ଉପନିଷଦ ଗୀତା ଶ୍ରୁତୟ ପଞ୍ଚରାତ୍ରାଦି ସ୍ମୃତ ପଞ୍ଚରାତ୍ରାଦି ସ୍ମୃତିରେ ଯାହା ସବୁ କୁହାଯାଇଛି ଯେମିତି ଯଶ ଦେବେ ପରାଭକ୍ତି ଏଠି ପରାଭକ୍ତି ଲାଗିଲା ଆଉ ଭକ୍ତିରେ ଏବଂ ନୟତି ନିର୍ଗୁଣ ଭକ୍ତିର ବି ବିଷୟ କରିବ ନିର୍ଗୁଣ ଭକ୍ତି କରିବା ପାଇଁ ସେଭଳି ଚେଷ୍ଟା କର ତୁ ନିର୍ଗୁଣ ଭକ୍ତି ସ୍ତରକୁ ଯାଉ ଅର୍ଜୁନ ଭଗବାନ କହୁଛନ୍ତି ବେଦକ୍ତ ଅଭାବେ ଉକ୍ତେ ପ୍ରମାଣ୍ୟମ ଏବ ସ୍ୟାତ୍ କି ପ୍ରମାଣ କିଏ କହିପାରନ୍ତି ବେଦରେ କ'ଣ ନିର୍ଗୁଣ ଭକ୍ତି କଥା ଭକ୍ତି କଥା ବେଦ ଅଛି କି ଯଦି ବେଦରେ ଭକ୍ତି ନଥାନ୍ତା ତାହେଲେ ବେଦକୁ ପ୍ରମାଣ ବୋଲି ଗ୍ରହଣ କରାଯାଇନଥାନ୍ତା ବେଦରେ ଭକ୍ତି ରହିଛି ତ୍ରିଗୁଣାତ୍ମକ କି ତୁମେ ବେଦର ଉର୍ଦ୍ଧ୍ୱକୁ ଯାଅ ଏ ନିୟମ ଏଟା ନିୟମ ଆମେ ଯଦି ନିୟମ କରିବା ଆମେ ବି କିଏ ବି ସାଧୁ ହେଇପାରିବେନି ବେଦର ନିୟମ ଧରିଲେ ଆମେ କିଏ ସାଧୁ ହେଇପାରିବେନି ବେଦର ନିୟମ ସାର କ'ଣ ବେଦର ନିୟମ ହେଲା କ'ଣ ପିତାମାତାଙ୍କର ସେବା କରିବ ବେଦର ଏ ନିୟମଟା ବି ଅଛି ତୁ କେମିତି ଆସି ଅନାଥ ପିତାମାତା ଛାଡ଼ିକି ଆସିପାରିବନି ବେଦର ଯେଉଁ ବେଦର କର୍ମକାଣ୍ଡ ନିୟମଟା ପକେଇଲେ ବି କେବି କେହି ବି ଗୋଟେ ବି ସବୁ ଦୋଷ କର୍ମୀ ଲୋକ ଆମ ଦୋଷ ଦେଖିବାର କାରଣଟା କ'ଣ ସେ ତାଙ୍କ କର୍ମକାଣ୍ଡର ଦେଖିବେ ନା ଆଉ ଏ ବାପା ମରିଗଲା ଇଏ କ'ଣ ଘରକୁ ଆସିଲାନି ଇଏ ଏଇ ବୈଷ୍ଣବମାନେ ହେଇଛନ୍ତି ବାପା ମରିଯାଉଛନ୍ତି ମା ମରିଯାଉଛନ୍ତି ଦୀକ୍ଷା ନେଇଛନ୍ତି ବୋଲି ଲଣ୍ଡା ହଉନାହାନ୍ତି ଇଏ ନିୟମ ମାନୁନାହାନ୍ତି କର୍ମକାଣ୍ଡଟା ଦେଖିବେ ନା ଆଉ ବେଦକ୍ତ ଜିନିଷ ଦେଖିଲେ ତୁମେ ଭକ୍ତି କରିପାରିବନି ସେ ବେଦଟାକୁ ବେଦଟାକୁ କିଏ ପ୍ରତିଷ୍ଠା କରିଛନ୍ତି ଭଗବାନ କୃଷ୍ଣ ବେଦଶ୍ଚ ଶରମମ୍ ଅହମ୍ ଏବେ ବେଦ୍ୟ ତୁମେ ତ ବେଦର ସବୁ ହଉଛ ତୁମେ ତୁମେ ବେଦ ବେଦାନ୍ତ କୃତ ବେଦ ବିଧିଛ ହଁ ମୁଁ ହଉଛି ବେଦାନ୍ତ କୃତ ମୁଁ ବେଦ ତିଆରି କରିଛି ବେଦର ଜାଣିବା ବସ୍ତୁ ହଉଛି ମୁଁ ଯଦି ଆପଣ ସବୁ ଜିନିଷ ହେଲେ ପୁଣି ଆପଣ ବେଦଟାକୁ ପ୍ରତିଷ୍ଠା କରି ବେଦରାକୁ କାଟିଦେଲେ କ'ଣ କହିଦେଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଷଡ଼ମ୍ବଜ ଆରେ ଧର୍ମଟା ପ୍ରତିଷ୍ଠା କରିବା ପାଇଁ ଆପଣ ତ ବେଦ କହିଥିଲେ ନା ଏଠି କ'ଣ କହୁଛନ୍ତି ସବୁ ଧର୍ମକୁ ଛାଡ଼ିଦିଅ ତେଣୁ ଏଇ ଯେଉଁ କ'ଣ ଏଇଟା ଲାଗୁଛି କଣ୍ଟ୍ରାକ୍ଟରୀ କ'ଣ କ'ଣ କୁହାଯିବ ବିପରୀତ ଭଳିଆ ଲାଗୁଛି ନା ବିପରୀତ ନୁହେଁ ଅଧିକାର ହିସାବରେ ଶାସ୍ତ୍ର ସବୁବେଳେ ମନେ ରଖ ନାମ କରିବା ଯେମିତି କୁହାଯାଇଛି ସବୁବେଳେ ଏଗୁଡ଼ିଛି ଛୁଆଟେ ଚାଲିଆସିଲା କହିଲା ମୁଁ ଦିନ କେତେ ନାମ କରିହେବ ସେ ମୋତେ ପଚାରୁଛି ମିନିମମ୍ 25 ରାଉଣ୍ଡ କେତେ ମ୍ୟାକ୍ସିମମ୍ କରିହେବ ଯେ ତୁ କ'ଣ ତୁ ପାଗଳା ଭଳିଆ ସବୁ କାହିଁକି ହେଉଛ ତୁ କୋଟି ନାମ କେତେ କରିଦେଲେ କ'ଣଟା ହବ ତୋ ମନଟା ତ ପାଗଳା ତୋ ମୁଣ୍ଡରେ ତ ବିଷୟ ଅଛି ତୁମେ ଯେଉଁ ଲକ୍ଷ ନାମ କରୁଛ ଲକ୍ଷ ନାମଟା କାହିଁ କରୁଛ ପ୍ରଭୁ ମୋତେ ମୋ ମୁଣ୍ଡଟା ଏମିତି ଦେଖୁଛି ମୋତେ ଟିକେ ଭଲ କର ପ୍ରଭୁ ନହେଲେ ମୋତେ ଚାକିରି ଖଣ୍ଡେ ଦିଅ ନା ପ୍ରଭୁ ମୋ କେମିତି ତୁମେ ତ ସେଇଥିପାଇଁ ନାମଟା କରୁଛ ନା ତୁମେ କ'ଣ କୃଷ୍ଣ ପାଇବା ପାଇଁ ନାମ କରୁଛ କି କୃଷ୍ଣ ପାଇବାର ଲାଳସା ତୁମର ଆସିଲାଣି କି ତୁ ସେ ପ୍ରାକୃତ ଭୂମିକାରେ ନାମ କଲୁ ନା ତୁମେ କେତେ ନାମ କରିବ ତୁମେ ହେଲା କାହିଁ ଚିନ୍ତା କରୁଛ ତୁମ ଗୁରୁ ଯାହା କହିଛନ୍ତି ତୁମେ ସେଇଟା କର ଗୁରୁଦେବ ସବୁବେଳେ ସ୍ପଷ୍ଟ କହିଛନ୍ତି ଆଉ ସେଇଟା ଆମେ ଅଙ୍ଗେ ଅଙ୍ଗେ ଲିଭଉଛୁ ଗୁରୁଦେବ କହିଲେ ତୁମେ 64 ମାଳା କର କି 64,000 ମାଳା କର ତୁମେ ଯେତେ ମାଳା କଲେ କୃଷ୍ଣ ପାଇପାରିବନି ପ୍ରଷ୍ଟେଟ କରି ଦେଉଛନ୍ତି ତୁମେ କୃଷ୍ଣ ପାଇପାରିବନି କାହିଁ ପାଇପାରିବନି ତୁମେ ପ୍ରାକୃତ ଭୂମିକାରେ ତୁମେ ଶୁଦ୍ଧ ଅଛ କି ଆଜିକା ବେଳେ ଶୁଦ୍ଧ ମନେ ଟିକେ ଚାଲି ଆସୁଛି ଭଗବାନ ପ୍ରଭୁ କି ଭଗବାନ ପାଇବା ପାଇଁ କି କାନ୍ଦୁଛି କି ଯେ ଭଗବାନ ପାଇବା କାନ୍ଦୁଛି ଖାଇଲା ବେଳେ ଜଣା ପଡ଼ିବ, ଖାଇଲା ବେଳେ ତୁମ କାନ୍ଦ ଲାଗୁଛି, ଖାଇଲା ବେଳେ ଆଖିରୁ ଧାରଧାର ଲୋକ ବୁଝୁଛି ନା ଭାବିଲେ ହାଣ୍ଡ ତ ମାଡ଼ ପିଠି ହଉଛି, ଆଉ କୃଷ୍ଣ କ'ଣ ପାଇବ? ତୁମେ କେତେ କେତେ କୃଷ୍ଣ କୁହନ୍ତି ମୋତେ ଖାଇବାଟା ରୁଚୁନି, କୁହନ୍ତିନି ମୋ ବାପା ମରିଗଲା ମୋତେ ଖାଇବା ରୁଚୁନି, ଲୋକମାନେ ଭୋଜନ କରୁଥିଲେ ଉପରେ ଶୟନ କରୁଥିଲେ, ସେ ହେଉଛି କୃଷ୍ଣ, କୃଷ୍ଣ ପ୍ରାପ୍ତି ଲାଳସା ହେଉଛି ସେଇଟା। ଆଉ ଆମର ଖାଇବା ବେଳକୁ ପ୍ଲେଟ୍ ପକେଇକି ମାଡ ପିଟା ପିଟି ଲାଗୁଛ, ଆଇଟମ୍ ହବ କ'ଣ ଲିଷ୍ଟ ବିନା ଚାଲିଛି, ମୋତେ ପାଠ ପଢେଇବ ମୁଁ କୃଷ୍ଣଙ୍କୁ ପାଇବି, କୃଷ୍ଣ କ'ଣ ପାଇବ, କୃଷ୍ଣ କ'ଣ ପାଇବ ତୁମେ? କୃଷ୍ଣ ପାଇବା ରାସ୍ତା ଆଚାର୍ଯ୍ୟମାନେ ଯାଇଛନ୍ତି ସେଇ ରାସ୍ତାରେ ଚାଲ, ସେଣ୍ଟିମେଣ୍ଟ ତୁମେ ତୁମେ ଯେତେ ମାଡ ନାମ କଲଟା କ'ଣ ହବ, ତୁମେ ପ୍ରଭୁଙ୍କର କାମନା କେମିତି ଯାଉ, ପ୍ରଭୁ ମନ କେମିତି ସ୍ଥିର ହେଇଯାଉ, ତୁମେ ଏଇଥିପାଇଁ ଡାକୁଛ ନା ଆଉ କେଉଁଥିପାଇଁ ଡାକୁଛ? କୃଷ୍ଣ ସୁଖ ପାଇଁ ଡାକୁଛ କି? ଆରେ ତୁମେ ଯାହାକୁ 64 ମାଳା ଜପ କରି ଡାକିଲଣି, ତମେ କେତେ ପାଗଳ ତୁମେ କରୁଛ ଜାଣିଛ ନା, ପ୍ରଭୁ ମୋତେ ମୋ ମନଟାକୁ ସ୍ଥିର କରୁ, ତା ଗୋଟେ ଲୋକ କଥାରେ କାହିଁ ବିରକ୍ତ କରୁଛ, କାହିଁ ବିରକ୍ତ, ସେ ଜାଣିନାହାନ୍ତି ତୁମ ମନଟା ପାଗଳ ବୋଲି, ତା ଖାଇଦେବନି ଶୋଇଦେବନି କିଛି କରିବନି, ଖାଲି ପ୍ରଭୁ ମୋର ଏଟା ହେଇଗଲା, ପ୍ରଭୁ ମୋର ଏଟା ହେଇଗଲା। ସେ ତ ଗୁରୁ ଦେଖନ୍ତୁ ଯେତେ ମାଳା ଜପ କଲି ତୁ କୃଷ୍ଣ ପାଇପାରିବନି, କାହିଁ ତୁମ ମନଟା ହେଉଛି କ'ଣ ପ୍ରାକୃତ, ତୁମକୁ ସବୁବେଳେ ମୋତେ ଗୁରୁଦେବ କହିଛନ୍ତି 16 ମାଳା ଜପ କରିବା ପାଇଁ, ମୁଁ ସେଥିପାଇଁ ଗୁରୁଙ୍କ ଆଦେଶରେ ମୁଁ ଏତିକି ଜପ କରୁଛି, ତାଙ୍କରି ଆଦେଶ, ସେଇ ଗୁରୁବର୍ଗଙ୍କର ଆଦେଶରେ ଆମକୁ ସେ କହିଛନ୍ତି ଏଭଳି ଜପ କରିବ, ଏଭଳି ଶୁଦ୍ଧ ନାମ କରିବ, ଆମେ ତାକୁ କ୍ରସ୍ କରିବା ପାଇଁ ଚାହୁଁଛେ, ନିୟମାଗ୍ରହ ହେଇଗଲା, ସମୟ ଅଛି ତୁମେ ଅଧିକା ନାମ କରିପାର, କିନ୍ତୁ ତାର ଅର୍ଥ ନୁହେଁ ଯେ ମୁଁ କେତେ ନାମ କରିବି, ମୁଁ କ'ଣ କରିବି, ତୁ ଯେତେ କଲେ ବି କ'ଣ କ'ଣଟା ହବ, ତୁମେ ଯେତେ କଲେ ବି କ'ଣଟା କରିପାରିବ ମୋତେ କୁହ, ତୁମେ ଯେତେ କଲେ ବି ମନେ ରଖ ଭକ୍ତି ହେଉଛି ଭକ୍ତର ଅଧୀନ, ଭକ୍ତି ତୁମର ଅଧୀନ ନୁହେଁ, ତୁ ଯେତେ ନାମ କର ଭକ୍ତି କାହାର ଅଧୀନ, ଭଗବାନ ଯଦି ଭକ୍ତର ଅଧୀନ ଭକ୍ତିଟା କାହାର ଅଧୀନ ହବ, ଭକ୍ତର ଅଧୀନ। ଆମର ଫିଲୋସଫିଟା ରହିଛି ଗୋଟେ ଜାଗାରେ, ସାଧନ ମନା କର ଯେ ନାମ କରନି, ତା ଅର୍ଥ ଏଇଟା ନୁହେଁ, ସମୟ ଅଛି ମୋତେ କହିଛନ୍ତି ଗୁରୁଦେବ 16 ମାଳା, ସମୟ ଅଛି ମୁଁ ଗସିପିଙ୍ଗ, ଏଟା ଏଟା ଶାସ୍ତ୍ରରେ କୁହାଯାଏନି, ସମୟ ଅଛି ମାନେ ତୁମେ ତୁମର ଗୁରୁଦେବଙ୍କର ନିର୍ଦ୍ଦେଶରେ ତୁମକୁ ସେବା କରିବାକୁ ପଡିବ, ଲକ୍ଷ୍ୟ ରଖ ତୁମେ ନାମ କର ସେବା କର ଯାହା ବି କର, ମୁଁ ଗୋଟେ ଜଣେ ଭକ୍ତଙ୍କୁ ଖୁସି କରିବି, ପ୍ରସନ୍ନ ବିଧାନ କରିବି, ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ଭକତ ସେବା ପରମ ସିଦ୍ଧି ପ୍ରେମ ଲତି କାରମୂଳ, ଏଇ ଦୁଇ ତିନିଟା ସିଦ୍ଧାନ୍ତ ଯଦି ନ ଧରିପାରିଲ, ଘୁରି ଘୁରି ତମ ମୁଣ୍ଡ କେଶ ପାଚିକି ଖସି ପଡ଼ିବ, ବାପା ଦାନ୍ତ ଭାଙ୍ଗିଯିବ, ତୁମେ ଧରିପାରିବନି ପାଣି। ସେ କହିନଥାନ୍ତି ଶ୍ରୀଗୁରୁ ଚରଣର ତିଏଇ ସେ ଉତ୍ତମ ଗତି ଯେ ପ୍ରସାଦ ପୁଏ ସର୍ବ ଆଶା, ଏଇ ଯେଉଁ କନକ୍ଲୁଜନ ଭକ୍ତିମନ ଠାକୁର ନର୍ତ୍ତନ ଦାସ ଠାକୁରଙ୍କର, ସେଇଟା ହେଉଛି ଆମ ଜୀବନର ଲକ୍ଷ୍ୟ। ଆମେ ଯେତେ ନାମ କରିବା ଯେତେ ଯାହା କରିବା ମନା କରାଯାଏନି ଶାସ୍ତ୍ରରେ, କିନ୍ତୁ ଲକ୍ଷ୍ୟ ରହୁଛି ୟା ମାଧ୍ୟମରେ ମୁଁ ବହୁତ ନାମ କରିକି ଗୁରୁଙ୍କୁ ପ୍ରସନ୍ନ କରିପାରିବି ତ, ସେତିକି ମୁଁ ବହୁତ ପ୍ରବଚନ ଦେଇକି ଗୁରୁଙ୍କୁ ପ୍ରସନ୍ନ କରିପାରିବି ତ, କାରଣ ଆମର ଲକ୍ଷ୍ୟ ହେଉଛି କାହାକୁ ପ୍ରସନ୍ନ କରିବା, ଗୁରୁଙ୍କୁ, ଜଣେ ଶୁଦ୍ଧ ଭକ୍ତଙ୍କୁ, ତାଙ୍କ ପ୍ରସନ୍ନତାରେ ଆମର ଭକ୍ତି ହବ, ଯଶ ପ୍ରସାଦ ଭଗବତ ପ୍ରସାଦ, ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଯଶ ପ୍ରସାଦ ଏ ନଗତିକୃତ ଉପି, ଯାହାଙ୍କ ପ୍ରସାଦ ବିନା ନଗତିକୃତ ଉପି, ମନା କରିଦେଲେ ଅନ୍ୟ ବ୍ୟକ୍ତିଙ୍କ ମୁଖରେ ମନା କରିଦେଲେ, ଯାହାଙ୍କ କୃପା ବିନା କେବେ ଭକ୍ତି ହବ ନାହିଁ, ନଗତିକୃତ ବି ଗତି ନାହିଁ। ସେଥିପାଇଁ ଆମର ଫାର୍ଷ୍ଟ ପ୍ରିନ୍ସିପଲ ହେଲା ୱେର୍ ଷ୍ଟିକ୍ ଅପ୍ ଟୁ ଆଚାର୍ଯ୍ୟ ପ୍ରିନ୍ସିପଲ, ଆମେ ଆଚାର୍ଯ୍ୟଙ୍କ ନିୟମଟାକୁ ଆଗେ ଷ୍ଟିକ୍ ଅପ୍, ତାପରେ ଆମର ଯଦି ଏକ୍ସଟ୍ରା ସମୟ ହେଲା ଆମେ କେତେ ସମୟ ନଷ୍ଟ କରିବା, ପ୍ରଥମେ ଗୁରୁ ସେବା, ଗୁରୁ ଶୁଶ୍ରୂଷା, ଏଟା ସେଣ୍ଟିମେଣ୍ଟ ନୁହେଁ, ଗୋଟି ଗୋଟି କରି ବାଡ଼େଇ ବାଡ଼େଇ କଥା କହିଦେବି, କିଏ ବି ଜଣଙ୍କୁ ଡାକି ଆଣି ସେ ଯଦି ଫିଲୋସଫିଟା କାଟିଦେବ ତାହେଲେ ଆମେ ଭାଗବତ ବନ୍ଦ କରିଦେବୁ, ସବୁ ଭାଗବତ ମୁଁ ସୋ କରିଦେବୁ, ଗୋଟିଏ ତୁ ଘୁରିକି ଯାଇପାରିବୁନି କୁଆଡ଼େ। ଅତ୍ର ଉପାୟ ସହସ୍ରଣାମୟ ଭଗବତ ଉଦ୍ଦିତ, ପ୍ରହ୍ଲାଦ ମହାରାଜ କହୁଛନ୍ତି ଭଗବାନଙ୍କୁ ପାଇବାରେ ବହୁତ, ଅତ୍ର ଉପାୟ ସହସ୍ରଣାମ, ସହସ୍ର ସହସ୍ର ଉପାୟ ଅଛି ଭଗବାନଙ୍କୁ ପାଇବାର, ଅୟମ ଭଗବତ ଉଦ୍ଦିତ, ପ୍ରହ୍ଲାଦ ମହାରାଜ ଯୋଉ ଶିକ୍ଷା ଦେଉଛନ୍ତି କାହାର ଶିକ୍ଷା, ସେଟା ନାରଦ ମୁନିଙ୍କର ଶିକ୍ଷା, ନାରଦ ମୁନି ଯୋଉ ଶିକ୍ଷା ଦେଉଛନ୍ତି କାହାର ଶିକ୍ଷା, ସେଟା ନରନାରାୟଣ ଋଷିଙ୍କର ଶିକ୍ଷା, ଏଇଟା ଭଗବାନ ନରନାରାୟଣ କହିଛନ୍ତି ପ୍ରହ୍ଲାଦ ଶିକ୍ଷାଟା, ଯୋଉ ପ୍ରହ୍ଲାଦଙ୍କ ଶିକ୍ଷା ଆଜି ପ୍ରହ୍ଲାଦ କହୁଛନ୍ତି, ଯୋଉ ଦୁଇଟା ପ୍ରବଚନ ଅଛି ନା ଭାଗବତ, ବହୁତ ଦିନ କହିନି ମୋତେ ଅଭାବ ଅଭାବ ଲାଗିଲାଣି, ଯୋଉ ପ୍ରହ୍ଲାଦ ମହାରାଜଙ୍କ ଯୋଉ ଦୁଇଟା ଅଧ୍ୟାୟ ହେଇଛି ନା, ଶିକ୍ଷା ଗର୍ଭର ଶିକ୍ଷା, ଆଉ ଗୋଟେ ପ୍ରହ୍ଲାଦଙ୍କର ଅସୁର ବାଳକମାନଙ୍କ ପ୍ରତି ଉପଦେଶ, ଏଇ ଦୁଇଟା ପ୍ରବଚନ ନାରଦମୁନିଙ୍କ ତୋ ଶୁଣିଥିଲେ ମାତୃ ଗର୍ଭରୁ, ନାରଦମୁନି କାହାକୁ ତ ଶୁଣିଥିଲେ, ନରନାରାୟଣ ସିଂହଙ୍କ ତ ଶୁଣିଥିଲେ, ଗୁରୁ ପରମ୍ପରା, ନାରଦମୁନିଙ୍କ ନରନାରାୟଣଙ୍କ ନାରଦମୁନି, ନାରଦମୁନି କହିଲେ ପ୍ରହ୍ଲାଦଙ୍କୁ, ପ୍ରହ୍ଲାଦ କହିଲେ ଅସୁର ବାଳକମାନଙ୍କୁ।
अत्र उपाय सहस्रणम अयम भगवत उद्दीता बहुत सहस्र उपाय अच्छे अयम भगवत उद्दीता बहुत मुनि ऋषि मैंने चक्रवासी लिखिंट बहु मुनि ऋषि भी उक्ता बहु मुनि ऋषि मैंने बहु पंथा देमती गल तो भगवान पाइब एम गल भगवान पाइब अयम भगवत उद्दीता मुझे कह बर्तमान ये भगवान कह जया अंजसारती मुझे उपाय कह प्रहलाद कहते हे असुर बाड़क गण अंजसारती अति सहजे भगवान चरण मत लगे स्ट्रेट आरंभ कला गुरु शुश्रूषया भक्त्या सर्वलब्ध अर्पण संगे न साधु भक्ता ईश्वर आराधन तपर गोटे श्लोक आरंभ तीन टी श्लोक पूरा भागवत जिते सिद्धांत जिते शास्त्र जिते सिद्धांत तीन टी श्लोक रहा तुम कौन घर की जीव डाकना क्या किए आसिक सिद्धांत काटदेव देखा सी गौड़ी गौड़ लोक है काटदेव सिद्धांत कौट काट चलो देखा तुम लक्ष्य प्रवचन देखे सब भागवत काटी गोटी थुआ लक्ष्य मालाकर क्योंठ भी रुह तुमको जन शुद्ध भक्त प्रसन्न करा पड़ो इट इज यू तुम्हें कौन साधन करमें कर आमर किसी मतलब ना तुम कौन साधन कर क्योंठ रोच रुह घरे रुह कि मठ रुह कि वृंदावन रु मन रख तुम जन जश्य प्रसाद भगत तुम जन शुद्ध भक्त प्रसन्न करा पड़ो केमी प्रसन्न कर तुम्हें बुझ ताक प्रसन्न नकला तुम भक्ति पाइपर केत माला जब कर कौन आम कि कहार ना आमर गुरु को प्रसन्न कर शुद्ध भक्त प्रसन्न करा भक्ति हमने गुरु शुश्रूषया भक्त्या सर्वलब्ध अर्पण भगवान को यह पाइबा सहजे प्रहलाद कह भक्ति गुरु को सेवा कर संगीन साधु भक्तान साधुभक्त मान संगीन साधुभक्तान साधुभक्त मान संग रुह यह अंग गोटे गोटे अंग दे गोटे गोटे लिप्स यहाँ उपाय साधुभक्त मान असाधुभक्त संग करनी भक्त को निंदा करनी तार असाधु गुण यदि अच्छी तुम निंदा करनी कि संग कर मना कर शास्त्र सर्वलब्ध अर्पण सब सब जिन अर्पण कर गुरु को गुरु अर्थ से गुरु भगवान को देवे ये मन रखते गुरु अर्थ नुह गुरु को सेवा अर्थ नुह शह जन शिष्य कि हजार जन शिष्य गुरु लुगापटा माड़ पीटी लगे गुरु चपल किए धर गुरु रूम बस कि हजार जन शिष्य गुरु रूम को सफा करेंगे कौन गुरु रूम को दौड़ी पड़े आस गुरु सेवा अर्थ गुरु तुमको जो भगवान सेवार लगे हेटा गुरु सेवा तुम मुझे कहीं ना तुम कर तुम गुण तुम क्यों स्वभाव आ गुरु को भगवान को कमी प्रसन्नता करा पड़े तुम जान तार अर्थ से गुरु सेवा अर्थ गुरुंर उपदेश गुरु जो दौ कहते तुम्हें कराया पड़ो संगे ना साधु भक्त आनम साधु भक्त मान संग रश्वर आराधना ईश्वर को आराधना कर श्रीकृष्ण कथा को शुणा को पड़ो तो गोटे गोटे श्रवण कौन कौन कर तीनो श्लोक दे दीजिए तेनालीर निर्गुण स्थित जो जीवा पी गरी आस गुरु कृपा दरकार आम देखुना प्रार्थना देखिए कौटे देखेदेवि कौटे अच्छे निर्गुण स्थित जीवाक हेल्ले कमी ये श्लोक से लगे फटकिणी ये मत मन पड़गला भगवान मन पकईदेल ये कौन कह द्वंद नित्य सत्वस्त निर्जोग क्षम आत्मवान देख प्रभात पर्वट कौन लिखुच देखुली प्रभात पर्वट कौन लिखिं मान अपमान वृद्ध को जी पड़े निर्द्वंद अर्थ या गुण गुणजुक्त मान अपमान चक्रवर्त कौन लिखिले निर्गुण निर्द्वंद गुणमय मान अपमान आदि रही गुणर लोक गुणर मान अपमान को लोक तुम प्रशंसा करदे को लोक तुम निंदा करदे यार ऊर्ध को तुम जाओ यार निर्द्वंद यही पार किए सहीद केत वर्ष भोजन कर तुम सहीदेव ना मान सम्मान दे तुम सहीदेव ग्रहण करनी अपमान कर तुम सहीदेव हम देख आम कम गुरु कृपा आम सह पे निर्गुण गुरु गुरु कृपा दरकार आम ना कौन सकल सह सकले सम्मान करते सकती देवनाथ जथा जथ तबे तो गायब हरिनाम सुखे अपराध हे अच्छा भक्ति ठाकुर भोजन टा कहते सकल सहे गुरुदेव बड़ कृपा कर गौड़ वर मजे पद धरी पार ना कौन गुरुदेव बड़ कृपा कर गौड़ वन मजे गोद्रुम दिया स्थान सीधे ना कबे कबे है ना प्रभु ना हाथ मूर्ख से पदा कौटा कौटा
ଭଲ ଆଜ୍ଞା ଦିଲ ମୋର ଏଇ ବ୍ରଜେ ବସି ହରିନାମ କର ଗାନ କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି ତାପରେ ଚିତ୍ତ ସ୍ଥିର ହବେ ସକଲ ସହିବ ଏକାନ୍ତ ଭଜିବେ ହରି କୁଆଡେ ଚାଲିବ ତୁମେ ସିଦ୍ଧାନ୍ତ ଘୁରେଇକି ଗୀତା ଭାଗବତ ସବୁ ସିଦ୍ଧାନ୍ତ ପକେଇ ଦିଆ ସେଠି ନେଇକି କନକ୍ଲୁଜନ ଉପରେ ବାବା ମନ ବି ସ୍ଥିର ହବନି ଗୁରୁଙ୍କର କୃପା ନହେଲେ କୁଆଡେ ଘୁରିକ ତୁମେ ଯିବ ସେ କୃଷ୍ଣ କହିଦେଲେ ମନମନା ହବ ମୋତେ ଚବିଶ ଘଣ୍ଟା ଚିନ୍ତା କର ମନ କୃଷ୍ଣ ଚିନ୍ତା କରୁଛି କି ପାରିବନି ସେଥିପାଇଁ ଗୁରୁଙ୍କର ଉପଦେଶ ଗୁରୁଙ୍କର ସେବା ଯେଉଁଟା ଭଗବାନଙ୍କର ସେବା ସେ ଗୁରୁଦେବ କହିଲେ ତୁମେ ଫୁଲ ତୋଳ ଫୁଲ ତୋଳେ ଗୁରୁଦେବ କହିଲେ ଏ କାମଟା କର ତୁମେ କରିବ ଗୁରୁ ସେବା ତାଙ୍କ କୃପା ବିନା ହେଇପାରିବନି ଆମେ ସିଦ୍ଧାନ୍ତ ସେଠି ସବୁ ପଳଉଛି ଆଉ କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପି ମତେ କହିଦେଲେ ବୃନ୍ଦାବନରେ ବସିକି ଭୋଜନ କର ଏ କହିଲେ ନା ଗୋଦ୍ରୁମେ ଦିଆତେ ସ୍ଥାନ ଆଜ୍ଞା ଦିଲ ତୁମେ ଆଜ୍ଞା ଦିଲମରେ ଏଇ ବ୍ରଜେ ବସି ହରିନାମ ଏ ବ୍ରଜ ଏଇଠି ବସି ହରିନାମ କର ଏଇ ଯୋଉ ଗୁରୁଦେବ କହୁଥିଲେ ତୁମେ ଯେତେ ମାଳା କଲେ ତୁମର ହରିନାମ କରିବା ଯୋଗ୍ୟତା ଦରକାର ନା କୋଉଠି ତୁମେ କଣ ଯୋଗ୍ୟତା ଅଛି ତୁମର ବେସିକ୍ ପ୍ରିନ୍ସିପଲ୍ ତୁମେ ଡାଇଭର୍ଟ କରନି ପୁରା ଓଲଟା ହେଇଯିବ ତୁମ ଫିଲୋସଫି ସବୁ ଓଲଟା କରିଦେବ ସବୁ ତୁମେ ବହୁତ ପଣ୍ଡିତ ହେଇଥିବ ବହୁତ କିଛି ପ୍ରବଚନ ଦଉଛ ଯାହା କରୁଛ କର ଗୁରୁଙ୍କର ନିୟମଟା ଭାଙ୍ଗନି ତୁମେ ପରମ୍ପରା ଆଚାର୍ଯ୍ୟ ତୁମେ ତାଙ୍କ ଅଧୀନରେ ରହିବାକୁ ପଡିବ ପ୍ରପଦ କୁହନ୍ତି ଏଇଟା ହଉଛି ତୁମର ଫଲ ଡାଉନ୍ ଯେତେବେଳେ ଗୋଟେ ଡିସାଇପୁଲ୍ ଭାବେ ମୁଁ ଗୁରୁଠୁ ବଡ଼ ହେଇଗଲି ମୁଁ ଅଧିକା ଜାଣିଛି ମୁଁ ଗୁରୁଠୁ ହେଉଛି ବଡ଼ ପ୍ରପଦ ଏଇଟା ହଉଛି ସବୁଠୁ ବଡ଼ ନନ୍ସେନ୍ସ ଆଉ ଏଇଟା ହିଁ ହଉଛି ଫଲ ଡାଉନ୍ ଡିସାଇପୁଲ୍ ତୁମେ ଯେତେ ବଡ଼ ହେଲେ ତୁମେ ଗୁରୁଙ୍କଠୁ ବଡ଼ ହେଇପାରିବ ସେ ଗୁରୁ ତୁମ ଜ୍ଞାନରେ ତୁମ ମୁଣ୍ଡରେ କିଛି ଗୋଟେ କହୁଛନ୍ତି ଡ୍ରାଇ ସ୍ପେକୁଲେଟିଭ୍ ନଲେଜ୍ ବା ଗୋଟେ ପ୍ରାକ୍ଟିସ୍ ଗୋଟେ ପ୍ରାକ୍ଟିସ୍ ଅଭ୍ୟାସ ପ୍ରାକ୍ଟିସ୍ କରିକି କିଛି ଗୋଟେ ମୁଣ୍ଡରେ ପୁରେଇକି ରଖିଛି ତୁମେ ଗୁରୁଠୁ ବଡ଼ ନୁହଁ ତୁମେ ଅଧିକା ଜାଣିଛ ଅଧିକା କହିପାରୁଛ ଅଧିକା କିଛି କରିପାରୁଛ ତାର ତୁମେ ଗୁରୁଠୁ ବଡ଼ ନୁହେଁ ଆରେ ବଡ଼ କେମିତି ହବ ତୁମେ ସମର୍ପଣରେ ବଡ଼ ହବ ନା ନିଜକୁ ପାରୁଛ କୃଷ୍ଣଙ୍କୁ ତୁମେ ଦେଇପାରୁଛ ନିଜକୁ ସମର୍ପଣ କରିଛ କୃଷ୍ଣଙ୍କ ଚରଣରେ ସେଇଥିରେ ତୁମେ ବଡ଼ ହବ ଜ୍ଞାନ ମାନରେ କ'ଣ ଅଛି ହରିନାମ ବି କରିହବନି ଏଟା ସେଣ୍ଟିମେଣ୍ଟ ଗୁରୁଦେବ ଯେଉଁଠି କହିଛନ୍ତି ତାଙ୍କ ମୁଖରୁ ଶବ୍ଦରମ ବାହାରିଛି ବାପା ନାମ କରିପାରିବନି ତୁମେ ଯେତେ ମାଳା ନାମ କର ତୁମେ କୃଷ୍ଣଙ୍କୁ ପାଇପାରିବନି କାହିଁକି ନା ନାମ କରିବା ପାଇଁ ଯୋଗ୍ୟତାର ଦରକାର ଦେଖନ୍ତୁ ଦୁଇଟା ଦୁଇ ଜଣଙ୍କ ଆଚାର୍ଯ୍ୟଙ୍କ ଭୋଜନ ମେଳ ଏଇଟା ଏଇଟା ତ ଭକ୍ତିମୟ ଠାକୁର ଦୁଇଟା ସେଠି ଲେଖିଲେନି ତବେ ତ ଗାଇବ ହରିନାମ ସୁଖେ ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥା ଯଥା ସମସ୍ତଙ୍କୁ ସମ୍ମାନ କରିବାକୁ ଶକ୍ତି ତେଣୁ ନାମ କେମିତି କରିବ ତେଣୁ ନାମ କରି ଅଭିମାନ ତୁମେ ଅଭିମାନ ଅଛ ତୁ ଅନ୍ୟକୁ ଘୃଣା କରୁଛ କି ନାମ ହେଲା ସେ କି ନାମ କରୁଛ ତୁମେ ସେ ଛୋଟଟା ସେ ପାପିଟା ସେ ଏଇଟା ସେ ସେଇଟା ସେ ସେମିତିକା ଲୋକ ସେ ଏମିତିକା ଲୋକ ତୁମେ ତ ଅନ୍ୟକୁ ଘୃଣା ତୁମ ନାମ ହେଉଛି ସେଇଟା ନାମ ଅପରାଧ ଗୁଡ଼ାକ ଆଉ ଭକ୍ତିମୟ ଠାକୁରଙ୍କର ନା ଠାକୁରଙ୍କର ଷ୍ଟେଟମେଣ୍ଟ ଭକ୍ତିଦାନ୍ତ ଠାକୁରଙ୍କ ଷ୍ଟେଟମେଣ୍ଟ ଗୁରୁଦେବ କୁହନ୍ତି ଗୁରୁଗୃହରେ ସେବା ନ କରି ଯିଏ ଗୁରୁଗୃହରେ ସେବା କରେ ତାର ଲକ୍ଷ ଲକ୍ଷ ନାମ ହେଉଛି କେବଳ ନାମ ଅପରାଧ ନାମ ଅପରାଧ ହଁ ସେ ନାମ ନୁହେଁ ଆମେ ଆମେ ପୁରା ଯେତେ ଯାହା କହିଲେ ଆମେ ଆମେ ପୁରା ସିଧା ସିଦ୍ଧାନ୍ତକୁ ଆସିବୁ ନା ଆଉ ଆମେ ସେ ଉତ୍ତର ଭାରତ ଭଳିଆ ସଜା ଲୋକ ନୁହଁ ସିଏ ସଜା କଥା ଆମକୁ ତ ଚଳିବେ ନା ଆମ ଗଡ଼ିଆ ଲୋକ ଆମେ ସେମାନେ ସବୁ ଯେ କହ ନା ଭଗବାନଙ୍କ ନାମ ଯେମିତି କହିଲେ ହବ ଯାହା କହିଲ ନା 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 ଆମେ ନାମ କିଏ ଦେଲେ ନାମ ଆଣିଛନ୍ତି କିଏ ଜଗତକୁ ନାରଦ ମୁନି ଏଭଳି ଆଚାର୍ଯ୍ୟମାନେ ଆଣିଛନ୍ତି ତୁମେ ତାଙ୍କୁ ଛାଡ଼ ଦେଇକି ତୁମେ କହିଦେବ ଆମେ ନାମ ଯେମିତି କହିଦେବ ସେମିତି ନାମ ହେଇଯିବ ଆମେ ସେଟା ମାନିବୁନୁ ସେ ସିଦ୍ଧାନ୍ତ ଆମେ ଆମ ପାଖରେ ନାହିଁ ଆମେ ଭଗବାନ ନ ପାଇଲେ ବି ସିଦ୍ଧାନ୍ତ ଉପରେ ଆମେ ଷ୍ଟିକ ପରମ୍ପରା ଆଚାର୍ଯ୍ୟଙ୍କ ଉପରେ ତୁମେ ଯଦି ବଡ଼ ହେଇଛ ତୁମ ଜ୍ଞାନର ବଡ଼ ବାପା ଭକ୍ତିର ବଡ଼ ନୁହଁ ଗୁରୁଙ୍କର କୃପା ବିନା କେବେ କିଛି ହେଇପାରିବନି ସବୁ ସିଦ୍ଧାନ୍ତ ଦେଖୁନି ଖେଳିକି ଦେଖୁନା ଏ ଭୋଜନ ଦେଖ ସେ ଭୋଜନ ଦେଖ କିନ୍ତୁ କବେ ମତେ କହିଲେ ବୃନ୍ଦାବନ ବେଶୀ ଭୋଜନ କର କିନ୍ତୁ କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି ଚିତ୍ତ ସ୍ଥିର ହେବେ ସକଳ ସହିବେ ଭୋଜନ କରିବାକୁ ହେଲେ ସହିବାକୁ ପଡିବ ତୁମେ କଣ ଭାବୁଛନ୍ତି ଭାବିଲ ଲଣ୍ଡା ଫଣ୍ଡା ହେଇଗଲେ ଭୋଜନ ଆମିଷ ଛାଡ଼ିଦେଲି ବାସ ମୋର ଭୋଜନ ଏବେ ମୋ ଭକ୍ତ ହେଇଗଲି ଆଉ ମୋର କିଛି ଅସୁବିଧା ହବନି ନା କଣ ଏଇଠି ଅସୁବିଧା କଣ ହବନି କି ଭକ୍ତି ଆମେ କରୁଛେ କି ଭକ୍ତି ଆମେ କରୁଛେ କେତେ କର୍ମଫଳ ଆମର ଗଲା କେତେ ଆମେ ଆମର ଶରଣାଗତି ହିସାବରେ କର୍ମଫଳଟା ଯିବ ତୁମେ 30% ଗୁରୁଦେବ କୁହନ୍ତୁ 30% ସରେଣ୍ଡର ତୁମକୁ 30% ପ୍ରୋଟେକ୍ସନ୍ ମିଳିବ ଆମେ କେତେ ପରସେଣ୍ଟ ସରେଣ୍ଡର ଆମେ ଚିନ୍ତା କର ଏଇଠି ଭଜନଟା ସବୁ ଲାଗିକି ରହିଛି ଏଇ ଗୁଣାତୀତ ଅବସ୍ଥାକୁ ଯିବାକୁ ହେଲେ ବି ସେ ରୁଟ୍ କଜ୍ ସେଇଟା ସେଥିପାଇଁ ସେ କହିଲେ ସେ ଗୁରୁ ଚରଣ ରତି ଏଇ ସେ ଉତ୍ତମ ରତି ଯେ ପ୍ରସାଦ ପୁରେ ସର୍ବା ଯଶ ପ୍ରସାଦ ଭଗବତ ଆମ ସିଦ୍ଧାନ୍ତ ସେଠି ଯାଇ ଲାଗିବ ସବୁ ଆଉ ତୁ ଯୁଆଡ଼େ ଯୁଆଡ଼େ ଘୁରି ଘୁରିକି ଯା ସେଠି ସବୁ ଲାଗିବ ଚିତ୍ତ କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି ଚିତ୍ତ ସ୍ଥିର ହେବେ ସକଲ ସହିବ ଏକାନ୍ତ ଭୋଜିବେ ହରି ସେତେବେଳେ ଏକାନ୍ତ ଭୋଜନ ଏକାନ୍ତ ଅର୍ଥ ମୁଁ ଏକାକୀ ରହିବା ସଙ୍ଗରେ ବି ଏକାନ୍ତ ହବ ଏକାକୀ ବି ଏକାନ୍ତ ହେଇପାରିବ ସଙ୍ଗ ସହିତ କଣ ଅଛି ଟ୍ରେନରେ ହଜାର ଲୋକ ଯାଉଛନ୍ତି ତୁମେ ତାଙ୍କ ଦ୍ୱାରା ବସି ନାଇଁ କି କଣ ସଙ୍ଗ ହେଇଯାଉଛି ନା କଣ ତୁମ ମନ ଯୋଉଠି ତୁମେ ହେଲା ଏକାନ୍ତ ମନରେ ଏକାକୀ ରହିଛନ୍ତି ଗୁରୁଦେବ କୁହନ୍ତୁ ତୁମେ ଏକାକୀ ରହିଲେ ବି ଲକ୍ଷ ଲକ୍ଷ ଦୁଃସଙ୍ଗ ତୁମ ମନ ତୁମକୁ ଦେଇଦେଉଛି ହେଠି ଏକାନ୍ତ କୋଉଠି ହେଲା ଏକାନ୍ତ ଏକାନ୍ତ ଭଜିବ ତାପରେ ବୋଧେ କହ ଶୈଶବ ଯୋଉ ମାନେ କାହିଁକି ଏକାନ୍ତ ଭଜନ ମୋର ହଉନି କାହିଁକି ମୋର ଯୋଗ୍ୟତା ଦରକାର କନେକ୍ଟ ହେଇଛି ନା ଏସବୁ ଭାଗବତ ଧର୍ମ ଭଳିଆ ସବୁ ଭାଗବତ ଭଳିଆ ନା କାହିଁକି ମୁଁ ମୋର ଯୋଗ୍ୟତା ଦରକାର ଆପଣଙ୍କ କୃପା ବିନା କାହିଁକି ହେଇପାରିବେନି ମୋର ମୁଁ ଖରାପ ଲୋକ ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ ନିଜ କର୍ମ ଦୋଷ ଏ ଦେହ ପାଇଲୁ ଭଜନର ପ୍ରତିବନ୍ଧ ଆପଣ ଆଜ୍ଞା ଦେଇଛନ୍ତି ଭଜନ କରନ୍ତୁ କୁ କେମିତି କରିବି ମୋର ଯୋଗ୍ୟତା ନାହିଁ ମୁଁ ନିଜ କର୍ମ ଶୈଶବ ଯୌବନରେ ଖରାପ ଅଭ୍ୟାସ ମୁଁ କରିଦେଇଛି ଏସବୁ ଭଜନ ନା କାନ୍ଦି କାନ୍ଦିକି ସବୁ ଭଗବାନଙ୍କ ତରଫରେ ଜଣାଇବାକୁ ପଡିବ ନା ଆଗରୁ ସବୁ ଭଜନ ଏମିତି ବୈଷ୍ଣମାନେ ବହୁତ ସୁନ୍ଦର ଭଜନ ଗାଉଥିଲେ ବସି ଯେତେବେଳେ ସମୟ ହେଲା ଭଜନ ଗାଉ ଠାକୁରଙ୍କ ଆଗରେ ପ୍ରାର୍ଥନା କର ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ କଣ କରିବି ଜଡ଼ ସୁଖ ସଙ୍ଗେ ଖରାପ ଅଭ୍ୟାସ ମୋର ହେଇଯାଇଛି ନିଜ କର୍ମ ଦୋଷ ଏ ଦେହ ହୋଇଲ ନିଜ କର୍ମ ଦୋଷରେ ଏଟା ମୁଁ କାହା କାହିଁ ଦୋଷ ଦେବି ଭଜନର ପ୍ରତିବନ୍ଧ ମୋର ବହୁତ ପ୍ରତିବନ୍ଧକ ଭଜନ ହେଉଛି ସେ ତାଙ୍କରି କତୁରୁ ଜଣାଇବାକୁ ପଡିବ ବାର୍ଦ୍ଧକ୍ୟ ଏକନ ପଞ୍ଚରୋଗେ ହତ କେମନେ ଭୋଜିବ ବୋଲ କାନ୍ଦିଆ କାନ୍ଦିଆ ତୁମାର ଚରଣେ ପଡ଼ିଅଛି ସୁବିହରେ ଗୁରୁଙ୍କ ପାଇଁ ଏଇ ବ୍ରଜ ଭଜନ ପାଇଁ ବା ଏକାନ୍ତ ଭଜନ ପାଇଁ ଗୁରୁଙ୍କ ଚରଣରେ ପ୍ରାର୍ଥନା ଏହା ନିର୍ଗୁଣ ସ୍ଥିତି ଯିବା ପାଇଁ ସବୁ ରାସ୍ତା ଗୁଡାକ ନା ସବୁ ସେଇ ତାଙ୍କରି ପାଖରେ ଅଛି ନା ସେଥିପାଇଁ ଚକ୍ରବା ସିଧା ଡାଇରେକ୍ଟ ଏଇଟାକୁ ଲେଖିଛନ୍ତି ଯେ ସେ ଦେବୀ ପରାଭକ୍ତି ଯଥା ଦେବୀ ତଥା ଗୁରୁ ଏ ଶାସ୍ତ୍ର ଷ୍ଟେଟମେଣ୍ଟ ଏଇଟା ବି ରଚନା କରିଛନ୍ତି ସୂତ୍ରଟା ଦେଖୁନା ପ୍ରବଦାନ ପର୍ବଟ ଦେଖିବ ତୁମେ ପାଇଯିବ ଦେଖେଇଦେବି ତୁ କୋଉଠି କୋଉଠି ପ୍ରବଦ ଆଣିଛନ୍ତି ସବୁ ସେ ଭଗବାନଙ୍କ ଲୋକ ସେ ଦେଖିଦେବେ ଆରେ ଆଚାର୍ଯ୍ୟ ଏଇଟା ଇଏ କହୁଛନ୍ତି ଆଚାର୍ଯ୍ୟଙ୍କର ଆଚାର୍ଯ୍ୟମାନ ପୁରୁଷ ବେଦ ନିର୍ଗୁଣ ସ୍ଥିତିକି ଯାହା କରୁ ତାଙ୍କର ସେ ଗୁରୁଙ୍କର କୃପା ଦରକାର ଆଉ ତିନି ଗୁଣର ଭକ୍ତି କଲେ ତୁମେ କ'ଣ ତିନି ଗୁଣର ଭକ୍ତିଟା ତ ସାତ୍ୱିକ ରାଜସିକ ତାମସିକ ତୃତୀୟ ସ୍କନ୍ଦ ଭାଗବତମରେ ଭଗବାନ କପିଳଦେବ କହୁଛନ୍ତି ନା ମାଙ୍କୁ ଭକ୍ତି ଯୋଗ ବହୁବିଧା ଭାବିନି ମାଙ୍କୁ ଏ ଭାବିନି ହେ ମା ଭକ୍ତି ଯୋଗ ବହୁ ପ୍ରକାର ଅଛନ୍ତି ସେଠୁ ଆରମ୍ଭ କଲେ ସାତ୍ୱିକ ରାଜସିକ ତାମସିକ ସାତ୍ୱିକ ଭକ୍ତିଟା କ'ଣ ରାଜସିକ ଭକ୍ତି କ'ଣ ତାମସିକ ଚକ୍ରବା ସେଠି ଟୀକାର ରଚନା କଲେ ଭକ୍ତି ସାତ୍ୱିକ ନୁହେଁ ବ୍ୟକ୍ତି ସାତ୍ୱିକ ସେଥିପାଇଁ ସେଟା କ'ଣ କହିଲା ସାତ୍ୱିକ ବ୍ୟକ୍ତି ଭକ୍ତି କଲେ ତାକୁ ସାତ୍ୱିକ ଭକ୍ତି କୁହାଯିବ ଭକ୍ତି ସବୁବେଳେ ନିର୍ଗୁଣା ରାଜସିକ ବ୍ୟକ୍ତି ଭକ୍ତି କଲେ ତାକୁ କୁହାଯାଏ ରାଜସିକ ଭକ୍ତି ତାମସିକ ବ୍ୟକ୍ତି ଭକ୍ତି କଲେ ତାକୁ କୁହାଯିବ ତାମସିକ ଭକ୍ତି ତାଙ୍କର ଗ୍ରେଡ୍ ଶୁଣ ରହିଗଲା ସାତ୍ୱିକ ଭକ୍ତିର ପ୍ରଥମ ସାତ୍ୱିକ ଭକ୍ତିର ମଧ୍ୟମ ସାତ୍ୱିକ ଭକ୍ତିର ପ୍ରଥମ କହିଲି ବା ପ୍ରଥମ ମଧ୍ୟମ ଅଧମ ଯେଉଁଟା ଉତ୍ତମ କହୁଛ ଉତ୍ତମ ମଧ୍ୟମ ଅଧମ ସାତ୍ୱିକ ତିନି ପ୍ରକାର କାରଣ ସମସ୍ତଙ୍କ ଦେହରେ ସାତ୍ୱିକ ନାହିଁ ସବୁ ପୁରା ଫୁଲ ସାତ୍ୱିକ ନାହିଁ ଯେ ପୁରା ସାତ୍ୱିକ ତାର କିଛି ସମୟ ସାତ୍ୱିକ ହେବା ଆସୁଛି ପୁଣି ରାଜସିକ ତାମସିକ ପଳାଇ ଆସୁଛି ଲୋକ କୁହନ୍ତିନି ମୁଁ ମନ୍ଦିର ଗଲେ ଅଣ୍ଡା ଠିକ୍ ରହୁଛି ପୁଣି ହେଠି ପଳେଇବ ହେଠି ପଳାଉଛି ତମେ କ'ଣ ଏଠି ସାତ୍ୱିକ କିଛି ସମୟ ଆସୁଛି ପୁଣି ସେଠି ପଳେଇଲା ବେଳକୁ ରାଜସିକ ଚାଲି ଆସୁଛି ସାତ୍ୱିକ କାହାର କେତେ ପରସେଣ୍ଟ ଅଛି ସେଇ ହିସାବରେ ସାତ୍ୱିକ ଫାର୍ଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍ ଥାର୍ଡ କ୍ଲାସ୍ ରାଜସିକ ଫାର୍ଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍ ଥାର୍ଡ କ୍ଲାସ୍ ତାମସିକ ଫାର୍ଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍ ଥାର୍ଡ କ୍ଲାସ୍ ୟା ଉପରେ ରହିଲା ନିର୍ଗୁଣ ଭକ୍ତି ଏଇ ଯଶ୍ୟ ଦେବ ପରାଭକ୍ତି ଯେତେବେଳେ ଭଗବାନ କହିଛନ୍ତି ଶୁଦ୍ଧ ଭକ୍ତି କଥା ଐକାନ୍ତିୟ ଭକ୍ତି କଥା ନିଷ୍କିଞ୍ଚନ ଭକ୍ତି କଥା କୈବଲ୍ୟ ଭକ୍ତି କଥା ସେ ସବୁ ନିର୍ଗୁଣ ତାମସିକ ଭକ୍ତି କ'ଣ ଅଭିସନ୍ଦାୟ ହିଂସା ଦମ୍ବମାଶ୍ଚର୍ଯ୍ୟ ଜଣେ ତାମସିକ ଭକ୍ତ ବୋଲି କେମିତି ଜାଣିବ ଏଠି ତାମସିକ ଭକ୍ତକୁ ଚିହ୍ନିବାନି ଶାସ୍ତ୍ର କହିଲେ ଖୋଜି ଖୋଜି ଦେଖିବା କିଏ ତା କିଏ ତାମସିକ ଭକ୍ତ ଆମେ ଖୋଜିବା ନିଜ ଭିତରେ ମୋର ମୁଁ କେଉଁ ଭକ୍ତ ଶାସ୍ତ୍ର ଅପରାଧରେ ଏମିତି ଲାଗେ ଜ୍ଞାନଟାକୁ ଯଦି ଅଲଗା ପାଖରେ ସବୁବେଳେ ଲଗେଇଲେ ନା ଗୁଣିଆ ଭଳିଆ ଗୁଣିଆ କ'ଣ ଅସୁବିଧା ହୁଏ ଭାବିଲେ ଯେ ଗାଁର ବୁଢ଼ୀ ମା ମାନେ ଜାଣିଛନ୍ତି ନା ସେ ଘାକୁ ବଡ଼ କରନ୍ତି କ'ଣ ତାକୁ କୁହନ୍ତି ଗଞ୍ଜାମରେ କ'ଣ କୁହନ୍ତି ମ ଗଞ୍ଜାମରେ କ'ଣ ସେ ଘାକୁ ଦେଖିକି ବଢ଼ିଗଲେ କ'ଣ ତାକୁ ଗୋଟେ କି ଭାଷାରେ କୁହନ୍ତି ସେ ଜାଣିଛି ଏଇଟା ବଢ଼େଇଦେଲା ଆଁ ବଡ଼ ଘର ନାହିଁ ତା ସେ ଲୋକଟାକୁ କ'ଣ ଗୋଟେ କୁହନ୍ତି ତାଙ୍କୁ, ସେ ତାଙ୍କ ଭଲ ଭାଷା ଗଞ୍ଜାମ ଭାଷା ମତେ ଭଲ ଲାଗେ ସେଟା। ସେ ଗୁଣୀ ମାନେ ଜାଣିଛି, ଟୁକୁରା ଟୁକୁରି ଗୁଣି ଜାଣିଛି, ସେ କ'ଣ କରିବ, ସେ ଘାଟ ତାର ମନରେ ପଡ଼ିଯିବ, ଘାଟ ଦେଖିଦେଲା ମାନେ ତାର ମନରେ ପଡ଼ିଯିବ। ସେ ଏମିତି ମନ୍ତ୍ର ପ୍ରୟୋଗ କରିବା ପାଇଁ ଚାହୁଁନି, ତା ତ ଅଛି ଅଭ୍ୟାସ ଆଉ, ଦେଖିଦେଲେ ତା ଘାଟ ମନରେ ପଡ଼ିଯିବ, ସେ ମନ୍ତ୍ରଟା ପଢ଼ିଦେବ। ସେ ଗୋଟେ କେଉଁ ବୁଢ଼ୀ ମାଆକୁ ଭେଟିଥିଲି ନା କ'ଣ, ସେ କହିଲା ମୁଁ ଏଇଟା ଭଲ ନୁହେଁ ବାବା। ସେ କହିଥିଲା ସିଙ୍ଗାଡ଼ି ଦେବା ନା ଗୋଟେ କ'ଣ କୁହନ୍ତି, କ'ଣ ଏମିତି ଗୋଟେ ଶବ୍ଦ କୁହନ୍ତି କେଉଁଠି ଶୁଣିଛି, ସେ ଦେଖିଦେବ ନା, ସେ ତା ମନରେ ପଡ଼ିଯିବ, ସେ ଘାଟ ଦେଖିଦେବେ, ସେ ମନ୍ତ୍ରଟା ପଢ଼ିଦେବେ, ପଢ଼ିଦେଲା ମାନେ ସେ ଘାଟ ବଢ଼ିବ। ସେ କହିଲେ ଏଇଟା ଭଲ ନୁହେଁ, ବିଦ୍ୟା ଭଲ ନୁହେଁ। ସେ ଶାସ୍ତ୍ରଟାକୁ ତୁମେ ଜାଣିଦେଲ ନା, ତୁମେ ଯଦି ନିଜର ଶୋଧନ ପାଇଁ ନ ଲଗେଇ ପାରିଲ, ସବୁବେଳେ ତୁମର ଅପରାଧ ଖାଲି ହବ, ଅନେକ ସବୁବେଳେ ଘୃଣା ଦୃଷ୍ଟିରେ ଦେଖିବ ତୁମର ତ ଆଉ। ଆରେ ସେ ଜୀବଟା ଭଗବାନଙ୍କର ନା, ସେ କେତେ କଷ୍ଟରେ ଆସିଛି, ତୁମେ ସବୁବେଳେ ଦେଖିଦେବ ଏଇଟା ଏମିତିଆ ପିଲା, ଏଇଟା ଏମିତିଆ ପିଲା, କାହିଁ ଶାସ୍ତ୍ର ଦେଖିଦେଲ, ଶାସ୍ତ୍ର କହିନାହାନ୍ତି ଗୋଟେ ଲୋକକୁ ମାପିବା ପାଇଁ ସବୁବେଳେ, ଶାସ୍ତ୍ର କହିଛନ୍ତି ତୁମେ ନିଜକୁ ମାପିବା ପାଇଁ। ଶାସ୍ତ୍ର ଯେତେ ଉପଦେଶ କ'ଣ ନିଜ ପାଇଁ, ବକ୍ତା ପାଇଁ, ଶ୍ରୋତା ପାଇଁ ନୁହେଁ, ଶାସ୍ତ୍ର ଉପଦେଶଟା ବକ୍ତା ପାଇଁ, ଶ୍ରୋତା ପାଇଁ ବି ନୁହେଁ, ବକ୍ତା ତାର କହୁଛି ନିଜ ପାଇଁ, ସେ ତାର ଯିଏ ତାର ଯେତେ ବୁଝିଲେ ବୁଝିଲେ, ଆମ ପାଇଁ ଆମେ ଅନ୍ୟ ପାଇଁ କହୁନୁ, ତା ଭାବଟା ଏମିତି ରହିବା ଦରକାର। ଯିଏ ଶୁଣୁଛି ସେ କ'ଣ କହିବ, ମୋ ପାଇଁ ଅନ୍ୟ କଥା ମୁଁ ଶୁଣିଦେଲି ଏଇଟା କୋଉ ଯାଇକି ଦେଖିବି, ସେ ଏମିତି ଏହା କହିଲା, ନାଇଁ 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 ଠିକ ନୁହେଁ, ଅପରାଧ ହବ। ଶାସ୍ତ୍ରଟାକୁ କେତେବେଳେ ଆମେ ଶାସ୍ତ୍ର ଦ୍ୱାରା କେତେବେଳେ ଅନ୍ୟକୁ ଦେଖିବା, ଯେତେବେଳେ ଦେଖିବା ଯେ ଏଇ ଭକ୍ତର ସଂଘ ଦ୍ୱାରା ମୋର ଏଇ ଜିନିଷଟା ବାଧା ହଉଛି, ଶାସ୍ତ୍ର ସେତେବେଳେ ଦେଖିବା ଆଚ୍ଛା ତାଙ୍କର ଏଇ ଲକ୍ଷଣ ଅଛି ମୋର ସଙ୍ଗ କରିବିନି, ତାର ଅର୍ଥ ନୁହେଁ ଯେ ତୁମେ ସବୁବେଳେ ଶାସ୍ତ୍ର ଦ୍ୱାରା ଖୋଜିବ, ସବୁବେଳେ ତାର କ'ଣ ହବ, ତୁମେ ସବୁବେଳେ ଅପରାଧ କରିବ, କାହିଁକି ସେଇ ଭକ୍ତ ବି କାଲି ଭକ୍ତି କରିକି ଶ୍ରେଷ୍ଠ ଭକ୍ତ ହେଇପାରେ, ଆମର କ'ଣ ଦରକାର ଅଛି, ଆମେ ଦେଖିଥିବା ଲକ୍ଷଣ ଠିକ ଅଛି, ଏଇଟା ଆମର ମୋ ଭକ୍ତି ପାଇଁ ଅନୁକୂଳ ନୁହେଁ। ସେଥିପାଇଁ ପ୍ରଭୁପାଦ ଏଇ ଶ୍ଲୋକ ଉପରେ, ଏଇ ଶ୍ଲୋକ ନା ଆଜି କେଉଁ ଶ୍ଲୋକ ଖୋଲିଥିଲି, ଏଇ ତାମସିକ ଭକ୍ତ ଉପରେ ପ୍ରଭୁପାଦ ଦେଖୁଥିଲେ, ରଚନା କରିଛନ୍ତି ପରପଟରେ, ଯେଉଁଟା ସାଧୁ ଭକ୍ତାନ ସପ୍ତମ ସ୍କନ୍ଧରେ ରଚନା କରିଛନ୍ତି, ତୃତୀୟ ସ୍କନ୍ଧରେ ପୁଣି ସେଇଟାକୁ ରଚନା କରିଛନ୍ତି, ଆଗେ ତୃତୀୟ ସ୍କନ୍ଧରେ ରଚନା କରିଛନ୍ତି, ସାଧୁ ଭକ୍ତାନ ଶବ୍ଦକୁ ଅର୍ଥ କହିଛନ୍ତି, ଚକ୍ରପ୍ରଦାଙ୍କ ଟିକାଟକୁ ରଚନା କରିଛନ୍ତି, ବିଶ୍ୱନାଥ ଚକ ଠାକୁର ଶ୍ରୀଲ ବିଶ୍ୱନାଥ ଚକ ଠାକୁର ଏହା ହିଁ କହିଛନ୍ତି, ଯଦି ଭକ୍ତର ତାର ସାଧୁ ଲକ୍ଷଣ ନାହିଁ, ସଦାଚାରୀ ନୁହେଁ, ତାକୁ ସମ୍ମାନ ଦେବ ଆଉ ପ୍ରଣାମ କରିବ, ତାର କିଛି ସେବା କରିବ, କିନ୍ତୁ ତାର କ୍ଲୋଜ୍ ଆସୋସିଏସନ୍ କରିବନି, ଘନିଷ୍ଠ ସଙ୍ଗ ତା କରିବନି, କାରଣ କରିବା ଦ୍ୱାରା ତୁମର ସେ ସ୍ୱଭାବଟା ପୁଣି ପଳାଇ ଆସିବ, କିନ୍ତୁ ଅପରାଧ କରିବନି, ଯିଏ ଯାହା କର୍ମ କରିବ ସେ ତା ଫଳ ପାଇବ, ଆମର କ'ଣ ଦରକାର ଅଛି, ମନକୁ ଆସିଲେ ମନକୁ ଆସିଯିବ, ଭୁଲଟା ଦେଖିଲା ମନକୁ ଆସିବ, ସାଙ୍ଗେ ସାଙ୍ଗେ ମନରୁ ବାହାର କରିବାକୁ ପଡ଼ିବ, ଭଜନ ହଉ ନ ହଉ ଅପରାଧ ଯେମିତି ନ ହଉ, ଯିଏ ଯାହା କରେ ତା ଫଳ ସେ ପାଇବ, ମାଇଣ୍ଡ ଓନ୍ ବିଜନେସ୍ ଆମ ଟିଚର ଯେମିତି କୁହନ୍ତି, ତୁମ ମୁଣ୍ଡ ଉପରେ ତୁମ ନିଜ କମଟାକୁ ଦେଖ, ଜଗତରେ ତୁମେ କେତେ ଲୋକଙ୍କ ମୁଖ ବନ୍ଦ କରିବ, କେତେଟା ଦୋଷକୁ ତୁମେ ବନ୍ଦ କରିବ, ଯିଏ ଯାହା କରୁଛି ତାର ଫଳ ପାଇବ। ଅଭିସନ୍ଧାୟ ଯୋ ହିଂସାମ ଏହା କହୁଥିଲି ନା, ହଁ ନା କେଉଁ ପଟରୁ ଯାଇଥିଲି, ଅଭିସନ୍ଧାୟ ଯୋ ହିଂସାନ୍ତମ ଦମ୍ଭମାଶ୍ଚର୍ଯ୍ୟମେ ବଚ ସରଂ ବିଭିନ୍ନ ଦୁର୍ଭାବ ମୟି କୁଞ୍ଜାସ ତାମସ। ତାମସ ଭକ୍ତମାନେ, ତାମସ ଭକ୍ତର ଲକ୍ଷଣ କ'ଣ, ବା ସେ ତାମସୀ ଭକ୍ତି କରୁଛି ତା ଲକ୍ଷଣ କ'ଣ, ଏଇ କଥା କହୁଥିଲା, ଏଇ ପଏଣ୍ଟରୁ ସେଠି ଯାଇଥିଲି, ପଏଣ୍ଟ ଗୋଟେ ଯାଇଥିଲି ନା, ଶାସ୍ତ୍ର କହିନାହାନ୍ତି ଯେ ଦେଖିବା ପାଇଁ ଇଏ ତାମସିକ ଭକ୍ତ, ଏ ରାଜସିକ ଭକ୍ତ, ସାତ୍ତ୍ୱିକ ଭକ୍ତ, ଅପରାଧ ହବ ନା ଆମର, ଶାସ୍ତ୍ର ଆମ ପାଇଁ କହିଛନ୍ତି, ଆମେ ଖୋଜିକି ଦେଖିବା ମୁଁ କେଉଁ ଭକ୍ତ। ଅଭିସନ୍ଧାୟ, ଅଭିସନ୍ଧାୟ ଯାହାର ଉଦ୍ଦେଶ୍ୟ ରହୁଛି ହିଂସା ଦମ୍ଭ ମାଶ୍ଚର୍ଯ୍ୟ, ସେ ଭକ୍ତି କରୁଛନ୍ତି ତା ହିଂସା ଯାଉନି, ସେଠି ହିଂସା ରହୁଛି, ଦମ୍ଭ ଦାମ୍ଭିକ ଭାରି, ଆଉ ମାଶ୍ଚର୍ଯ୍ୟ ଅନ୍ୟର ମାଶ୍ଚର୍ଯ୍ୟ ମାନେ ପର ଉତ୍କର୍ଷ ଅସହନମ, ଅନ୍ୟର ଭଲ ଗୁଣଟା ଦେଖି ସହିପାରୁନି, ତାମସିକ ଭକ୍ତ, ସେ ତାମସିକ ଭକ୍ତି କରୁଛି, ତାମସିକ ଭକ୍ତ କହିବାରେ ତାମସିକ ଭକ୍ତି କରୁଛି, କିଏ ବି ହଉ, ମୁଁ ହେଇପାରେ, ଆପଣ ହେଇପାରେ, ଯିଏ ବି ହେଇପାରେ। ଏଠି ଗୋଟେ ଟର୍ମ ଲାଗିଲା, ତିନିଟା ଜାଗାରେ ତିନିଟା ଜିନିଷ ଲାଗିଛି, ତିନିଟା ଶ୍ଲୋକରେ ଚକ୍ରପ୍ରଦାକୁ ବ୍ୟାଖ୍ୟା କରିଛନ୍ତି, ଭିନ୍ନ ଦୃକ୍, ଭକ୍ତି କରୁଛି ତାର ଲକ୍ଷ୍ୟଟା ଭିନ୍ନ ହେଇଗଲା, ଦମ୍ଭ ମାଶ୍ଚର୍ଯ୍ୟ ହିଂସା କୃଷ୍ଣଙ୍କୁ ଖୁସି କରିବା ଏଇଟା ତାର ଲକ୍ଷ୍ୟ ରହିଲାନି, ତେଣୁ ସିଏ ହେଲା ତାମସିକ ଭକ୍ତ। ହଁ ଆଉ ଚତୁର୍ଥ ରହିଲା, ଭୁଲ କହିଦେଲି, ହିଂସା ଦମ୍ଭ ମାଶ୍ଚର୍ଯ୍ୟ ସରମ୍ଭି ସରମ୍ଭି ଭିନ୍ନ ଦୃକ୍, ସରମ୍ଭି କ୍ରୋଧି ପ୍ରଚୁର କ୍ରୋଧି, ସିଏ ହେଉଛି ତାମସିକ ଭକ୍ତ। ଆଚ୍ଛା ରାଜସ୍ୱ ଭକ୍ତ କେସ୍, ବିଷୟାଭିସନ୍ଧାୟ ଯଶ ଐଶ୍ୱର୍ଯ୍ୟମେବ ଚ
अर्चदा वर्चदेव्यो मा पृथक भावस राजस ଭଗବାନ ମା ପୃଥକ ଭାବ ସେଠି କହିଲେ ଭିନ୍ନ ଦୃକ ଏଠି କହିଲେ ମା ପୃଥକ ଭାବ ମୋଠାରୁ ତାର ପୃଥକ ଭାବ ରହିଛି ସେ ରାଜସିକ ଭକ୍ତ କଣ ପୃଥକ ଭାବ ରହିଛି ନା ବିଷୟ ବିସନ୍ଧାୟ ତାର ଲକ୍ଷ୍ୟ ହେଉଛି ବିଷୟ ଟଙ୍କା ପଇସା କେମିତି ମିଳିବ ରାଜସିକ ଧନ କେମିତି ମିଳିବ ସମ୍ମାନ କେମିତି ଯଶ ସମ୍ମାନ କେମିତି ମିଳିବ ସମ୍ମାନ ମିଳିଲେ ମାନେ ମୁଁ କ'ଣ ସେଠିକି ଯିବି ସମ୍ମାନ ତାଙ୍କର ଆସ ରାଜସିକ ଏତେ କଳିଯୁଗର ମ୍ୟାକ୍ସିମମ୍ ହେଲା ରାଜସ ତାମସ ଗୁଣ ଆଉ ସତଗୁଣ ବହୁତ ଲୋକଙ୍କର କମ୍ ଆଉ ସେଥିପାଇଁ ଏଥିପାଇଁ ଷ୍ଟ୍ରିକ୍ଟ ପ୍ରିନ୍ସିପଲ୍ ରଖାଗଲା ନା ମଙ୍ଗଳାରେ ଆସିବାକୁ ପଡ଼ିବ ତୁମେ ଏଇଟା ଉଠିବାକୁ ପଡ଼ିବ ଏତିକି ଟାଇମ୍ର ତୁମକୁ ପ୍ରସାଦ ନେବାକୁ ପଡ଼ିବ ଦୁଇ ଟାଇମ୍ ଭୋଜନ କରିବ କାହିଁକି ସବୁ କୁହାହେଉଛି ତୁମେ ଗୁଣଟାକୁ ମେଣ୍ଟେନ୍ କରି ରଖ ସତଗୁଣରେ କେମିତି ରହିପାରିବ କାରଣ ସତଗୁଣ ରହିଲେ ତୁମେ କଣ୍ଟିନ୍ୟୁ କରିପାରିବ ଆଟ୍ଲିଷ୍ଟ ଭକ୍ତି ଜୀବନ କଣ୍ଟିନ୍ୟୁ କରିପାରିବନି ଭୁଲ କାମକୁ ପଳେଇବ ଭାଇ ପୁଣି ସେ ଚାରିଟା ନିୟମକୁ ଭାଙ୍ଗିବ ଷୋଳମାଳ ଜପ କରୁଥିବ ଏଣେ ଏଣେ କୁଆଡ଼େ ଯାଇ ପହଞ୍ଚିବନି ରାଜସିକ ତାମସିକ ସ୍ତରକୁ ପଳେଇ ଆସିଲା ପୁଣି ଆସି ପାପ କରୁଥିବ ପାପକୁ ପଳେଇଯିବ ଲୋକ ମାନେ ବେଳେବେଳେ ମୁଣ୍ଡ ବି ଖରାପ ହେଇଯାଉଛି ଯେଉଁଟା ଶୁଣିଲା ବେଳକୁ ଯେଉଁ ସବୁ ଯାହାକୁ ଯାଏ ଯେଉଁ ସ୍ୱଭାବ ସବୁ ତିଆରି ହେଉଛି ଆରେ ତୁମେ ଭଜନ କରି ଏ ସ୍ୱଭାବଟା କେମିତି ହେଉଛି ତୁମର କେମିତି ସଦ୍ଜ୍ଞାନ ଆସୁନି ନା ଆଚାର୍ଯ୍ୟ ପ୍ରିନ୍ସିପାଲକୁ ପୁରା ଢିଲା କରିଦେବି ମୋର ତ ଜପ କରିବା ଯେମିତି କରିଦେଲା ହେଲା ମୁଁ ଗୀତାଟେ ପଢ଼ିଦେବି ସରିଲା ଏଇଟା ହେବନି ଗୁଣ ଗୁଣ ଅଛି ନା ଗୁଣ ତୁମକୁ ଧରିଦେବ ଗୋଡ଼େ ଗୋଡ଼େ ଖାଇଦେବ ଗୁଣ କାହାକୁ ଛାଡ଼ିବେନି ଆମକୁ ବି ଖାଇବ ତା ତୁମେ ଅଧିକା ଉଠିଲ ମାନେ ତୁମର ଆସିଲା ତାମସିକ ଗୁଣ ସେ ସନ୍ନ୍ୟାସୀ ହଉ କି ବ୍ରହ୍ମଚାରୀ ହଉ କି ଗୃହସ୍ଥ ହଉ ସମସ୍ତଙ୍କର ତ ଗୋଟେ ଶରୀର ନା ସମସ୍ତଙ୍କର ଗୋଟେ ମନ ନା ଗୁଣ ଯେତେବେଳେ ପ୍ରଭାବ କହୁଛି ଦେଖୁଛି କି ଇଏ ହେଲା ଗୃହସ୍ଥ ଲୋକ ଆଗେ କନସେସନ୍ ଦେବି ଇଏ ଅଧିକା ଶୋଇଲେ ବି ୟା ଉପରେ ଗୁଣ ପ୍ରଭାବ ପକେଇବେନି କହୁଛି କି ଇଏ ବ୍ରହ୍ମଚାରୀ ଇଏ ଅଧିକା ଶୋଇଗଲା ୟା ଉପରେ ଗୁଣ ପ୍ରଭାବ ନାହିଁ ସେମିତି ନାହିଁ ଗୁଣର ପ୍ରଭାବ ରହିଛି ତା ସମସ୍ତଙ୍କର ପକେଇଦେବ ଆଉ ଗୁଣ ବି ସମସ୍ତଙ୍କ ପ୍ରତି ନ୍ୟୁଟ୍ରାଲ ଯେମିତି ସତଗୁଣ ସକାଳୁ ସକାଳ ହେଲା ସତଗୁଣ କିଏ ଗୋଟେ ପ୍ରୋଫାଇଲ୍ ଷ୍ଟେଟମେଣ୍ଟ ଦଉଥିଲେ ମୁଁ ଭୁଲିଗଲି ଟୁ ଆଣ୍ଡ ହାଫ୍ ଆୱାର କେଉଁ କଥାରୁ ଗୋଟେ କହୁଥିଲେ କେତେ ରୋଷେଇ କଲାବେଳେ କେତେ ମନ ରଖିହଉଛି ନା କ'ଣ ଆଉ ମୁଁ ତ ଭାବୁଛି ଲେଖିଲେ ତ କେତେ କ'ଣ ହେଇଯିବ ଯେତେ ପଏଣ୍ଟ ସେ କହୁଛନ୍ତି ପ୍ରତି ପ୍ରବଚନ 50 ନୂଆ ନୂଆ ପଏଣ୍ଟ ଅଦ୍ଭୁତ ସବୁ ଟୁ ଆଣ୍ଡ ହାଫ୍ ଆୱାର ଗୋଟେ କେଉଁ କଥାରେ କହୁଥିଲେ ଏଇ ଗୁଣ କଥାରେ କହୁଥିଲେ ଗୁଣର ସମୟଟା ରହୁଛି ନା ଗୁଣର ସତ୍ୟ ସମୟଟା ରହୁଛି ମୋଷ୍ଟଲି ଟୁ ଆଣ୍ଡ ହାଫ୍ ଆୱାର ହଁ ଏଇ କଥାରେ କହୁଥିଲେ ବୋଧେ ଆଉ ସାତ୍ୱିକ ସମୟଟା ଯେଉଁ ସକାଳୁ ରହୁଛି ଦେଖୁନା ସାଢ଼େ ଚାରିଟାରୁ ଆରମ୍ଭ ହେଇଯାଉଛି କେତେ ସାଢ଼େ 6:30 ରହିବ ସାତ୍ୱିକ ସମୟଟା ରହୁଛି ଅଢେଇ ଘଣ୍ଟା 3 ଘଣ୍ଟା ଏଇଟା ସମସ୍ତଙ୍କ ପାଇଁ ସମାନ ଜଣେ ଗୃହସ୍ଥ ଭୋଜନ କଲେ ସେ ସମୟରେ ଫଳ ପାଇବା ବ୍ରହ୍ମଚାରୀ କାରଣ ଗୁଣ ଗୁଣ ପ୍ରକୃତି ଅମୃତତ୍ଵ ଦେଉଛନ୍ତି ନା ଆଉ ତୁମେ ଯଦି ଶୋଇକି ରହିଲ ତୁମେ କେମିତି ପ୍ରାପ୍ତ ହବ ଗୁଣ ସମସ୍ତଙ୍କ ପ୍ରତି ସମାନ ଅଛ ସେଥିରେ ବ୍ରହ୍ମଚାରୀ ଗୃହସ୍ଥମାନଙ୍କର ସନ୍ନ୍ୟାସ କିଛି ମତଲବ ନାହିଁ ଏଇଟା ଆମର ଗୋଟେ ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ ଆମ ଘରେ ରହୁଛି ମୁଁ ଅଧିକା ଶୋଇଗଲେ ବି ଚଳିବ ଶୋଇଲେ ତୁମର ତାମସିକ ଗୁଣ ବଢ଼ିବ ସେଥିରେ କିଛି ନାହିଁ ଆଉ ଜପ ତାମସିକ ଜପ ହବ ରାଜସିକ ଜପ ହବ ପ୍ରଭାତ ଷ୍ଟ୍ରେଟ ଏଇ ଭାଗବତରେ ଏଇ ଶ୍ଳୋକ ପ୍ରଶ୍ନ ରଚନା ଅଛନ୍ତି ତେଣୁ ତାମସିକ ଭକ୍ତ କିଏ ଯିଏ ହିଂସା ଦମ୍ଭ ମାଶ୍ଚର୍ଯ୍ୟ କ୍ରୋଧି ଆଉ ବିଷୟ ଅଭିସନ୍ଧାୟ ଜୈସ ଐଶ୍ୱର୍ଯ୍ୟମେବ ଚହ ବିଷୟ ଯେ କେବଳ ଧନ ପଛରେ ଗୋଡ଼ଉଛି ତା ଧନ ଅଭିସନ୍ଧାୟ ଲକ୍ଷ୍ୟ ହେଲା ଧନ ଯଶ ସମ୍ମାନ ଐଶ୍ୱର୍ଯ୍ୟମେବ ଚହ ଶରୀର ସୌନ୍ଦର୍ଯ୍ୟ ବା ଧନ ଆଦି ସମ୍ମାନ ଆଦି କାମନା ଉଚ୍ଚ ପଦ ବା ଆଦି କାମନା ଏ ଐଶ୍ୱର୍ଯ୍ୟରେ ଯିବ ଅର୍ଚ୍ଚନା ବର୍ଚ୍ଚେଭ୍ୟ ମାନ ପ୍ରଥମ ଭାବ ସରାଜେଶ ସେ ଅର୍ଚ୍ଚନା କରୁଛି ପୂଜା କରୁଛି କିନ୍ତୁ ତା ପୃଥକ ଭାବ ରହିଲା ସେ ରାଜସ ଇଏ ମା ପୁଅଙ୍କ ଭିତରେ କଥାବାର୍ତ୍ତା ଭଗବାନଙ୍କୁ ପ୍ରଦେବ ମାଙ୍କୁ ବୁଝୁଛନ୍ତି କର୍ମ ନିହାର ମୁଦ୍ଦିଶ୍ୟ ପରସ୍ମିନ୍ ବା ତଦର୍ପଣମ୍ ଯଜେ ଯଦଷ୍ଟବ୍ୟମିତି ପୃଥକ ଭାବ ସ ସାତ୍ୱିକୀ ପୃଥକ ଭାବ ସବୁ ତିନିଟା ଜାଗାରେ ଲାଗିଲା ସେଠି ରହିଲା ଭିନ୍ନ ଦ୍ରୁପ ଏଠି ରହିଲା ପୃଥକ ଭାବ ଏଠି ବି ରହିଲା ପୃଥକ ଭାବ ସାତ୍ୱିକ ଭକ୍ତି ପର୍ଯ୍ୟନ୍ତ ପୃଥକ ଭାବ ଭଗବାନ କହୁଛନ୍ତି ଭଗବାନ କପିଳ ଦେବ କହୁଛନ୍ତି ପୃଥକ ଭାବ ରହିଲା ମୋ ସୁଖ ଚିନ୍ତା କରୁନି ସେ ରହିଲା ହିଂସା ଦମ୍ଭ ମାଶ୍ଚର୍ଯ୍ୟ କ୍ରୋଧି ଇଏ ରହିଲା ଯଶ ଐଶ୍ୱର୍ଯ୍ୟ ବିଷୟ ଇଏ ରହିଲା କଣ କର୍ମାର୍ପଣମ୍ କର୍ମ ନିହାର ଉଦ୍ଦେଶ୍ୟ ପରସ୍ମିନ୍ ବା ତଦର୍ପଣ କର୍ମ କରୁଛି ମୁଁ ଅର୍ପଣ କରିବି କୃଷ୍ଣଙ୍କୁ ଅର୍ପଣ କରିବି କାରଣ କର୍ମର ବନ୍ଧନ ଅଛି ଠାକୁରଙ୍କୁ ନଦେଲେ ପାପ ହବ କର୍ମ ଉଦ୍ଦେଶ୍ୟରେ ସେ
କର୍ମଫଳଟାକୁ ଅର୍ପଣ କରିବା ପାଇଁ ଚାହୁଁଛି। କୃଷ୍ଣଙ୍କ ସୁଖ ପାଇଁ ତାର କିଛି ନାହିଁ, ମୁଁ କର୍ମ କରୁଛି ବନ୍ଧନରେ ପଡ଼ିଯିବି, ତେଣୁ କର୍ମଫଳଟା କୃଷ୍ଣଙ୍କୁ ଦେଇଦିଏ, କିଛି ଫଳଟା ଅର୍ପଣ କରେ କୃଷ୍ଣଙ୍କୁ। ଆଉ କର୍ମ ନିହାରମ ଉଦ୍ଦେଶ୍ୟ, କର୍ମ ନିହାରମ ପାପମ ଉଦ୍ଦେଶ୍ୟ, ମୋ ପାପ କିନ୍ତୁ ମୋ ଦେହରୁ ପଳାଉ। ଇଏ ଆକୁ ଭଗବାନ ସାତ୍ୱିକ କହିଲେ, ମୁଁ ପାପ ଆଉ କରିବିନି, ମୁଁ ଯାହା ପାପ କରିଛି ନାମ କରି ଛଡ଼େଇବି ବା ଭକ୍ତି କରି ଛଡ଼େଇବି, ଏଇ ଉଦ୍ଦେଶ୍ୟରେ କରୁଛି, କିମ୍ବା କର୍ମ ବନ୍ଧନ ନ ପଡ଼ିବା ପାଇଁ କର୍ମର ଫଳଟାକୁ କୃଷ୍ଣଙ୍କୁ ଅର୍ପଣ କରୁଛି, ଏ ସାତ୍ୱିକ। ଆଟଲିଷ୍ଟ ଏଇ ସ୍ତରକୁ ଆସିଲେ ମୁଁ ଆଉ ପାପ କରିବିନି, କର୍ମର ଫଳକୁ ଭଗବାନଙ୍କୁ କିଛି ଅର୍ପଣ କରିବି, ଏଇ ସ୍ତରକୁ ଆସିଲେ ତୁମର ଜ୍ଞାନ ଆସ, ସାତ୍ୱିକ ସ୍ତରରୁ ଜ୍ଞାନ ଆଟଲିଷ୍ଟ ଆସ, ସାତ୍ୱିକ ଭକ୍ତି। ଏହାପରେ ନିର୍ଗୁଣ ଭକ୍ତି, ଆମକୁ ନିର୍ଗୁଣ ଭକ୍ତି ଯିବାକୁ ପଡ଼ିବ, ତାପରେ ଭଗବାନ ପୁରା ନିର୍ଗୁଣ ଭକ୍ତିର ବ୍ୟାଖ୍ୟା ଦେବେ, କେମିତି ନିର୍ଗୁଣ ଭକ୍ତି ଯିବ, ପୁରା ପାଖାପାଖି 10-12 ଶ୍ଳୋକରେ, ହଁ 8-10 ଶ୍ଳୋକରେ ପୁରା ବ୍ୟାଖ୍ୟା କରିଛନ୍ତି, ସୁନ୍ଦର ସେ ପ୍ରସଙ୍ଗ, ଆଉ ତ କହିପାରୁନି, ବହୁତ ସୁନ୍ଦର ଲାଗେ ସେ ପ୍ରସଙ୍ଗ କହିବା ପାଇଁ। ଏପରେ ନିର୍ଗୁଣ ଭକ୍ତି କଥା କହିବେ, ମଦ୍ଗୁଣଶ୍ରୁତି ମାତ୍ରେଣ, ମଦ୍ଗୁଣଶ୍ରୁତି ମାତ୍ରେଣ ମୟି ସର୍ବଗୁହାଶୟା ମନୋବିଚ୍ଛିନ୍ନ ମନୋଗତି ଅବିଚ୍ଛିନ୍ନ ଗଙ୍ଗାମ୍ଭ ସାମ୍ବଦୌ। ଭଗବାନ କପିଳଦେବ ତାଙ୍କ ମାଆଙ୍କୁ କହୁଛନ୍ତି, ଆରମ୍ଭ କ'ଣ କହିଲି, ମଦ୍ଗୁଣଶ୍ରୁତି ମାତ୍ରେଣ, ମୋର ଗୁଣ ଶ୍ରବଣ କରିବା ମାତ୍ରେ, ମୋର ନାମ ମୋର ଗୁଣ ଲୀଳା କଥା ଶୁଣିବା ଶ୍ରୁତି ମାତ୍ରେଣ ମୟି ସର୍ବଗୁହାଶୟ, ମୁଁ ଭଗବାନ କପିଳଦେବ କହିଲି, ମୁଁ ସମସ୍ତଙ୍କ ଗୁହାଶୟ ସମସ୍ତଙ୍କ ହୃଦୟ ଭିତରେ ଅଛି, ମନୋଗତିରେ ଅବିଚ୍ଛିନ୍ନ, ସେ ଭଗବାନଙ୍କ ନାମ କଲାବେଳେ ଭଗବାନଙ୍କ କଥା ଶୁଣିଲାବେଳେ ତାର ମନର ଗତିଟା ଅବିଚ୍ଛିନ୍ନ ଗତି ରହିବ, ନିର୍ଗୁଣ ଭକ୍ତିରେ କେମିତି ରହିବ, ମନୋଗତିରେ ଅବିଚ୍ଛିନ୍ନ, ଏ ହେଉଛି ନିର୍ଗୁଣ ଭକ୍ତି। ଏଇଠି ପ୍ରଭୁଙ୍କୁ ସାକ୍ଷାତକାର ହୁଅନ୍ତି, ପ୍ରଭୁଙ୍କୁ ସୁଖ ଚିନ୍ତା ହୁଅନ୍ତି, 24 ଘଣ୍ଟା କୃଷ୍ଣ ଚିନ୍ତା, ନିର୍ଗୁଣ ଭକ୍ତି ସ୍ତର। ମଦ୍ଗୁଣ ଶ୍ରୁତି ମାତ୍ରଣ ମୟି ସର୍ବଗୁହାଶୟ ମନୋଗତିର ବିଚ୍ଛିନ୍ନ ଯଥା ଗଙ୍ଗା ଅମ୍ଭସା ଅମ୍ବୁଧୌ। ଗଙ୍ଗାର ଜଳ ଯେଭଳି କୌଣସି ବାଧା ବିଘ୍ନକୁ ନ ମାନି ଅମ୍ବୁଧୌ ସମୁଦ୍ରରେ ମିଶିବା ପାଇଁ ସବୁବେଳେ ଧାବମାନ ହେଉଛନ୍ତି, ସେଭଳି ମନର ଗତିଟା ସେ ଚକ୍ରପାଦ ଏତେ ଗୁଡ଼ା ସୁନ୍ଦର କମେଣ୍ଟରେ ଲେଖିଛନ୍ତି ଗଙ୍ଗା ଜଳ ଉପରେ, ସେ ମନେ ପଡ଼ୁଛି ମୋର, ଆଉ ତ ବହୁତ ଦିନ ତଳେ, ଯେଭଳି ଶୀତଳ ପବିତ୍ର କହୁଛନ୍ତି ଗଙ୍ଗା ଜଳ, ଯେଭଳି ଶୀତଳ ସବୁବେଳେ ଶୀତଳ ଆଉ ପବିତ୍ର ସବୁବେଳେ ପବିତ୍ର, ସେଭଳି ମନ ସେଭଳି ସବୁବେଳେ ଶୀତଳ ହେବା ଦରକାର, ପବିତ୍ର ହେବା ଦରକାର, ମନ ଭିତରେ ସବୁ ଈର୍ଷା ଦ୍ୱେଷ ଏସବୁ ରହିବା ଉଚିତ ନାହିଁ। ଆମେ ତ ଏଇଟା ତ ଗୋଟେ ଆଡ଼ଜଷ୍ଟମେଣ୍ଟ କରି ବାହାର କରିପାରିବାନି, ଏହାର ପ୍ରୋସେସ୍ଟା ରହିଲା, ସେପାଇଁ ପୁରା ପୂର୍ବାନୁଗତ୍ୟରେ ଭଗବାନଙ୍କୁ ପ୍ରାର୍ଥନା କରି ବୈଷ୍ଣବ ଆଚାର୍ଯ୍ୟମାନଙ୍କର ନିୟମକୁ ପ୍ରାର୍ଥନା କରି ଆମେ ପ୍ରାର୍ଥନା କରିବାକୁ ସବୁବେଳେ, ଆଜି ମନ ଭିତରେ ଭଲ ଭାବନା ଅଛି କି ଦିନ ଚାଲିଯାଉଛି ପୁଣି ଗୋଟେ ମନ ଭିତରେ କ'ଣ ପଶିଯାଉଛି, ଆମେ ଚାହୁଁଛେ ନା ଯେମିତି ଗଙ୍ଗା ଦେହରେ 1000 ଜିନିଷ ମିଶିଲେ ବି ଗଙ୍ଗା ଜଳରେ ସବୁବେଳେ ପବିତ୍ର, ସଂସାର ରହିଲେ ବି 1000 ଚିନ୍ତା ହେଲେ ଆମ ମନଟା ପବିତ୍ର ରହିବାର ଅଛି, ସେ ଆମ ସାଙ୍ଗରେ କୁଟ କାପଟ କଲା ମୋ ମନଟା ମୁଁ ସେ କୁଟ କାପଟ କରିଦେବି ନାହିଁ, ପବିତ୍ର ହେବା ଦରକାର, ଶୀତଳ ହେବା ଦରକାର, ସ୍ୱଚ୍ଛ ହେବା ଦରକାର, ମନର ଗତି ଅବିଚ୍ଛିନ୍ନ, ମନ ଗତି ଅବିଚ୍ଛିନ୍ନ, ଗଙ୍ଗା ଜଳ ଯେମିତି ଅବିଚ୍ଛିନ୍ନ ଭାବରେ ପ୍ରଭାବ ମାନେ ଯାଉଛି, ଆମର ମନ ସବୁବେଳେ କୃଷ୍ଣ ଚରଣ ରହିବା ଦରକାର, ସବୁ ମନେ କୃଷ୍ଣ ପଦ ଅରବିନ୍ଦ, ମନଟା ସବୁ କୃଷ୍ଣ ପାଖରେ ରହିବା ଦରକାର, ଇଏ ଗୋଟେ ଅଭ୍ୟାସ ପ୍ରପଦ, ଆଜି ନା କାଲି ମୁଁ ଶୁଣିଥିଲି ପ୍ରାକ୍ଟିସ ପ୍ରପଦ କହୁଛନ୍ତି, କେତେ ସୁନ୍ଦର କଥା, ଗୋଟେ କ'ଣ ଇଂଲିଶରେ କହିଲେ ମୁଁ ଆଉ ଧରିପାରିଲିନି ସେତେବେଳେ, ମଦର ଅଫ୍ ଭେରାଇଟିଜ୍ ମଦର ଅଫ୍ ସେଇଟା କହୁନାହାନ୍ତି, ଆଉ ଗୋଟେ କ'ଣ କହୁଥିଲେ, ପ୍ରାକ୍ଟିସ୍ କଥା କହୁଥିଲି, ଭକ୍ତି ଯୋଗ କଥା ତାଙ୍କୁ କହୁଥିଲି, ହଁ ସେ ଲୋକଟା ଯୁକ୍ତି କରୁଥାଏ କେମିତି ଜଣେ ତାର ନେଚର୍କୁ ଚେଞ୍ଜ କରିବ, କେମିତି ଜଣେ ଏମିତି ଚେଞ୍ଜେସ୍ ହେଇଯିବ, ଆପଣ ଯୋଉ କହୁଛନ୍ତି ପ୍ରବଦ କଲି ପ୍ରାକ୍ଟିସ୍ ପ୍ରାକ୍ଟିସ୍ ସବୁବେଳେ ବାରମ୍ବାର ପ୍ରବଦ କୁହନ୍ତୁ, ପ୍ରାକ୍ଟିସ୍ କରିବାକୁ ପଡ଼ିବ, ଭକ୍ତି ଯୁଗର ଅଲଗା ଗୋଟେ ନାମ ଅଭ୍ୟାସ ଯୁଗ, ଅଟୋମେଟିକ କିଛି ହେବନି, ମନେ ରଖ ଭକ୍ତିରେ ଅଟୋମେଟିକ କିଛି ହେବନି, ଭଗବାନ ଯାହା କରିବେ ଆଉ ଯେମିତି ଲୋକମାନେ କହିଦିଅନ୍ତି ପ୍ରଭୁ ଯାହା କରିବେ, ନାହିଁ ଆମକୁ କରିବାକୁ ପଡ଼ିବ, ଅଭ୍ୟାସ କରିବାକୁ ପଡ଼ିବ, ଶୀଘ୍ର ଉଠିବା ପାଇଁ ଅଭ୍ୟାସ କରିବାକୁ ପଡ଼ିବ, ଜପ କରିବା ପାଇଁ ଅଭ୍ୟାସ କରିବାକୁ ପଡ଼ିବ, ଚିନ୍ତନ କରିବା ପାଇଁ ଅଭ୍ୟାସ କରିବାକୁ ପଡ଼ିବ, ଶ୍ରଦ୍ଧା କରିବା ପାଇଁ, ସବୁ ଅଭ୍ୟାସ, ତୁ ଭାବୁନି ଗୋଟେ ବୟସ ଆସିଯିବ ଅଟୋମେଟିକ ମନ କୃଷ୍ଣ ବାହାର ଲାଗିଯିବ, ନାହିଁ ମନଟା ସବୁବେଳେ ଗୁଣ ଭିତରେ ଲାଗିବ, ଅଟୋମେଟିକ କିଛି ହେବନି, ମନ ଲଗେଇବାକୁ ପଡ଼ିବ, ଅଭ୍ୟାସ କରିବାକୁ ପଡ଼ିବ, ସେ ଅଭ୍ୟାସଟା ଏକାକି କରି ହୁଏନା ବୋଲି ସଙ୍ଗ ଦରକାର, ଏକାକି କରି ହୁଏନି ଅଭ୍ୟାସଟା, କେବେ ଏକାକି ହେଇପାରିବନି, ସବୁବେଳେ ସଙ୍ଗରେ ହେବ, ସଙ୍ଗରେ ଉତ୍ସାହ ଆସିବ, ପ୍ରେରଣା ଆସିବ। ଜଣେ ଭଜନ କରୁଛି ମୁଁ ଭଜନ କରିବି, ସିଏ ଏତେ ସେବା କରୁଛି ମୁଁ ସେବା କରିବି, ସିଏ ଏତେ ଶ୍ରଦ୍ଧା କରୁଛି ମୁଁ ଶ୍ରଦ୍ଧା କରିବି। ସଙ୍ଘଟା ଏତେ ସାହାଯ୍ୟ କରେ ସଙ୍ଘଟା। ଆଚାର୍ଯ୍ୟମାନେ ସଙ୍ଘ ଯୋଗ କରିଛନ୍ତି କଳିକଳୁ ସଙ୍ଘ ଶକ୍ତି, କଳି ଯୁଗରେ ଏକାକି ଭଜନ କରିହେବନି, ଏକାକି ଆମର ନାହିଁ ପାଏ ବୋଲ ହରି ନାମ ସଂକୀର୍ତ୍ତନେ, ତୁମେ କୃପା କରି ଶ୍ରଦ୍ଧା ବିନ୍ଦୁ ଦିଆ ଦେହ କୃଷ୍ଣ ନାମ ଧନେ। ଭାରି କଷ୍ଟ ଏକାକି, ଯାହା କିଏ ଏକାକି ଭଜନ କରିପାରିବ, ଯାହାର ଜୀବନରେ ଆଉ ବିଷୟ ଲାଳସା ନାହିଁ, ଧନ ଐଶ୍ୱର୍ଯ୍ୟ ବା ସମ୍ମାନ କିଛି ଲାଳସା ନାହିଁ, କେବଳ କୃଷ୍ଣଙ୍କୁ ସୁଖ ଦେବାର ଲାଳସା ଅଛି, ସେ ଏକାକି ରହିବ। ଆଉ କୃଷ୍ଣ ତାକୁ ଏକାକି କାହିଁକି ରଖିବେ, ତାକୁ ଏକାକି କାହିଁକି ରଖିବେ, କାହିଁ କୃଷ୍ଣ ଚାହିଁବେ ଏଭଳି ଲୋକ ହିଁ ବାହାରକୁ ଯିବା ଦରକାର। ସେ ଗୁରୁ ନାନାଙ୍କର ଗପ, ସେ ଛୁଆଟି ଆଗରୁ ତ ସବୁ ନାନାଙ୍କର କି କାର କେଣ, ତାଙ୍କର ଗୋଟେ ଛୋଟ ପିଲାଙ୍କ ବହି ପଢ଼ୁଥିଲି ମୁଁ, ସେ ହାଉଡ଼ା ଉପରୁ ସେ କିଣିଥିଲି ସେ ବହିଟା, ଟ୍ରେନ୍ ଲେଟ୍ ହେଇଯାଏ, ସେ ବହି ପତ୍ର ସବୁ ଦେଖେ କ'ଣ କ'ଣ ସବୁ ଦେଖିବା ନୀତି ଅଛି, ସବୁ ଭଲ ଭଲ ଜୀବନ ଥିଲା ଏତେ, ଭଲ ଜୀବନ କୁହାଯିବନି କିନ୍ତୁ ସେବା ସେତେବେଳେ ତ ଅଲଗା, ଫ୍ରି ଏକୁଟିଆ ଜୀବନ ମାନେ ଏକୁଟିଆ ସାଧୁ ହେବାଟା ବହୁତ ମାନେ ଜଗତରେ ଏକୁଟିଆ ଚଳିବାଟା ବହୁତ ସହଜ, ସେଟା କ୍ରେଡ଼ିଟ୍ ନୁହେଁ। ଏକାକି ଖାଇଦେବା, ଏକାକି ଭୋଜନ କରିବା, ସେଥିରେ ତ ମୁଁ ବହୁତ ଅଛି। ଜୀବନରେ ସବୁଠୁ ବଡ଼ ପରୀକ୍ଷା ହେଲା ଗୁରୁ ବୈଷ୍ଣବ ସେବା କରିବା, ସେଇଟା ପରୀକ୍ଷା, ସେଥିରେ ତ ଉତ୍ତୀର୍ଣ୍ଣ ହେଇପାରିବ। ଏକାକି ଭୋଜନ କରିବା କିଛି କଷ୍ଟ ନାହିଁ, ଆଜି ଆମେ ଗଲେ ଆମର ଯେଉଁ ସ୍ପିରିଟ୍ ଅଛି ବୃନ୍ଦାବନରେ, ଯିଏ ଭୋଜନ କରିବ ତାଠୁ ଅଧିକା ଆମେ କରିଦେଇ ପାରିବୁ, ମା ମୋର ଆମର ମୋର ମାନସିକ ସ୍ଥିତି ରହିଛି, ସେମିତି ରହିଛି କିଛି ନା, ଗୋଟେ ଟାଇମ୍ ରୁଟି ଖାଇକି ଆମେ ଦିନମାନ ଭୋଜନ କରିପାରିବୁ। ଏକାକି ଭୋଜନ କରିବା ଗୋଟେ ବଡ଼ ଜିନିଷ ନାହିଁ, ମୋର ଜାଣିବାର ଏକାକି ଭୋଜନ କରିବା କିଛି ବଡ଼ ଜିନିଷ ନାହିଁ, ତୁମେମାନେ କର ନା, ତୁମ ବଡ଼ ଜିନିଷ ମଠ ମନ୍ଦିର କିଏ କ'ଣ କହିଦେଲେ କେଉଁଠି ରହିବା, ଆମେମାନେ କରିଛୁ ସବୁ କିଛି, ଜଙ୍ଗଲ ଖୋଲ ଭିତରେ ଆମର ଭୋଜନ କରିଦେଇ ପଳାଇ ଆସିବୁ, କିଛି ଅସୁବିଧା ନାହିଁ, ଏକାକି ରହିବା ଆମ କିଛି ପ୍ରୋବ୍ଲେମ ନାହିଁ, କାରଣ ବିଷୟ ଯାହାର ଭୋଗ୍ୟର ଚିନ୍ତା ଅଛି ଏକାକି ରହିପାରିବନି, ଯାହା ଷ୍ଟାଣ୍ଡାର୍ଡ ମେଣ୍ଟେନ୍ କୁହନ୍ତୁ ଆମ ଷ୍ଟାଣ୍ଡାର୍ଡ ଦରକାର, ଏତିକି ଖାଇବି ଏମିତି ଶୋଇବି, ସେ ଏକାକି ରହିପାରିବନି, ଯାହା ଷ୍ଟାଣ୍ଡାର୍ଡ ଦରକାର ନାହିଁ ତାର କ'ଣ ଏକ, ଯେଉଁଠି ପରେ ସେଠି ରହିଯିବ କିଛି ଆବଶ୍ୟକ ନାହିଁ, ସମସ୍ତେ ପାଖରେ ରହିବ, ସବୁ ସବୁ ଜାଗା ରହିବ, ସେଇଟା ବଡ଼ କ୍ରେଡ଼ିଟ୍ ନାହିଁ, କ୍ରେଡ଼ିଟ୍ ନାହିଁ, ବିଲକୁଲ କ୍ରେଡ଼ିଟ୍ ନାହିଁ, ଜିରୋ କ୍ରେଡ଼ିଟ୍ ମୁଁ ଜାଣିବାର। ଏକାକି ରହିବ ତୁମେ ଏକାକି ରହିବ ଗୋଟେ ବଡ଼ ସାଧୁ ହେଇଗଲା, ସେଇଟା ବଡ଼ କ୍ରେଡ଼ିଟ୍ ନୁହେଁ। ଏକାକି ରହିବ ତୁମେ ସବୁ ତୁମେ ତ ବେଶୀ ଲୋକ ସାଙ୍ଗେ ମିଶୁର ନା, ତୁମ ଦୋଷଟା ଲୁଚିକି ରହିଲା, ଏଇଟା ମନେ ରଖ। ଏକାକି ଲୋକ ଲୋକ ସାଧୁ କୁହନ୍ତି, ଯେ ଚୁପଚାପ ରହୁଛି ଏକୁଟିଆ ରହୁଛି ତାକୁ ଲୋକ ସାଧୁ କହିବେ, କାହିଁକି ତା ଦୋଷଟା ପଦାକୁ ଆସୁନି, ସିଏ ତ ମିଶୁନି କାହା ସାଙ୍ଗେ ନା, ତା ଦୋଷଟା ମନ ଭିତରେ ଅଛି, ତୁମେ ସଙ୍ଗ କଲାପରେ ଧରା ପଡ଼ିବ ଏ ଲୋକ କେମିତିକା, ଯେମିତି ପ୍ରଭୁପାଦ କୁହନ୍ତି ପାଟି ଖୋଲିଲେ ଧରା ପଡ଼େ ସେ ଲୋକ କେମିତିକା, ସଙ୍ଗ ଧରା ପଡ଼ିବ ଲୋକ କେମିତିକା। କ୍ରେଡ଼ିଟ୍ଟା ହେଉଛି ସେଇଟା, ଏକାକି ରହିକି ଗୋଟେ ବଡ଼ ସାଧୁ ହେବା ବଡ଼ ଜିନିଷ ନୁହେଁ, ଏକାକି ରହିକି ତୁମେ ସବୁକିଛି ତ ଦୋଷଟା ଢାଙ୍କି ହେଇଯାଉଛି, ସଙ୍ଗରେ ରହିକି ତୁମେ ଗୁରୁ ବୈଷ୍ଣବ କାର୍ଯ୍ୟ କରିବା, ସେଇଟା ହିଁ ତୁମର ପରୀକ୍ଷା, ଜୀବନର ପରୀକ୍ଷା, କେତେ ପ୍ରକାର ନେଗେଟିଭ୍ ଜିନିଷ ଆସିବ, କେତେ ପ୍ରକାର ଚ୍ୟାଲେଞ୍ଜ ଫେସ୍ କରିବ, ସେଇଟା ହିଁ ତୁମ ଜୀବନର ପରୀକ୍ଷା। ଆଉ ସେଇଥିରେ ତୁମେ ସହିଷ୍ଣୁତା ହେବା ପାଇଁ ବାଧ୍ୟ ହେବ, ଉପାୟ ନାହିଁ, ପ୍ରଣାଦେବ ସୁନିଶ୍ଚିତ ହେବା ପାଇଁ ବାଧ୍ୟ ହେବ, ଏକାଗ୍ରରେ ତୁମର ହେବନି, ଏକାଗ୍ରରେ ତୁମେ ସବୁବେଳେ ଭାବିବ ମୁଁ ପରଫେକ୍ଟ, ଏଠି ତୁମେ କେବେ ପରଫେକ୍ଟ କରିପାରିବ, ତୁମେ ଯେତେ ବଡ଼ କର, ଯେତେ ବଡ଼ ମହାରାଜ ହୁଅ, ଯାହା ହେଲେ ଲୋକ କ୍ରିଟିସାଇଜ୍ କରିଦେବେ, କହିଦେବେ କେବେ ସାଟିସ୍ଫାଏ ତୁମେ ତାଙ୍କୁ ସନ୍ତୁଷ୍ଟ କରିପାରିବନି, ଆଉ ସେଇଟା ହିଁ ତୁମ ଜୀବନର ପରୀକ୍ଷା, ସେତିକି ସହିପାରିଲ ପାର ହେଇପାରିବ, ଯିଏ ବି ଜୀବନରେ ହଉ ଏକାକି କରିବା ଗୋଟେ ବଡ଼ ବଡ଼ କାମ ନାହିଁ, ଯେମିତି ଏକାକି ଗୋଟେ ଝିଅଟା ଏକାକି ବିବାହ ହେଇନି, ଗୋଟେ ପୁଅଟା ଏକାକି ବିବାହ ହେଇନି, ସେ ଏକାକି ବଞ୍ଚିଯିବ, ସେଟା ବଡ଼ ଜିନିଷ ନାହିଁ, ପରିବାରଟା କରିକି ସେ ପରିବାରଟାକୁ ସଜେଇକି ତୁମେ ଥିଲା, ସେଟା ଥାଇଡ଼ ତୁମର କ୍ରେଡ଼ିଟ୍, ସବୁ ଜାଗାରେ ମ୍ୟାନେଜମେଣ୍ଟ କରିକି ସମସ୍ତଙ୍କୁ ନେଇକି ଚଲେଇବାଟା ଗୋଟେ ସକ୍ସେସ୍ କରିବା, ସେଇଟା ହେଉଛି ବଡ଼। ଆଜି ଏକାକି ଏତେ ବଡ଼ ଗୁଣର ଗୁଣି ହେଇ ତାଙ୍କୁ ଭଗବାନ କାହିଁକି ରଖିବେ, ତାଙ୍କୁ କିନ୍ତୁ ପଦାକୁ ଉଠେଇବେ, ସେ ଗୁରୁ ନାନାଙ୍କୁ ଥାକୁ, ନାନା କି କାହାର ଗୋଟେ ବହି ପଢ଼ୁଥିଲି, ବୁଦ୍ଧଦେବ ନୁହେଁ ନା, ସେଇଟା ଅଲଗା, ସେ ଆସିଲେ ତାଙ୍କର ଗାଁକୁ ଗଲେ, ଚେଲା ଯାଇଛନ୍ତି, ଗୁରୁ ଯାଇଛନ୍ତି, ନାନାକୁ ବୋଧେ ସେ ଗୁରୁ ଯାଇଛନ୍ତି, ଗୁରୁ ତାଙ୍କ ସାଙ୍ଗେ ଚେଲା ଯାଇଛନ୍ତି, ଚେଲା ଯାଇ ସେ ଗୋଟେ ଗାଁକୁ ବସିଗଲେ, ସେ ଗାଁରେ ସବୁ ହେଉଛନ୍ତି ଭଲ ଲୋକ, ସବୁ ଭଲ ଭଦ୍ର ଲୋକ, ଭାରି ସମ୍ମାନପତ୍ର ସବୁ ଜିନିଷ କଲେ, ଭାରି ତାଙ୍କୁ ଖାଇବା ପିଇବାକୁ ଦେଇକି ସାଧୁ ସେବା କଲେ, ଆସିଲେ ଯେତେବେଳେ ଗାଁ ଲୋକମାନେ କହିଲେ ବାବା ଆମକୁ ଆଶୀର୍ବାଦ ଦିଅନ୍ତୁ, କହିଲେ ଆଶୀର୍ବାଦ ଦେଉଛି ତୁମ ଗାଁଟା ଭାଙ୍ଗି ଚୁରମାର ହେଇଯିବ, କେହି ଗୋଟେ ଜାଗାରୁ ରୁହନି, ସବୁ କହିଲେ କି ବାବା ଇଏ ଆମେ ଖାଇବା ପିଇବାକୁ ଦେଇ ବାବାଙ୍କୁ ଏତେ ସମ୍ମାନ କଲୁ, ଇଏ କ'ଣ ଇଏ ଅଭିଶାପ ଦେଇଗଲେ କ'ଣ, ଏ ଗାଁରେ କେହି ବି ଏକା ସାଙ୍ଗରେ ନ ରୁହନ୍ତୁ, ଇଏ ଆଶୀର୍ବାଦ ଦେଲେ ତାଙ୍କୁ ଲାଗିଲେ ଅଭିଶାପ, ଶିଷ୍ୟ ଥିଲା, ଶିଷ୍ୟ କିଛି ବୁଝିପାରେ ନା, ଏ ଗାଁ ଲୋକଟା ଏତେ ବଢ଼ିଆ ଲୋକ, ବାବାମାନେ ବାବାଙ୍କୁ ଏତେ ଆମକୁ ଏତେ ସମ୍ମାନ ଦେଲେ, ଗୁରୁଦେବ କ'ଣ ଏମିତି ଅଭିଶାପ ଦେଲେ, କାରଣ ସଂସାର ସବୁ କାମ ହେଲା, ସବୁ ଲୋକ ଭୁଲ ବୁଝିବେ ଟିଚରକୁ, ଛୁଆ ପାଠ ପଢ଼ିବନି, ଦୋଷ କାର ସାରଙ୍କ, ଲୋକ ଟ୍ୟାକ୍ସ ଭରି କରିବେନି, ପରିବା ରେଟ୍ ବଢ଼ିବ, ତେଲ ରେଟ୍ ବଢ଼ିବ, ଦୋଷ କାର ସରକାରର, ଘରେ ଯାହା ଅସୁବିଧା ହବ ଘର ମୁରବୀର, ସେଇଟା ସେଇଟା ଇନଷ୍ଟିଚ୍ୟୁସନରେ ଯାହା ଦୋଷ ହବ ସବୁ ଗୁରୁଙ୍କର, ଗୁରୁଦେବ ତ କିଛି କହିଲେନି ଆଉ, ଗୁରୁ ତ ସେ ଆରେ ଗୁରୁ କ'ଣ କରିବେ, ଗୁରୁ ତ ଗୋରୁ ହେଇଗଲେଣି, ଗୁରୁ ଆଜିକାଲି ନାହାନ୍ତି, ଗୁରୁ ଆଜିକାଲି ଗୋରୁ ହେବାକୁ ପଡ଼ୁଛି, କ'ଣ କରିବେ, ତାଙ୍କ ଗୁରୁ ସେବା ପାଇଁ ସେ ଗୁରୁ ହେଲେ, ସବୁ ସବୁ ତୁମକୁ ପାଠ ପଢ଼େଇବେ, ସବୁ ତୁମକୁ ବୋକା ବନେଇବେ, ଆଉ ତୁମେ ତୁମ ତ ଗୁରୁ କାମ କରିବ, ତୁ ଯାହା କହିଲେ ଆଶ୍ରୟ କରିବ, ସେ ଯାହା କୁହନ୍ତି ନାଇଁ ମାମା ପିଲା କଣା ମୋ ବୋଲେ କଣା ଠେଲି, ମୋର ତ କେହି ନାହିଁ ଆଶ୍ରୟ ବାପା ଆସ, କ'ଣ କରିବେ, ଗୁରୁ ସେବା ପାଇଁ ସେମିତି କାନ୍ଦରେ ପକେଇବ ହାତ ମାରିବ ଆଉ କ'ଣ, କିଏ ନାହିଁ ମାମୁଁ ତ ନାହିଁ ଆଉ କଣା ମାମୁଁ ନହେଲେ ତୁ କ'ଣ କନ୍ୟାଦାନ ବେଳେ ଦରକାର, ସବୁବେଳେ ତୋର ମାମୁଁ ଦରକାର, ମାମୁଁ ନହେଲେ କିଛି କାମ ହବନି, ସବୁ ଦରକାର, ସେ କଣା ମାମୁଁ ଅଣ୍ଡାଳିବୁ ଆଉ କ'ଣ, ଆଉ ଇଏ ତ ଗୁରୁଙ୍କୁ ସବୁ ତ ଭୁଲ ବୁଝିବେ, ଏଇଟା ହେଲା ପ୍ରଥମ କାମ ଶିଷ୍ୟର, ସେ କାହାକୁ ଭୁଲ ବୁଝିବ, ନିଜକୁ ଭୁଲ ବୁଝିବନି, କାହାକୁ ଭୁଲ ବୁଝିବ, ଏଇଟା ଶିଷ୍ୟର ପ୍ରଥମ କାମ, ଆଉ ବୋଧ ଯିବଟା ବା ଗୁରୁଦେବ କହିଛନ୍ତି ଏଇଟା ବୋଧ ଯିବ, ତା ସବୁବେଳେ କାମ ହେଲା, ସେ କାହା ଦେଖିବ ଗୁରୁଙ୍କର କେଉଁଠି ଭୁଲ ରହିବ, ଯେତେ କୁହ କେବେ ସୀମା, ଗୁରୁଦେବ କହିଛନ୍ତି ଏଇଟା ମୁଁ ଶୁଣିଛୁ, ଆଉ ଯେତେ ତୁମେ ଲକ୍ଷ୍ୟ କଥା କୁହ ତାର ଆଗେ ମନେ ପଡ଼ିବ ଏଇଟା ଗୁରୁଦେବ ଭୁଲ କଲେ, ଆଉ ଗୁରୁଦେବ ମଠଟା କରିକି ଭୁଲ କଲେ, ଆଉ ଗୁରୁଦେବ ଏଇ ଲୋକକୁ ରଖିକି ଭୁଲ କଲେ, ଆଉ ସେ ତାକୁ ରଖିଲେ ବୋଲି ଏମିତି ହେଲା, ଆଉ ଭୁଲ ହେଲା ଗୁରୁଙ୍କର, ଆଉ ଗୁରୁ ବି ସେଥିପାଇଁ ସେ ଗୁରୁ ହେଇଛନ୍ତି, ସବୁବେଳେ ସେ ନିଜକୁ ଭୁଲ ଭାବନ୍ତି ବୋଲି ସେ ଗୁରୁ ହେଇଛି, ଏତିକି ମନେ ରଖିଦିଅ, ଗୁରୁ ଆଜି ଗୁରୁ ଯେଉଁ ଆସନ ବସିଛନ୍ତି ସେ ସବୁବେଳେ ନିଜକୁ ଭୁଲ ଭାବନ୍ତି, ମୁଁ ଠିକ ଲୋକ ନୁହେଁ, ସେଥିପାଇଁ ସେ ଗୁରୁ, ଆଉ ଚେଲା ଆଜି ସବୁବେଳେ ଚେଲା ହୁଏ, କାହିଁକି ସବୁବେଳେ ସେ ଭାବେ ମୁଁ ଠିକ, ଆଉ ସେ ତ ଇଏ ତ ଭାବିଲେ ଗୁରୁଦେବ କ'ଣ ଏମିତି ଗୋଟେ ଅଭିଶାପ ଦେଲେ, ନା ଆଶୀର୍ବାଦ ଦେଲେ, ନା ଅଭିଶାପଟା ଦେଲେ, ସେଠୁ ଗଲେ ଆଉ ଗୋଟେ ଗାଁକୁ ଗଲେ, ଆଉ ଗୋଟେ ଗାଁ ଗଲାବେଳକୁ ସେ ଗାଁ ଲୋକଟା ଦୁଷ୍ଟ ଗୋଟା ଦେଖି କାଳେ ଗୁଲଜ କଲେ, ବାବା ଚାଲିଗଲେ ଖାଇବା ପିଇବା ପାଇଁ ଗୋଟେ କୁଆଡ଼େ ଭଣ୍ଡ ଗୁଡ଼ାକ, ସେସବୁ ଫେରିଲେ ସେ ଗାଁ ଲୋକ ଆଶୀର୍ବାଦ ଦେଇକି ଆଇଲେ, ତୁମେମାନେ ସମସ୍ତେ ଶାନ୍ତିରେ ଏ ଗାଁରେ ରୁହ, ଶାନ୍ତିରେ ଗାଁରେ ରୁହ, କୁଆଡ଼େ କେହି ଯାଆନି, ଚେଲା ମୁଣ୍ଡ ପାଗଳ ହେଲା, କହିଲା ସେଠି କହିଲା, ସେଠି କହିଲେ ଘର ଭାଙ୍ଗିକି ତୁମ ସରକାର ହେଇଯାଉ ସବୁ ପଳାଅ, ଏଠି କହିଲେଣି ଗୋଟେ ଜାଗାରୁ, ବାଟରେ ଆସିକି ଗୁରୁଙ୍କୁ ପଚାରିଲେ, ଗୁରୁ ତ ଉଲ୍ଟା କାହିଁକି ଅଭି ଇଏ ଗୁଡ଼ାକ ଦେଲେ, ଆରେ ମୂର୍ଖ ଇଗୁଡ଼ାକ ଦୁଷ୍ଟ ଗୁଡ଼ାକ କୁଗୁଡ଼ାକ, ଏ ଯେଉଁ ଶେଷ ଗାଁ ଗଲେ, ଇଏ ତ ଆମକୁ ଦେଖୁ ଦେଖୁ ଦେଖା ଆମେ କିଛି କହିନା, ଗାଁରେ ପଶୁ ପଶୁ ଆମକୁ ଠେଙ୍ଗା ବାଡ଼ି ଧରିଲେଣି, ତେଣୁ ଏଗୁଡ଼ାକ ଗୋଟେ ଜାଗା ରହିବାର ଅଛି, ଏମାନେ ଯଦି ଭାରି କୁଆଡ଼େ ଯିବେ ଏ ଦେଶକୁ ନଷ୍ଟ କରିବେ, ସେଠି ମୁଁ ତାଙ୍କୁ କହିଲି ତୁ ଶାନ୍ତିରେ ରୁହ ଗୋଟେ ଜାଗାରୁ, ଶାନ୍ତିରେ କ'ଣ ତାର ମାଟ ପିଡ଼ା ଲାଗିବ, ସେ ଗାଁ ଭିତରେ ରହିବେ, ଏଗୁଡ଼ା ଯଦି ଅଲଗା ଜାଗାକୁ ଯିବେ ତାହେଲେ ଅଲଗା ଲୋକକୁ ନଷ୍ଟ କରିବେ, ଆଉ ସେ ଗାଁ ଲୋକ ଗୁଡ଼ାକ କ'ଣ ଭଲ ଲୋକ ଗୁଡ଼ାକ ନା, ସେ ସେବାପତ୍ର ଦେଲେ ସବୁ କଲେ, ଆପଣ ତାଙ୍କୁ କେମିତି ଅଭିଶାପ ଦେଲେ ପଳାନ୍ତୁ ବୋଲି, ଆରେ ମୂର୍ଖ ସେ ଭଲ ଲୋକ, ସେ ଯୋଉଠି କିଛି ଭଲ ଲୋକ ତିଆରି କରିବେ, ସେ ଗୋଟେ ଜାଗାରେ ରହିଲେ କ'ଣ ଦେଶରେ କ'ଣ ଉପକାର ହବ, ସିଏ ଯଦି ଗୋଟେ ଜାଗାରେ ରହିବେ ସବୁ ଭଲ ଲୋକ ଗୋଟେ ଜାଗାରେ ରହିବେ, ସଂସାର ଭଲ ଖରାପ ଲୋକଟା ଭଲ କେମିତି ଦେବେ, ସେଥିପାଇଁ ତାଙ୍କୁ ଅଭିଶାପ ଦେବି, ସେ ସବୁ ଅଲଗା ଅଲଗା ଜାଗାକୁ ଯାଆନ୍ତୁ, ଯୁଆଡ଼େ ଯିବେ ସେ ଗାଁକୁ ସବୁ ଭଲ କରିବେ, ସେଇଟା ଯିଏ ଭଜନ କରିବ ଯିଏ ଏକାନ୍ତରେ ଭଜନ କରିବ ଭଗବାନ କେବେ ରଖିବାକୁ ଦେବେନି, ତାକୁ ହିଁ ଠେଲିକି ପଠେଇ ଦୁଆ ପ୍ରଚାର କର, କାହିଁକି ଶିବା ସେ ଏକୁଟିଆ ଜଗତର ଉପକାରଟା କେମିତି ହବ, ଆପଣ ବୟସ ଦେଖୁନା 70 ବର୍ଷ ବୟସରେ ସେ ଚାହୁଁଥିଲେ ନା ରଖିଦେଲେ ଠେଲି ଠେଲି ନେଇକି ବିଦେଶରେ ପହଞ୍ଚିଗଲେ, ଆଉ ତାଙ୍କୁ ତ ଉଦ୍ବେଳିତ କରୁଥିଲେ 70 ବର୍ଷ ବୟସରେ କିଏ ଯିବ, ବାବୁଲେ ଘରୁ ଏଇଠି ବର୍ଷା ହେଇଗଲା ଲୋକ ଟୋକା ଗୁଡ଼ାକ ଦେଉନା ଏଇଠି ରହିଛନ୍ତି, ବର୍ଷା ହେଇଗଲା ଆଉ ମଠକୁ ଯିବୁନି, ବର୍ଷା ହେଇଗଲା ଆଉ ଠାକୁର ବର୍ଷା ହେଲା କ'ଣ ଝଡ଼ ମାରିଲା କ'ଣ, ମୋ ଭଗବାନ ଅଛନ୍ତି ମୁଁ ଯିବିନି, ମୋ ପ୍ରଭୁ ଅଛନ୍ତି ଯିବିନି ମୁଁ, ହେ ଥଣ୍ଡା ହେଉଛି କିଏ ଯିବ, ହେ ବର୍ଷା ହେଉଛି କିଏ ଯିବ, ଆଉ ତୁମେ ତୁମ ରାଜା କୁଆଡ଼େ ଯାଉଥିଲେ, ଯଜପୁର ଯାଉଥିଲେ ବା ବାବୁଲେ ଚିରେଲି କେମିତି ଯାଉଥିଲେ, ବର୍ଷା ହେଉନଥିଲା ସେତେବେଳେ, ବୋଧେ ତାଙ୍କ ମୁଣ୍ଡରେ ଇନ୍ଦ୍ର ବୋଧେ ଗୋଟେ ସ୍ୱତନ୍ତ୍ର ଛତା ଅଲଗା ଦେଇଥିଲେ ନା କ'ଣ, ଆମର ସେସବୁ ଏ ଯେଉଁ କଳିଯୁଗ ଦେହାଧ୍ୟାସୀ ଆମକୁ କୁହାଯାଏ ସଂସ୍କୃତରେ, ଆମକୁ ଦେହାଧ୍ୟାସୀ କୁହାଯାଏ, କଷ୍ଟ କରେ ଯାହା କରିବ କର ମୋ ଦେହ କଷ୍ଟ ନ ହଉ, ମୋ ଦେହଟା ଭଲ ରହିବ, ଦେହାଧ୍ୟାସୀ ଏମାନଙ୍କୁ କୁହାଯାଏ, ଏମାନେ କିଏ ଭଜନ କରି, ଯିଏ ଭଜନ କରେ ତାକୁ କାହିଁକି ଭଗବାନ ରଖିବେ ଗୋଟେ ଜାଗାରେ, ତାକୁ ଗୋଟେ ଜାଗା ରଖେଇବେନି, ସେ ଚାହିଁବ ଗୋଟେ ଜାଗାରେ ତାକୁ ଠେଲି ଠେଲି ପଠେଇବେ, କି ତୁ ଏଇଟା ରଖିକି କ'ଣ କରିବୁ, ଯା ଯିବାର ଉପକାର କର, ନିର୍ଗୁଣ ଭକ୍ତିଟା ଏହା ମନୋଗତିରେ ଅବିଚ୍ଛିନ୍ନ, ଯଥା ଗଙ୍ଗା ଅମ୍ବୋଧ ଅମ୍ବସା ଅମ୍ବୋଧ, ଗଙ୍ଗା ଅମ୍ବସା ଅମ୍ବୋଧ ଯଥା ଗତି ଅବିଚ୍ଛିନ୍ନା ଗତି ତଥା ବି ହେବ ମନୋଗତି, ସେଇଭଳି ମନର ଗତିଟା ରହିବ, ସବୁବେଳେ ଭଗବାନଙ୍କର ଚିନ୍ତା, ସବୁବେଳେ ପ୍ରଭୁଙ୍କର ଚିନ୍ତା, ଏଇଟା ଅଭ୍ୟାସ କରିବାକୁ ପଡ଼େ, ଏ କଥାରେ ପଡ଼ିଥିଲା ମୁଁ ଅଭ୍ୟାସ କରିବାକୁ ପଡ଼େ ବାରମ୍ବାର, ଆଉ ଅଭ୍ୟାସର ସବୁଠୁ ବଡ଼ ସାଧନ ହେଲା ଅଭ୍ୟାସ କରିବା ପାଇଁ ଗୋଟେ ଷ୍ଟ୍ରେଙ୍ଗ ଦରକାର, ପ୍ରାକ୍ଟିସ୍ କରିବା ଗୋଟେ ଷ୍ଟ୍ରଙ୍ଗ ଦରକାର। ଅଭ୍ୟାସ ଗୋଟେ କ'ଣ ହେଲା, କିଛି ଦିନ କରିବ ତାପରେ କ'ଣ ହବ, ଭାଙ୍ଗିଯିବ। ଏଇଟାକୁ ଶେଖରପା ଦେଲେ ଖେଳେ ଏଟା ହୁଏ, ନିରାଶ ହୁଅନି। ଅଭ୍ୟାସ କି ଥରେ କରିକି, ଛୁଆଟା ଥରେ ଚାଲିନି, ଛୁଆଟା ଯୋଉ ଏକାଥର କରି ଚାଲିନି, ସେ ପଡ଼ିଛି କେତେଥର, ଉଠିଛି ପୁଣି ପଡ଼ିଛି, ଥରେ କରି କିଛି ହୁଏନି, ଦୁଇଥର ନୁହେଁ ଦଶ ଥର। ସେ ଆମେ ଯେତେବେଳେ ନୂଆ ସାଇକେଲ ଶିଖୁ, ମୋର ଛୁଆଟା ବେଳେ ମନେ ଅଛି, ସାଇକେଲ ଶିଖିଲେ ସେ ଆଗେ କ'ଣ ହାଫ୍ ପେଡାଲ୍ ମାରନ୍ତି ବାବୁଲେ, ମନେ ଅଛି ନା ତ, ହାଫ୍ ପେଡାଲ୍ ସେ ମୋର ମନେ ଅଛି, ଗୋଡ଼ ପକେଇ ହାଫ୍ ପେଡାଲ୍ ମାରିବ, ଓଲ୍ଟିକି ପଡ଼ିବ, ଓଲ୍ଟିକି ପଡ଼ିବ, ସେ ସାଇକେଲ ହାଫ୍ ପେଡାଲ୍ ମାରନ୍ତୁ, ଆଗେ ହାଫ୍ ପେଡାଲ୍ ମାରିବୁ, ତାପରେ ଧୀରେ ଧୀରେ ଉଠିବୁ, ହାଫ୍ ପେଡାଲ୍ ଯେତେବେଳେ ହେଇଗଲା ହ୍ୟାଣ୍ଡେଲ୍ ଦେଇଯିବ, ଗୋଡ଼ରେ ଦେଇକି ଉଠିବୁ, ମୋର ମନେ ଅଛି, ସେ ଥର ଥର ଖାଲି ହ୍ୟାଣ୍ଡେଲ୍ ବି ଧରୁଥିବ, ଆଉ ସେଠି ତୁ ପଡ଼ିବୁ। ସେ ଗାଁର ଲୋକଟା ଥାକି ସାଙ୍ଗଟା ମୋତେ କହିଥିଲା, ଏ ଗାଡ଼ି ଚଢ଼ିବ ସାଇକେଲ ଚଢ଼ିବ, ଯଦି ଯଦି ଆଣ୍ଠୁଗଣ୍ଠି ନ ଛିଡ଼ିଲା ତୁମେ କି କ'ଣ ଜାଣିବ, ସେଥିପାଇଁ ସେ ପଛରେ ସେ ଧରିଥିବ, ପଛରେ ଧରୁଥିବ, ସେ ଛାଡ଼ି ଦେଇଥିବ, ତୁମେ ଭାବୁଛ ସେ ଧରିଛି, ସେ ତୁମେ ଛାଡ଼ି ଦେଇଥିବ, ତା ଦୂରକୁ ଗଡ଼ିକି ପଡ଼ିବ। ସବୁ ଅଭ୍ୟାସ କରିବା ପାଇଁ ଅଭ୍ୟାସଟା ସବୁବେଳେ ରହେନି, ଅଭ୍ୟାସଟା କେତେ ଦିନ କରିବ ପୁଣି ଭାଙ୍ଗିଯିବ। ଗୋଟେ ନିୟମ ଆଜି କରିବ ଭାଙ୍ଗିଯିବ, ମୁଁ ଡେଲି ଭାଗବତ ପଢ଼ିବି, ମୁଁ ଡେଲି ପ୍ରଣାମ କରିବି, ଡେଲି ଏଇଟା କରିବି, ସବୁ ନିୟମ କରିବ ନିଜ ପୁଣି ପଳାଇବ, ଏଇଟା ଚାଲିବ। ତା ମନେ ନୁହେଁ ଯେ ମୋର ଥର ଭାଙ୍ଗଲା ଆଉ କରିବିନି, ଚାଲିବ, ଅଭ୍ୟାସ କରିବାକୁ ପଡ଼ିବ। ଆଉ ଅଭ୍ୟାସ କରିବା ପାଇଁ ଗୋଟେ ଷ୍ଟ୍ରେଙ୍ଗ ଦରକାର, କ'ଣ ବଳ ଦରକାର, ନହେଲେ ହଁ ଗଲା ଗଲା ଆଉ ତ କରିବ ହଉନି ମୋ ଦ୍ୱାରା, ଆଉ ଉଜନ ମୋ ଦ୍ୱାରା ତ ହଉନି, ଆଉ ତୋ ଦ୍ୱାରା ଯଦି ଏଇ ଏତେ ସରଳ ଜିନିଷଟା ହଉନି, ଆଉ ବିଶ୍ୱଭୋଗ୍ୟଟା କେମିତି ହେଇଯିବ? ଧନ ରୋଜଗାର ପାଇଁ ତୁମ ଦ୍ୱାରା ହେଇପାରିବ, ଷୋଳମାଳ ଜପ କରିବା ପାଇଁ ହେଇପାରିବନି, ଦଶ ଘଣ୍ଟା ଅଫିସରେ କଟିପାରିବ, ଦୁଇ ଘଣ୍ଟା କୃଷ୍ଣ ପାଇଁ କଟିପାରିବନି, ହବନି କାହିଁ, ହବନି କେଉଁଥିପାଇଁ, କେଉଁଥିପାଇଁ ହବନି, ହବ ସବୁ, ଆ ମନ ଆମକୁ ଦୁର୍ବଳ କରିଦଉଛି, ହବନି ବୋଲି କେହି କହିପାରିବେନି ମୋ କତିରେ ସମୟ ନାହିଁ ବୋଲି, ସବୁବେଳେ ସମୟ ଅଛି। ସମୟକୁ ଧରି ରଖିବା ପାଇଁ ଯେଉଁ ବଳ ଦରକାର, ଅଭ୍ୟାସ କରିବା ପାଇଁ ଯେଉଁ ବଳଟା ଦରକାର, ତାର କି ପଏଣ୍ଟଟା ଏଇଠୁ ମିଳେ, ଏଇ ସେ ସାଧୁଗୁରୁଙ୍କ ପାଖ। ସେଇ ସେଥିପାଇଁ କବେ ଯୋଗ୍ୟତା ଅର୍ପିବେ, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ, ଏଇ ଦାସରେ କୃପା, ସବୁବେଳେ ଭଗବାନ ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ସେଥିପାଇଁ ମାଂସାକଳ୍ପ ତ ସବୁବେଳେ କରୁଛେ ନା ଆମେ, ବୈଷ୍ଣବଙ୍କ ତ ମୋର ଅପରାଧ ନ ହଉ, ବୈଷ୍ଣବ ମୋତେ କୃପା କରନ୍ତୁ। ସେ ସାଧନଟା କରିବା ପାଇଁ ଯେଉଁ ବଳ, ସାଧନର ବଳ କେଉଁଠି ଲେଖିଲେ, ସାଧନ ବଳ, ସାଧନର ବଳ କେଉଁଠି ଲେଖିଲେ, ହଁ ଭକ୍ତ ପଦ ଧୂଳି ଆର୍ ଭକ୍ତ ପଦ ଜଳ, ଭକ୍ତ ଭୁକ୍ତ ଅବଶିଷ୍ଟ ତିନି ସାଧନର ବଳ କହିଦେଲେ। ଏଇ ତିନି ହେଇତ କୃଷ୍ଣ ପ୍ରେମା ହଏ ସର୍ବଶାସ୍ତ୍ର ଫୁକାରିଆ କହେ, କୃଷ୍ଣାସ୍କର ଗୋସ୍ୱାମୀ କହୁଛନ୍ତି, ଭକ୍ତ ପଦ ଧୂଳିଆର ଭକ୍ତ ପଦ ଚଳ, ଭକ୍ତ ଭୁକ୍ତ ଅବଶିଷ୍ଟ ତିନି ସାଧନର ବଳ। ସେ ସାଧନ କରୁଛି, ଏଇଟା ହଉନି, ବଳ ପାଉନି, ଛାଡ଼ି ଦଉଛି ଅଭ୍ୟାସ, ସାଧନର ବଳଟା କ'ଣ, ଏଇ ଯେଉଁ ନିର୍ଗୁଣ ସ୍ଥିତିକି ଯିବା ପାଇଁ ବଳଟା କ'ଣ ଅଛି, ବଳଟା ହେଲା ଏହା ଭକ୍ତ ପଦ ଧୂଳି, ଭକ୍ତର କ'ଣ ଏମିତି ହେଉଛି, ବ୍ୟାଟେରୀ ଡାଉନ୍ ହେଲାଣି ନା କ'ଣ, ହଁ ବୁଲିବ କହୁ, ତୁମ ବଡ଼ ମୋବାଇଲ୍ ରଖିଲେଣି ବାବୁଲିବ, ଆଉ ତୁମ ଟ୍ୟୁନିଂ କ'ଣ କରିଛନ୍ତି, ଆଉ ଭକ୍ତ ପଦଧୂଳି, ଭକ୍ତ ପଦଧୂଳି ଅର୍ଥ ଶାସ୍ତ୍ର କହିଛନ୍ତି, ଭକ୍ତର ପଦଧୂଳି ନବ, ଯିଏ ଯାହାର ପଦଧୂଳି ନବ, ଯିଏ ଯାହାର ଉଚ୍ଛିଷ୍ଟ ଭୋଜନ କଥା ମନେ ରଖିବା ଦରକାର, ତାର କଥା ମାନିବା ଦରକାର, ନହେଲେ ତାର ଉଚ୍ଛିଷ୍ଟ ଭୋଜନ କରିବନି କି ତାର ପଦଧୂଳି ନବନି। ତୁମେ ଯିଏ ଯାହା ବଚନ ମାନୁନି, ପରଫେକ୍ଟଲି ତୁମ ବଚନ ମାନିବାର ଅଛି, ତାଙ୍କର ଉଚ୍ଛିଷ୍ଟ ଭୋଜନ, ତା ଉଚ୍ଛିଷ୍ଟ ଭୋଜନ କରି ପଦଧୂଳି ନବ। ଆଉ ପଦଧୂଳିର ଯଦି ବ୍ରଡ୍ ଯାକ ତାତ୍ୱିକ ଅର୍ଥ ହେଉଛି, ଗୁରୁଙ୍କ ଚରଣରେ ସବୁବେଳେ ଜଣଙ୍କୁ ଦିନହୀନ ସେବକ ବୋଲି ଜଣେ ଭାବି ତାଙ୍କର ଆଦିଷ୍ଟ, ଆମେ ଦିନ ନହେଲେ ହୀନ ନହେଲେ ଆମେ ତାଙ୍କ ଆଦେଶ ପାଳନ କରିପାରିବାନି। ତୁମେ ଯଦି ଛୋଟ ମନେ ନ କଲ, ଯିଏ ତୁମକୁ ଅର୍ଡ଼ର ଦେଲା ସେ ଅର୍ଡ଼ରଟା ତୁମେ କ୍ୟାରି କଲେ ବି ଏଇଟା ଆଉଟ୍ ଅଫ୍ ଏଟିକେଟ୍ ବା ଆଉଟ୍ ଅଫ୍ ଅଫିସିଆଲି, ତୁମେ ଏଇଟା ଯେମିତି ତୁମେ ହେଡ଼ମାଷ୍ଟର ବା ହେଡ଼ମିଷ୍ଟ୍ରେସ୍ ତୁମକୁ ଗୋଟେ ଅର୍ଡ଼ର ଦେଲେ ତୁମେ ତାଙ୍କୁ ଭଲ ପାଉନ, ତୁମେ ସେ ଆଦେଶଟା ପାଳନ କରିବ, ଠେଲି ପେଲେଇ କରିବା କଥା, ଓଡ଼ିଆ ଯେମିତି ନାହିଁ ଠେଲି ପେଲେଇ କରିବା କଥା, ହଁ ମୁଁ ଚାକିରି କରିଛି କରିବି ଏତିକି, ସେଇଟା ମୁଁ ଦୀକ୍ଷା ନେଇଛି ଗୋଟେ କରିବ, ଆମେ ଛୋଟ ନ ହେଇପାରିଲେ ଆମେ କାହାର ଆଦେଶ ପାଳନ କରିପାରିବାନି। ଭକ୍ତ ପଦଧୂଳି ଅର୍ଥ ହେଉଛି ଆମ ମୁଁ ହେଉଛି ଗୁରୁ ଚରଣର ରୂପ ସନାତନ, ଭକ୍ତି ଠାକୁର କୁହନ୍ତି ନା, ଜନ୍ମ ଜନ୍ମରେ ମୁଁ ହେଉଛି ରୂପ ଆଦାନ୍ତ ତୃଣେଇ, ମୁଁ ଦନ୍ତରେ ତୃଣ ଧରିକି ମୁଁ ରୂପ ଗୋସ୍ୱାମୀଙ୍କର, ସବୁବେଳେ ରୂପ ସନାତନଙ୍କର, ରୂପର ଗୁନାଥଙ୍କ ଚରଣ କମଳରେ ମୁଁ ହେଉଛି ଦାସ, ଏ ଯେଉଁ ଭାବନାଟା ହେଉଛି ଭକ୍ତ ପଦ ଧୂଳି, ମୁଁ ଭକ୍ତ ଚରଣରେ, ମୁଁ ଗୁରୁ ବୈଷ୍ଣବଙ୍କ ଚରଣରେ, ମୁଁ ଦାସ, ଅତିହୀନ ବ୍ୟକ୍ତି ମୁଁ, ଭକ୍ତ ପଦ ଧୂଳିଆ, ଭକ୍ତ ପଦ ଜଳ, ଭକ୍ତଙ୍କର ପଦ ଜଳ, ଆଉ ଭକ୍ତ ଭୁକ୍ତ ଅବଶିଷ୍ଟ, ଭକ୍ତ ଯେଉଁ ଭୋଜନ କରୁଛନ୍ତି ତାଙ୍କର ଅବଶିଷ୍ଟ, ତିନି ସାଧନର ବଳ, ଏଇଟା ସାଧନର ବଳ, ଏଇ ତିନି ହାତରୁ କୃଷ୍ଣ ପ୍ରେମ ମିଳନ୍ତି। କାଳିଦାସଙ୍କ ଠାରେ ଏ ପ୍ରସଙ୍ଗ ଆସୁଛନ୍ତି। ଆମେ ଯେ ପ୍ରଥମେ ଆଦେଶଟାକୁ ପାଳନ କରିବା ଶିକ୍ଷା ଦରକାର, ବୈଷ୍ଣବ ପ୍ରିନ୍ସିପଲଟାକୁ, ତାହେଲେ ଆମେ ଧୀରେ ଧୀରେ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯିବା, ତିନି ଗୁଣର ଉର୍ଦ୍ଧ୍ୱକୁ ଯିବା। ଗୁଣ ଜଣଙ୍କୁ ଟାଣି ନେଇ ପଳାଉଛି, ଗୁଣ ଜଣଙ୍କୁ ଅଟକିକି ରଖିଦେଉଛି। ଦେଖୁନା, ତମ ଗୁଣ ରଜଗୁଣ ଆସି ତୁମେ ଟାଣି ନେଇ ପଳେଇବ, ସତଗୁଣ ଆସି ତୁମେ ଅଟକିକି ରଖିଦେବ, ଗୁଣ ସବୁ କାମ କରିଦେବ। ଏ ଭକ୍ତି ଯୋଗୁଁ ଟାଣିକି ନେଇ ପଳେଇବ ରଜଗୁଣ, ତମ ଗୁଣ ମନ ସ୍ଥିର କରିବାକୁ ଦେବନି, ନିରାଶ କରେଇଦେବ, ପେସିମିଜିମ ଆସିଯିବ। ଯେତେବେଳେ ବାହାର ଦୁନିଆକୁ ପଳଉଛ, ସେଠି ରଜଗୁଣ ତମ ଗୁଣ ତୁମକୁ କିଛି କରୁନି, ବିଷୟ ଭୋଗ କଲା ରଜଗୁଣ ତମ ଆସିଷ୍ଟ କରୁଛି, ସହାୟତା କରିଦେଉଛି, କେତେବେଳେ ମନ ଭିତରେ ନିରାଶ ଆଣୁନି। କେତେ ଲୋକ ପ୍ରୋବ୍ଲେମ ଫେସ୍ କରୁଛନ୍ତି, ଚାଲିଛନ୍ତି ନା ରଜଗୁଣ ତମ ଗୁଣରେ, ଭକ୍ତିରେ ଟିକିଏ ରଜଗୁଣ ତମ ଗୁଣ ଚାଲିଗଲେ ସେ ଟାଣି ନେଇ ପଡ଼େ ଯେ ତୁମକୁ। ସେଥିପାଇଁ ଆମେ ବହୁତ କଶେସ ରହିବାକୁ ପଡ଼େ, ଆମ ଆହାର ଭୋଜନ ଉପରେ, ଶୟନ ଉପରେ, ସାଧନ ଉପରେ, ସବୁ ଜିନିଷକୁ ଆମେ ରେଗୁଲେଟିଭ କରିବାକୁ ପଡ଼ିବ। ଆମ ଗୁଣଟା ଆମେ ଜାଣିପାରିବେ ଆମର କେଉଁ ଗୁଣ ଆସୁଛି, କିନ୍ତୁ ବ୍ୟକ୍ତି ନିଜେ ଜାଣିପାରେ ମୋର କେଉଁ ଗୁଣ ଆସୁଛି, ସେହି ହିସାବରେ ତାକୁ ସାଧନ କରିବାକୁ ପଡ଼ିବ, ସେହି ହିସାବରେ ତାକୁ ପ୍ରାର୍ଥନା କରିବାକୁ ପଡ଼ିବ, ଗୁଣ ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ହେଇଯିବ। କାରଣ ତିନିଟା ଗୁଣ ଭିତରେ ସବୁବେଳେ କମ୍ପିଟିସନ ଚାଲିଛି, ସତଗୁଣ ଚାହୁଁଛି ମୁଁ ରହିବି ଦେହ ଭିତରେ, ରଜଗୁଣ ଚାହୁଁଛି ମୁଁ ରହିବି, ତମ ଗୁଣ ଚାହୁଁଛି ମୁଁ ରହିବି, ଜଣେ ଜଣେ ଚାହୁଁଛି ଜଣଙ୍କୁ ପରାସ୍ତ, ଭଗବାନ ଏଟା କହିଛନ୍ତି ସବୁ ଗୁଣ, ଆମେ ନିର୍ଗୁଣ ସ୍ଥିତିକି ଯାଉ। ସେଥିପାଇଁ ଯଦି ସରଳ ଜିନିଷକୁ ଆମେ ଦେଖିବା, ଦର୍ଶନ ଆମେ ଆଲୋଚନା କଲେ, ସରଳ ଜିନିଷ ହେଲା ଦୁଇଟା, ଅତି ସରଳ ଜିନିଷ ଏଇ ଗୁଣ ଗୁଣାତୀତ ହେବାକୁ ଗଲେ ଅତି ସରଳ ଜିନିଷ ହେଲା ଏଇଟା, ଗୁରୁ ଅନୁଗତ୍ୟରେ ଯିଏ ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରିୟଜନ, ଗୁରୁ ଭକ୍ତଙ୍କ ଅନୁଗତ୍ୟରେ ଗୌରାଙ୍ଗ ମହାପ୍ରଭୁଙ୍କର ଭଜନ କରିବା, ନାମ ପ୍ରଭୁଙ୍କର ଭଜନ କରିବା, ଗୌରାଙ୍ଗ ମହାପ୍ରଭୁଙ୍କୁ ଧରିବାକୁ ପଡ଼ିବ, ନାମ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, କାହିଁକି ବଡ଼ କଥିତ ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତି। ଗୁଣ ଗୁଣ ବହୁତ ବଡ଼ ପ୍ରଭାବ ରହିଛି। ନିର୍ଗୁଣ ଭକ୍ତି ସ୍ତରକୁ ଯିବାକୁ ହେଲେ ଗୌରୁ ଭକ୍ତ, ମହାପ୍ରଭୁଙ୍କର ଭକ୍ତ, ଆଉ ମହାପ୍ରଭୁଙ୍କୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ, ନିତ୍ୟାନନ୍ଦ ପ୍ରଭୁ ପ୍ରାର୍ଥନା କରିବାକୁ ପଡ଼ିବ, ତାହେଲେ ଆମେ ନିର୍ଗୁଣ ସ୍ଥିତି ଗଲେ ତାଙ୍କ କୃପାରୁ ଆମେ ସତ୍ୱଗୁଣରେ ସ୍ଥିର ହୋଇ ରହିପାରିବା, ତାଙ୍କ ଗୁରୁ ବୈଷ୍ଣବ କୃପା ପାଇକି ନିର୍ଗୁଣ ସ୍ଥିତିକି ଯିବା। ଆଉ ସେତେବେଳେ ଲକ୍ଷଣ କାଲିକି ଶୁଣିବା କ'ଣ କ'ଣ ଲକ୍ଷଣ କରିବା, ନିର୍ଦ୍ୱନ୍ଦ, ନିତ୍ୟ ସତ୍ୱସ୍ତ, ନିର୍ଯୋଗ, କ୍ଷମ ଆତ୍ମବାନ, କ୍ଷମ ଆତ୍ମବାନ, ନିର୍ଯୋଗ କ୍ଷମ ଗୋଟେ ଶବ୍ଦ, ତାପରେ ଆତ୍ମବାନ, ଏହି ସ୍ଥିତି ତୁମେ ପ୍ରାପ୍ତ ହୁଅ ଅର୍ଜୁନ। ହରେ କୃଷ୍ଣ। ଜୟ ଶ୍ରୀମଦ୍ ଭଗବତ୍ ଗୀତା କିଛି ଆଏ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କିଛି ଆଏ, ନିତାଏ ଗୌର ପ୍ରମାନନ୍ଦ।